পশু পাখি হয়ে থাকি, স্বর্গে বাণী নয়ে পশু পাখি
चरणारविंद भक्ति वेदांत स्वामी श्रील प्रभुपाद जी महाराज की जय। जगद्गुरु श्रील भक्ति सिद्धांत सरस्वती ठाकुर श्रील प्रभुपाद जी महाराज की जय। अनंत कोटि वैष्णव भक्त वृंद की जय। श्री श्री गौर नेताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराज श्री श्री राधा गोपीनाथ जी श्री श्री राधा गोपाल देव की जय। श्री श्री गौर गोपाल देव की जय। ग्रंथराज श्रीमद भागवतम की जय। संवेद वैष्णव भक्त वृंद की जय। नेताय गौर परमानंद ज्ञातिरांगस्य ज्ञानंजनशलाकया चक्षुर्मीलितं येन तस्मै श्रीगुरवे नमः। नमो विष्णुपदाय कृष्णप्रष्ठाय भूतले श्रीमते गौरगोविंदस्वामिनिति नामिने। नमो विष्णुपदाय कृष्णप्रष्ठाय भूतले श्रीमते भक्तिवेदांत स्वामी नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। हे कृष्ण करुणा सिंधु दीनबंधु जगतपते गोपेश गोपिकाकांत राधाकांत नमस्ते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। नमो महापदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरद्विषे नमः।
শ্রী কৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শিবাচার্য শ্রী গৌড় হরে কৃষ্ণ 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 হরে 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 রাম হরে রাম 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 ওম নমো ভগবতে বাসুদেবায় ওম নমো ভগবতে বাসুদেবায় ওম নমো ভগবতে বাসুদেবায়
সংস্থাপকাচার্য কৃষ্ণ কৃপা শ্রীমতি শ্রীমদ অভয় চরণারবিন্দ ভক্তিবেদান্ত স্বামী প্রভুপাদজী মহারাজের চরণ কমলায় প্রণতি নিবেদন করে কৃপা প্রার্থনা করি সমস্ত সাধু গুরু বৈষ্ণব আচার্যের চরণ কমলায় প্রণতি নিবেদন পূর্বক কৃপা প্রার্থনা পূর্বক প্রভু শ্রী শ্রী গৌর গোপাল দেবঙ্গ কৃপার আমাদের শ্রীমদ ভাগবতম শ্রবণ করছে সপ্তম স্কন্ধর নারদ মুনি যুধিষ্ঠির মহারাজকে চারি বর্ণ ও চারি আশ্রমর ধর্মর কথা শিক্ষা দিয়েছেন তা ভিতরে আমি ব্রহ্মচারীঙ্কর ধর্মর কথা শ্রবণ করছে জীবনের প্রাথমিক অবস্থা যে চারোটি আশ্রম আছে তার ভিতরে প্রথম আশ্রম হল কোন ব্রহ্মচর্য আশ্রম জনে জীবনর শৃঙ্খলাকু শারীরিক শৃঙ্খলা সহিত আধ্যাত্মিক শৃঙ্খলাকু শিক্ষা করিব এই ব্রহ্মচারী জীবন ব্রহ্মচারী জীবনরে গুরু গৃহরে রহিকি কিভাবে তার জীবনের ভক্তিটা কু সে বৃদ্ধি করিব এটা শিক্ষা করিব কারণ প্রাথমিক অবস্থার যদি আমি ভগবানের ভক্তিটা ন শিখিবা বয়স বড়িগলা পরে ভজন করি প্রায় অসম্ভব হয়ে যাব প্রহ্লাদ মহারাজ সেই কথা তাঙ্কর অসুর বালক মানুষ শিক্ষা দিয়েছে যে কৌমার আচরতে প্রাজ্ঞাম ধর্মান ভাগবত ইহম দুর্লভ মানুষ্য জন্মম তদপি অধ্রুবম অর্থর কুমার মানে পাঁচ বর্ষ অবস্থার পাঁচ বর্ষ অবস্থার জন ভক্তি করিয়া দরকার প্রাজ্ঞ যে বুদ্ধিমান লোক সে পাঁচ বর্ষ অবস্থার ভক্তি করিব পরে গেলে কোন অসুবিধা আছে বিশ্বনাথ চক্রবর্তী ঠাকুর প্রশ্ন উঠছে যৌবন আরম্ভে যদি করিয়া যৌবন আরম্ভ হয়ে গেল আমি সে সময় ভক্তি কলে অসম্ভব হয়ে যাব কামনা যদি শরীর থরে উত্থিত হলা ভোগ বুদ্ধি থরে শরীরে চালিয়ে আসিলা আর ভগবান ডাকিবাটা ভারী কষ্ট হয়ে যাবে কারণ আপনার ভগবান ডাকিবে না ভোগ কমে ইন্দ্রিয় মানঙ্কর ভোগর বুদ্ধি চালি আসিব শরীরে সেতবে ভগবান ডাকিবা এক লক্ষ্যরে সম্ভব হবে সেপা সে কিন্তু পাঁচ বর্ষর ডাক কৌমার আচরতে প্রাজ্ঞ যুবক অবস্থায় ভজন করিয়া কষ্ট হয়ে যাব বার্ধক্য অবস্থায় কষ্ট হয়েছে সব গোটি গোটি সব দেখেছেন কিন্তু আপনার কে তাহলে যদি যৌবন অবস্থায় কষ্ট হব তাহলে কুমার অবস্থায় ভজন করলে যৌবন অবস্থায় আসবে না নাই না সমস্ত কুমার হয়ে রয়েছে যৌবন অবস্থা আসলে বি ভজনর যেহেতু প্রভাবটা রয়েছে অভ্যাস রয়েছে যৌবন অবস্থায় আপনার বাধক সৃষ্টি করবে অভ্যাস রক্ষা দরকার তেমন সে ব্রহ্মচারী আশ্রম প্রথমে তো পিলা মানুষ সব আগে এই সব শিক্ষা ভক্তির শিক্ষা গুলা সব দিয়ে যাচ্ছিল ব্রহ্মচারী আশ্রমের দুইটা শৃঙ্খলা শারীরিক শৃঙ্খলা সহ আধ্যাত্মিক শৃঙ্খলা কু শিখতে কেমতি ভোর উঠে স্নান করা কালি শুণুলে প্রাতর স্নান করা ভগবান আগে দর্শন করা প্রভু আরতি দর্শন করা আগর বিদ্যা পড়ুলে সে মনি ঋষি মানে আজিকাল স্কুল কলেজের ইঞ্জিনিয়ার বই যেত পিলা মানে মেডিকাল পড়ছেন যেত বই আছে তার হাজার হাজার গুণ অধিকা পাঠ পড়ুলে সে বহুত বিদ্যা অধ্যয়ন করে ଆଉ ସେମାନେ ଏତେ ସଂଯମୀ, ଏତେ ଶୃଙ୍ଖଳା, ଏତେ ସତ୍ୟଗୁଣରେ ରହୁଥିଲେ, ସେ ଯାହା ଯାହା ପଢି ଦଉଥିଲେ ସବୁ ସାଙ୍ଗେ ସାଙ୍ଗେ ସ୍ମରଣ ରହୁଥିଲା। ଆଉ ବିଦ୍ୟା ଯୋଉ ପାଠ କରୁଥିଲେ ସେମାନେ, କେବଳ ପାଠ ପଢିବା, ବହୁତ ଅଧିକା ପାଠ ପଢିବା ଲୋକ ଗୋଟେ ଗଧ କୁହାଯାଏ, ଯେ ଖାଲି ମେଚେ ଶାସ୍ତ୍ର ପଢିଛନ୍ତି, ବହୁତ ପାଠ ପଢିଛନ୍ତି, କିନ୍ତୁ ତାଙ୍କର ନିଜର ଆଚରଣ କିଛି ନାହିଁ, ସେ ଶାସ୍ତ୍ର ଗଧ। ଆଜିକାଲି ପିଲାମାନେ ବହୁତ ପଢୁଛନ୍ତି, ଆଜିକାଲି ବହୁତ ବଡ଼ ବଡ଼ ଅଫିସର ମାନେ ଅଛନ୍ତି, ବହୁତ ପଢା ଲୋକ ଅଛନ୍ତି, କିନ୍ତୁ ସାଧାରଣ ମନୁଷ୍ୟ ଜ୍ଞାନ ବି ତାଙ୍କର ନାହିଁ। ବହୁତ ପାଠ ପଢିଛନ୍ତି କିନ୍ତୁ ସେ ମଦ ଖାଇବେ, ଏଇଟା ହେଲା ତାଙ୍କର ଫିଷ୍ଟ। ଯେମିତି କୁକୁର ମାନେ ତାଙ୍କର ଆନନ୍ଦ ସମୟ ମାନେ ଗୋଟେ ମଡ଼ ଖାଇବେ, ମରିଯାଇଥିବା ଜିନିଷ ପଢିଥିବେ, ତାଙ୍କର ଯେମିତି ଫିଷ୍ଟ। ସେମାନେ ବହୁତ ପାଠ ପଢିଛନ୍ତି, ପାଠ ପଢିଲା ପରେ ମଦ ମାଂସ ହଉଛି ତାଙ୍କ ଜୀବନର ଲକ୍ଷ୍ୟ। ଏତେ ବିଦ୍ୟାର ମୂଲ୍ୟଟାକୁ, ଏତେ ପାଠ ପଢିଛନ୍ତି, ଏତେ ସମୟ ନଷ୍ଟ କରିଛନ୍ତି, ଏତେ ଅର୍ଥ ବି ଖର୍ଚ୍ଚ କରିଛନ୍ତି ତାଙ୍କ ବାପା ମା, ଏତେ ଜ୍ଞାନ ତାଙ୍କର ବି ନାହିଁ। ବିଦ୍ୟାଟା ତାଙ୍କର ଜଡ଼ ବିଦ୍ୟାଟା ତାଙ୍କର କୌଣସି ପ୍ରକାର ସାହାଯ୍ୟ କରୁନି ପାର ତାଙ୍କ ଜୀବନରେ, କେବଳ କିଛି ଟଙ୍କା ରୋଜଗାର କରିବା ପାଇଁ ସେମାନେ ଏତେ ବିଦ୍ୟା ପାଠ କରୁଛନ୍ତି। କିନ୍ତୁ ପୂର୍ବ କାଳରେ ଯେଉଁ ବ୍ରହ୍ମଚାରୀମାନଙ୍କୁ ସବୁ ଶିକ୍ଷା ଦିଆଯାଉଥିଲା, ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜୀବନଟାକୁ କିଭଳି ଶୃଙ୍ଖଳା କରିକି ଯିବେ, ସେମାନେ ବିବାହ ହେଲେ ବି ଶୃଙ୍ଖଳିତ ହେବେ, ବୟସ ହେଇଗଲେ ବି ବୟସ୍କ ଅବସ୍ଥାରେ ଶୃଙ୍ଖଳିତ ହେଇକି ରହିବେ, ଏ ଶୃଙ୍ଖଳାଟାକୁ ପ୍ରଥମରୁ ଶିକ୍ଷା ଦିଆଯାଉଥିଲା। ଆଉ ସେ ଶୃଙ୍ଖଳାର ପ୍ରଥମ ପାହାଚ ହେଉଛି ବ୍ରହ୍ମଚାର୍ଯ୍ୟ ଜୀବନ। ବ୍ରହ୍ମଚାରୀ ଜୀବନରୁ ପ୍ରଥମରୁ ତାଙ୍କ ଚାଲି ଚଳନ, ଆଚାର ବ୍ୟବହାର ସବୁ ଶିକ୍ଷା ଦିଆଯିବ, ଏବଂ ପ୍ରତି ପଦକ୍ଷେପରେ ତାଙ୍କୁ ରେକ୍ଟିଫାଏ କରାଯିବ, କରେକ୍ସନ୍ କରାହବ। ଗୁରୁ ସବୁବେଳେ ପାଖରେ ବସୁଥିଲେ, ଦେଖୁଥିଲେ ଇଏ କେମିତି ଚାଲୁଛି, କେମିତି ଖାଉଛି, କେମିତି କ'ଣ କରୁଛି, ତାର ଆଚରଣ କେମିତିକା, ଏସବୁ ଶିକ୍ଷା ଥିଲା। ଆଜିକାଲି ଏସବୁ ବ୍ୟବସ୍ଥା ସବୁ ନାହିଁ, କିନ୍ତୁ ଭାଗବତରେ ଏସବୁ ଶିକ୍ଷା ଗୁଡ଼ିକ ରହିଛି। ଗତକାଲି ଶୁଣୁଥିଲେ ଆମେମାନେ, ବ୍ରହ୍ମଚାରୀ ଯିଏ ହେବେ ପ୍ରଥମେ ତାଙ୍କର ଗୋଟିଏ ଲକ୍ଷଣ ହବ ଦାନ୍ତ, ଆଗେ ସଂଯମତା ଆଚରଣ କରିବେ। ସଂଯମତା ମାନେ ବଚନର ସଂଯମତା, ଆହାରର ସଂଯମତା, ସବୁଥିରେ ସଂଯମତା ରହିବ। ଜଣେ ସଂଯମୀ ନ ହେଇପାରିଲେ ସେ ବ୍ରହ୍ମଚାରୀ ହେବା ସମ୍ଭବ ନୁହେଁ। ସଂଯମତା ଭିତରେ ପ୍ରଥମ ହେଲା, ଏଠି ଅଛନ୍ତି ଇନ୍ଦ୍ରିୟ। ଇନ୍ଦ୍ରିୟ ଦୁଇ ପ୍ରକାର ସଂଯମତା ଦରକାର, ଇନ୍ଦ୍ରିୟ ସଂଯମତା ଦରକାର, ବାହ୍ୟ ସଂଯମତା ଆଉ ଭିତର ସଂଯମତା। ବାହ୍ୟରେ ଆଚରଣ ସବୁ ଠିକ ରହିବା ଦରକାର, ଭିତରେ କାମ କ୍ରୋଧ ଏଗୁଡ଼ାକ ବି ସଂଯମ କରିବା ଦରକାର। ଦୁଇଟା ବାହ୍ୟ ଇନ୍ଦ୍ରିୟ ଆଉ ଅନ୍ତ ଇନ୍ଦ୍ରିୟ, ସବୁ ଇନ୍ଦ୍ରିୟ ଗୁଡ଼ିକୁ ସଂଯମ କରିବା ଦରକାର। ଅନ୍ତ ଇନ୍ଦ୍ରିୟ ଯେମିତି ମନ, ମନକୁ ଆମେ ଦେଖିପାରୁଛେ, ଚିତ୍ତକୁ ଆମେ ଦେଖିପାରୁଛେ, ଅନ୍ତକରଣକୁ ଦେଖିପାରୁଛେ, ତା ଭିତରେ ଗୋଟେ କାମନା ଉଠୁଛି, ଗୋଟେ ବିଷୟକୁ ଦେଖିଦେଲେ ମନ ଭିତରେ ଗୋଟେ କାମନା ଉଠିଛି, ଉଠି ଆସୁଛି ଏଇଟାକୁ ମୁଁ ଭୋଗ କରିବି। ଗୋଟେ ଭଲ ମୋବାଇଲ ଦେଖିଦେଲେ, ଭଲ ଲ୍ୟାପଟପ୍ ଦେଖିଦେଲେ ଏଇଟାକୁ ମୁଁ ପାଖରେ ରଖିବି। ଚକ୍ଷୁ ଦର୍ଶନ କରିବା ମାତ୍ରେ ଅନ୍ତକରଣରେ ବୃତ୍ତିରେ ଚାଲି ଆସୁଛି, ଗୁଡ଼ୁ ଦେଖିଲା ମାତ୍ରେ ଭୋଗବସ୍ତୁ ଗୋଟେ ଭଲ ଜିନିଷ ଖାଇବା ପାଇଁ ଦେଖୁଛି, ସାଙ୍ଗେ ସାଙ୍ଗେ ଅନ୍ତରରେ ଚାଲି ଆସୁଛି। ଏଗୁଡ଼ୁ ସବୁ ସଂଯମ କରିବାକୁ ପଡ଼ିବ। ମନ ସବୁବେଳେ କହିବ, ଭଲ ଜିନିଷ ଦେଖିଦେଲା ମାନେ ମନ କ'ଣ କହିବ, ଏଟାକୁ ଭୋଗ କର। ବ୍ରହ୍ମଚାରୀ ଜିନିଷରେ ପ୍ରଥମରେ ଏଗୁଡ଼ାକ ସବୁ ଟ୍ରେନିଂ ଦିଆହବ, ନା ଏଟା ମୁଁ ଭୋଗ କରିବିନି, ଏଟା ମୋର ଭୋଗ୍ୟ ବସ୍ତୁ ନୁହେଁ, ସବୁ ଗୁରୁକୁଳରେ ସବୁ ଶିକ୍ଷା କରାଯାଉଥିଲା। ପ୍ରଥମରୁ ସେମାନେ ସଂଯମୀ ହେଇକି ବାହାରୁଥିଲେ, ଯାହାଦ୍ୱାରା ଜୀବନର ଯେକୌଣସି ଅବସ୍ଥାକୁ ସେମାନେ ଯାଉଥିଲେ କେଉଁଠି ପରାସ୍ତ ହଉନି। ଆଉ ସବୁଠୁ ବ୍ରହ୍ମଚାରୀର ବଡ ଗୁଣ ଗତକାଲି ଶୁଣୁଥିଲେ, ଦାସ ହବ ଦ ହମ୍ବୁଲ ଷ୍ଟୁଡେଣ୍ଟ, ବହୁତ ନମ୍ର। ଯିଏ ଜୀବନରେ ବ୍ରହ୍ମଚାରୀ ଜୀବନରେ ନମ୍ରତା ହେଇଛି, ସେ ସବୁଆଡ଼େ ଜିତିଯିବ। ବିବାହ ପୂର୍ବରୁ ଯାହାର ନମ୍ରତା ଗୁଣ ଅଛି, ସେ ଚାକିରି କଲେ ବି ସମସ୍ତେ ତାକୁ ଭଲ ପାଇବେ, କାରଣ ସେ କାହା ସାଙ୍ଗରେ ଟକ୍କର ମାରିବେ। ନମ୍ରତା ଗୁଣ ହଉଛି ବହୁତ ବଡ ଗୁଣ। ଆଚାର ଦାସ ନୀଚ, ନୀଚ ଦାସ ଭଳି ନୀଚ ଭାବନାରେ ସେ ରହିବ, ଗୁରୁଙ୍କର ସେବା କରିବ। ତେବେ କାଲି କଥା ମୁଁ ଆଉ ବିଶେଷ କହିବିନି, ଆଜିଠୁ ଆଉ ଗୋଟେ ଜିନିଷ ଆରମ୍ଭ କରିବା। ପ୍ରଥମ ଜିନିଷ ରହିଲା, ଗତକାଲି ଶୁଣୁଥିଲେ ଆହାର ଉପରେ, ଆମେ ଶୁଣୁଥିଲେ ଆହାରର ସଂଯମତା। ବ୍ରହ୍ମଚାରୀର ପ୍ରଥମ ଧର୍ମ ହେଲା ସେ ପ୍ରସାଦ ହିଁ ସେବନ କରିବେ, ଆଉ କିଛି ଖାଇବେନି। ଜଣେ ଯାହା ଭଗବାନଙ୍କୁ ଅର୍ପଣ କରାଯାଇନି ସେଭଳି ବସ୍ତୁ କେବେ ହେଲେ ଜଣେ ଗ୍ରହଣ କରିବା ଉଚିତ ନାହିଁ, କାରଣ କଲା ମାତ୍ରେ ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ଏତେ ସମ୍ଭବ ନୁହେଁ। ଇନ୍ଦ୍ରିୟମାନେ ସ୍ୱାଭାବିକ କ'ଣ ଚାହାନ୍ତି, ସବୁବେଳେ ଭୋଗବସ୍ତୁ ଚାହାନ୍ତି। ଯଦି ଆମେ ଯୋଉଟା ଭଗବାନଙ୍କୁ ଅର୍ପଣ କରାଯାଉନି ସେ ବସ୍ତୁଟା ଭଗବତୁ ଅର୍ପିତ ହେଇନି, ସେ ବସ୍ତୁରେ ଯେଉଁଗୁଡ଼ିକ ଆମ ଶରୀର ବୁଝିବ ସେ ବସ୍ତୁରେ ସାଧାରଣ ଜଡ଼ ଧର୍ମ ରହିବ। କିନ୍ତୁ ଭଗବାନଙ୍କୁ ଅର୍ପଣ ହେଲେ ସେଟା କୃପା ହେଲା, ପ୍ରସାଦ। ଆଉ ଭଗବାନଙ୍କ ପ୍ରସାଦ ସେବନ କଲାବେଳେ ଭଗବାନଙ୍କୁ ବହୁତ ଭାବରେ ଭଲ ଭାବରେ ପ୍ରାର୍ଥନା କରିକି ପ୍ରସାଦ ସେବନ କରିବା ଦରକାର। ପ୍ରଭୁ ଯେମିତି ମୋର ମନ ଇନ୍ଦ୍ରିୟ ସଂଯମ ହେଇକି ଆପଣଙ୍କ ପାଖରେ ମତିଟା ଲାଗେ। ତେଣୁ ବ୍ରହ୍ମଚାରୀ ଜୀବନରେ ଆମେ ଶୁଣୁଥିଲେ ଆହାର କେବଳ ଦୁଇ ଟାଇମ୍ ଭୋଜନ କରିବା ଦରକାର। ଏକ୍ସେପ୍ସନାଲ କେସ୍ କେଉଁଠି ଅଧିକା ପରିଶ୍ରମ ହେଇଛି ଆପଣଙ୍କୁ ଟିକେ ଖାଇଦେଲେ କ୍ଷୁଧା ଲାଗିଲେ, ତେଣୁ ଦୁଇ ଟାଇମ୍ ଭୋଜନ ବହୁତ ସଫିସିଏଣ୍ଟ ଜଣଙ୍କ ପାଇଁ। ଏବଂ କେତେ ଭୋଜନ କରିବା ଦରକାର ଶ୍ରୀମଦ ଭାଗବତରେ ତାହା ବି କହୁଛନ୍ତି, ସବୁ ମନୁଷ୍ୟ ପାଇଁ, କେବଳ ସାଧୁ ଯେ ଖାଲି ଉପାସ ରହିବେ ଆଉ ସମସ୍ତେ ଭୋଗ କରିବେ ତା ପାଇଁ ନୁହେଁ। ଯେଉଁମାନେ ପ୍ରଥମର ଜୀବନରେ ବ୍ରହ୍ମଚାରୀ ଜୀବନ ସବୁ ଯିବେ ସେମାନଙ୍କର ପାଇଁ ଭୋଜନର ବ୍ୟବସ୍ଥା ବି ଶ୍ରୀମଦ ଭାଗବତରେ ଦିଆଯାଇଛି। କଣ କଣ କରିବେ ବ୍ରହ୍ମଚାରୀ, ସୁଶୀଳାମିତ ଭୋଗ ଦକ୍ଷ ଶ୍ରଦ୍ଧାଦାନ ଜିତେନ୍ଦ୍ରିୟ ଯାବତ ଅର୍ଥ ବ୍ୟବହାରେଷୁ ସ୍ତ୍ରୀସୁ ସ୍ତ୍ରୀ ନିର୍ଜିତେଷୁ ଚହ। ବହୁତ କଥା ଗୋଟିଏ ଶ୍ଳୋକରେ ଦିଆଗଲ। ବ୍ରହ୍ମଚାରୀ ଆଗେ ସୁଶୀଳ ହେବେ। ସୁଶୀଳ କାହାକୁ କୁହାଯାଏ, ଶୀଳ ମାନେ ବ୍ୟବହାର। ବ୍ରହ୍ମଚାରୀର ଗୁଣ ଅତି ସୁଶୀଳ ହେବ, ଉଦ୍ଧତ ସିଏ ହେବନି, ଯୁକ୍ତି ତର୍କ ଭଲ ମନ୍ଦ ଏଗୁଡ଼ିକ ସବୁ ତାର ବହୁତ ସୁଶୀଳ, ତାର ଚାଲି ଚଳନ ଆଚାର ବ୍ୟବହାର ଯିଏ ଦେଖିବ ସିଏ ପ୍ରସନ୍ନ ହେଇଯିବ। କାରଣ ଜଣେ ବେଦ ଅଧ୍ୟୟନ କରିବ ନା, ବେଦ ଅଧ୍ୟୟନ ଛାଡ଼ନ୍ତୁ ଭକ୍ତି ଅଧ୍ୟୟନ ଛାଡ଼ନ୍ତୁ, ଆପଣ ଯଦି ସୁଶୀଳ ନୁହନ୍ତି ଘରେ ବି ଡେଲି ଝଗଡ଼ା ହବ ବିବାହ ହେଲେ। ଆପଣ ଗୋଟେ କଥା କହିବେ, ସ୍ତ୍ରୀ ଗୋଟେ କଥା କହିବେ, ତାପରେ ଆପଣ କହିବେ ମୁଁ ଯାହା କହୁଛି ଠିକ, ସ୍ତ୍ରୀ କହିବ ମୁଁ ଯାହା କହୁଛି ଠିକ। ଆରେ ଜଣେ ତ ମଥା ନଇଲେ କେସ୍ଟା ଛିଡ଼ିବ, ଦିଟା ଲୋକ କୋର୍ଟକୁ ଯାଉଛନ୍ତି, କାହିଁକି ଯାଉଛନ୍ତି, ଭଦ୍ରକ କୋର୍ଟରେ ଯୋଉ କେସ୍ ଚାଲିଛି କାହିଁକି ଚାଲିଛି, ଦିଟା ପାର୍ଟି ଭିତରେ କେହି ଜଣେ ହେଲେ ମଥାକୁ ନଉନାହାନ୍ତି, ସେ କହୁଛି ମୁଁ ଠିକ, ଇଏ କହୁଛି ମୁଁ ଠିକ। ଆରେ ଦି ଜଣ ଠିକ ହେଲେ ସଂସାର ଚାଲିବ କି, ଜଣେ କିଏ ଭୁଲ ଅଛ ମୁଁ ତ ଝଗଡ଼ା ବାଢ଼ିଛି, ଦିଟା ଠିକ ଲୋକ ଭିତରେ କେବେ ଝଗଡ଼ା ହବ। ଜଗତର କେତେ ଅଜ୍ଞାନ ଦେଖ, ସମସ୍ତେ ଭାବୁଛନ୍ତି ମୁଁ ଠିକ, ଭୁଲ କରିଥିବା ଲୋକ ଭାବୁଛି ମୁଁ ଠିକ, ଆଜି ଠିକରେ ଅଛି ସେ ବି ଭାବୁଛି ଠିକ, ଆଜି ଦି ଜଣ ଯାକ ଠିକ ତାହେଲେ ଝଗଡ଼ା କେମିତି ହେଲା। ଝଗଡ଼ା ହେଇଛି ମାନେ ଦୁଇ ଜଣଙ୍କ ଭିତରେ କେହି ନା କେହି ଜଣେ ଭୁଲ ଅଛ, କିନ୍ତୁ କେହି କାହାର ନିଜର ଭୁଲକୁ ମାନିବା ପାଇଁ ରାଜି, ଏଥିପାଇଁ ତ କହିବ କୋର୍ଟକୁ ଯାଉଛି। ଘରେ ବି ସେଇ ଅବସ୍ଥା ହବ, ଜଣେ ସୁଶୀଳ ନହେଲେ ବ୍ୟବହାର ନ ଶିଖିଲେ ସେ ବିବାହ ଜୀବନକୁ ଗଲା ମାନେ ଏକୁଟି ଆପଣ ବିବାହ ହେଇନାହାନ୍ତି ଯେମିତି ବ୍ୟବହାର କରୁଛନ୍ତି କେହି କିଛି, ହଁ ପିଲାଟା ତାର ଯାହା କ'ଣ କଲା ଆଉ, ବିବାହ ହେଇଗଲା ପରେ କ'ଣ କହିବେ ବୁଢ଼ାଟା ହେଲେ, ଏବେ ବିବାହ ହେଇନ କାଲି ବିବାହ ହେଇଗଲା ତମ ବାପା କ'ଣ କହିବ, ଗୋଟେ ବୁଢ଼ା ଢାଲୁଣି ଏମିତି କ'ଣ ବ୍ୟବହାର କରୁଛୁ, ବିବାହ ହେଇଗଲା ମାତ୍ରେ ସେ ବୁଢ଼ା ହେଇଗଲା କି, ହଁ କାଲି ତୁମେ ବିବାହ ହେଇଯା ତୁମକୁ ଏଇଟା ବୁଢ଼ା ଢାଲୁଣି କ'ଣ ଏମିତି ହସୁଛୁ, ବିବାହ ହେଇଗଲା ମାନେ ତାପରେ ସେ ବୁଢ଼ା ହେଇଗଲାନି, କିନ୍ତୁ ବିବାହ ହେଇଗଲା ପରେ ତାର ବୟସଟା ପକ୍କୁ ହବା ଦରକାର, ଏଥିପାଇଁ ତ ବୃଦ୍ଧ ବୋଲି କୁହାଯାଏ। ସେ ଛୁଆଙ୍କ ଭଳିଆ ଚଳିବା ଦରକାର ନାହିଁ, ତାର କଥା ଭାଷା ସେ ବହୁତ ଗମ୍ଭୀର ହେଇଯିବ, ତାର ଗୋଟେ ଦାୟିତ୍ୱ ଆସିବା ଦରକାର, ସେଥିପାଇଁ ସୁଶୀଳ ଦରକାର। ବ୍ରହ୍ମଚାରୀର ପ୍ରଥମ ଗୁଣ ହେଲା ଗୋଟେ ସୁଶୀଳ ଗୁଣ, ତାର କଥା ଭାଷା ଆଚରଣ ଚାଲି ଯିଏ ଦେଖିବ ସେ ଖୁସି ହେଇଯିବ। ତାର ଏଇ ଜୀବନଟା ଥିଲେ ସେ ଯଦି ଗୁରୁଙ୍କ ନିକଟରୁ ଅନୁମତି ନେଇକି ବୈବାହିକ ଜୀବନକୁ ଯାଏ ବି ତାର ବୈବାହିକ ଜୀବନ ବି ସୁଖର ରହିବ। ଯଦି ଜଣଙ୍କର ସ୍ତ୍ରୀ ବହୁତ ଉଗ୍ର ସେ ତାକୁ କେମିତି ସଂଯମ କରିବ, ତାକୁ ସଂଯମିତ କରିବ କେମିତି ସ୍ତ୍ରୀକୁ, ବ୍ୟବହାର ଦ୍ୱାରା। ସିଏ ସ୍ତ୍ରୀ ରାଗୁଥିବ, ଇଏ ସ୍ୱାମୀ ଯଦି ରାଗୁଥିବ ତାର କ'ଣ ହବ, ଦୁଇ ଜଣ ଭିତରୁ ଯିଏ ହେଲେ ଜେଲ ଭିତରକୁ ଜଣେ ଯିବ, ସେ ଝଗଡ଼ା କରିବ, ଇଏ ଝଗଡ଼ା କରିବ, ବାଡ଼ାପିଟା ଲାଗିବ, ତା ଭିତରେ କିଏ ଆତ୍ମହତ୍ୟା କରିବ। ଏ ସମାଜରେ ଦେଖନ୍ତୁ ବହୁତ ବିଦ୍ୟା ପଢ଼ିଛନ୍ତି କିନ୍ତୁ ଏଗୁଡ଼ା ସବୁ ଚାଲିଛି କାହିଁକି ନା ବିବାହ ପୂର୍ବରୁ ଏମାନେ ଏଗୁଡ଼ା ସବୁ ଶିଖିନାହାନ୍ତି। ଭାଗବତରେ କ'ଣ ଅଛି, କେମିତି ସହିବାକୁ ପଡ଼ିବ, କେମିତି ରେସ୍ପନ୍ସିବିଲ ନେବାକୁ ପଡ଼ିବ, ଏଗୁଡ଼ା ସବୁ ଶିଖିନାହାନ୍ତି। ଆଉ ଜଣେ ସୁଶୀଳ ନହେଲେ ସେ ଆଶ୍ରମରେ ବାସ କରିପାରିବନି, ଆଶ୍ରମ ବାସ କରିବାକୁ ହେଲେ ଆଶ୍ରମରେ ଜଣଙ୍କ ଅଧୀନ ରୁହାଯାଉନି। ଆଶ୍ରମରେ କେତେ ଜଣଙ୍କ ଅଧୀନ ଜଣ ରହୁଛି,
ଜଣେ ବ୍ରହ୍ମଚାରୀ କେତେ ଜଣଙ୍କ ଅଧୀନରେ ରହୁଛି? ଗୋଟିଏ ଡିପାର୍ଟମେଣ୍ଟ ଅଧୀନରେ ରହୁଛି, ପୁଣି ଡିପାର୍ଟମେଣ୍ଟର ଇନଚାର୍ଜ ଜଣେ ଅଛନ୍ତି ତାଙ୍କ ଅଧୀନରେ ରହିଲା, ପୁଣି ମନ୍ଦିରରେ ପ୍ରେସିଡେଣ୍ଟ ଅଛନ୍ତି ତାଙ୍କ ଅଧୀନରେ ରହିଲା, ପୁଣି ଗୁରୁଦେବ ଅଛନ୍ତି ତାଙ୍କ ଅଧୀନରେ ରହିଲା, ତାର କେତେ ଜଣଙ୍କ ଅଧୀନ ହେଇଗଲେଣି? ତିନି ଜଣ ମିନିମମ୍, ତିନି ଜଣଙ୍କ ଅଧୀନ ରହିବାକୁ ପଡିବ। ତେଣୁ ଜଣେ ସୁଶୀଳ ନ ହେଇଥିଲେ ସେ କେବେ ଅଧୀନ ରହିପାରିବନି। ସେ ବହୁତ ସୁନ୍ଦର ସୁଶୀଳ ବ୍ୟବହାର ଦରକାର। ଆଉ ଦ୍ୱିତୀୟରେ ବ୍ରହ୍ମଚାରୀର ଗୁଣ କହୁଛନ୍ତି ନାରଦ ମୁନି, ମିତ ଭୁକ। ମିତ ଭୁକ ମାନେ, ମିତ ଭୁକ, ଭୁକ ମାନେ ଭୋଜନ, ଭକ୍ଷ। ମିତ, ମିତ ଶବ୍ଦ ଅର୍ଥ ଅଳ୍ପ, ଭୋଜନ ବହୁତ କମ କରିବା ଦରକାର। କମ କରିବା ମାନେ ପୁରା ଉପବାସ କରିବ ନାହିଁ, ମାନେ ଓଭର ଇଟିଂ କରିବ ନାହିଁ, ଅଧିକା ଖାଇବନି। ମିତ ଭୋକ, ଏ ଶବ୍ଦ କେଉଁଠି ଅଛି? ଶ୍ରୀମଦ ଭାଗବତଙ୍କର ଚତୁର୍ଥ ସ୍କନ୍ଧରେ ଧ୍ରୁବ ମହାରାଜଙ୍କ ଚରିତ୍ରରେ କଥା ଅଛି। ଧ୍ରୁବ ମହାରାଜ ଯେତେବେଳେ ମଧୁବନଙ୍କୁ ପଠାଉଛନ୍ତି କାହାକୁ, ଏ ନାରଦ ମୁନି ଯେତେବେଳେ ଧ୍ରୁବ ମହାରାଜଙ୍କୁ ମଧୁବନଙ୍କୁ ପଠାଉଛନ୍ତି, ତାଙ୍କୁ କହିକି ଛାଡ଼ୁଛନ୍ତି, ଏଇ ମିତଭୋଗ ଶବ୍ଦ ଲଗେଇଛନ୍ତି। ଆବା ତୁ 5 ବର୍ଷର ବାଳକ, ଯାଉଛୁ ଭଗବାନଙ୍କୁ ଡାକିବା ପାଇଁ, କିନ୍ତୁ ଭଗବାନଙ୍କୁ ପାଇବା ପରେ ତ ଗୋଟେ ସାଧନ କରିବାକୁ ପଡିବ। କିଛି ପାଇବାକୁ ହେଲେ କିଛି ଛାଡ଼ିବାକୁ ପଡେ। ତୁ ରଜା ଘର ଛୁଆ, ଧ୍ରୁବ ରଜା ଘର ପିଲା ନା, ରାଜାର ପୁଅ ସିଏ, କିନ୍ତୁ ନାରଦ ମୁନି କହିଲେ ତତେ ମିତଭୋଗ ହବାକୁ ପଡିବ, ଅଳ୍ପ ଭୋଜନ କରିବାକୁ ପଡିବ। ନାରଦ ମୁନିଙ୍କ କଥାରେ ଧ୍ରୁବ ମହାରାଜ ଗଲେ। ଧ୍ରୁବ ମହାରାଜ କଣ କରୁଥିଲେ କଣ ଜାଣିଛନ୍ତି? 5 ବର୍ଷର ବାଳକ କଣ କରୁଥିଲେ? ସିଏ ଭୋଜନ କେମିତି କମେଇଲେ, କଣ କଣ ଖାଇବେ ଗୁରୁଦେବ କହିନାହାନ୍ତି। ନାରଦ ମୁନି ତାଙ୍କୁ କହିନାହାନ୍ତି ତୁମେ କଣ କଣ ଖାଇବ, କିନ୍ତୁ ଖାଲି ଗୁରୁଦେବ ଏତିକି କହିଦେଲେ ତୁମେ ଭୋଜନକୁ କମେଇବ। ସେ ଏତିକି ଶବ୍ଦରେ ସିଏ ଆରମ୍ଭ କରିଦେଲେ ସାଧନ, ଭୋଜନକୁ ବଢେଇଲେ ଭୋଜନକୁ କମେ। ସେ ଦେଖିଲେ 5 ବର୍ଷର ପିଲା ନା, 5 ବର୍ଷର ପିଲା କେତେଥର ଖାଆନ୍ତି ଦିନକୁ? ସେ କାଲି କହିଲା ମୁଁ 4 ଥର ଘରେ ଖାଉଥିଲି। 9ମ ଶ୍ରେଣୀ 10ମ ଶ୍ରେଣୀରେ ପଢିଲା ଯଦି 4 ଥର ଖାଉଥିବ, ତାହେଲେ 5ମ ଶ୍ରେଣୀରେ ପଢିଲା ବେଳେ, 4ଥ ଶ୍ରେଣୀରେ ପଢିଲା ବେଳେ 5-6 ଥର ଖାଉଥିବ। ସକାଳୁ ଉଠି ଭୁଜା ମୁଢି ଖାଇଦେବ, ଆଉ 10 ମିନିଟ୍ ଗଲା ପୁଣି ଭାତ ଖାଇଦେବ, ପୁଣି ସ୍କୁଲକୁ ଆସିଲା ପୁଣି ଖାଇଦେବ, ପୁଣି ସ୍କୁଲରେ କିଣିକି ଖାଇଦେବ। ତାହେଲେ 5 ବର୍ଷର ପିଲା ମିନିମମ୍ ଦିନକୁ 6-7 ଥର ଖାଉଥିବ। କିନ୍ତୁ ତାଙ୍କର ଗୁରୁ କହିଦେଲେ, ଧ୍ରୁବ ମହାରାଜ କେବଳ ଏତିକି କହିଦେଲେ, ବାବା ତୁ ଭଗବାନ ମନ୍ତ୍ର ତ ଦେଲି, ମନ୍ତ୍ର ନେ, କିନ୍ତୁ ତତେ ମିତ ଭୋଗ ହବାକୁ ପଡିବ, ଭୋଜନ ବହୁତ କମେଇବାକୁ ପଡିବ। ଏତିକିରେ ଧ୍ରୁବ ମହାରାଜ ସିରିୟସ ହେଇଗଲେ। କଣ କଣ ଖାଇବେ ମେନୁ ଦିଆଯାଇନି, ଏୟା ଖାଇବ, ଏୟା ଖାଇବୁ, ଏୟା ଖାଇବୁ, ଆମକୁ ତ କହିବାକୁ ପଡୁଛି ପିଆଜ ରସୁଣ ଖାଇବୁନୁ, ଏ ଜିନିଷ ଖାଇବୁନୁ, ମାଛ ମାଂସ ଖାଇବୁନୁ, ଧ୍ରୁବ ମହାରାଜ ଏକଥା କୁହାଯାଏନି। ସେ ତ ସ୍ୱାଭାବିକ ବୈଷ୍ଣବ ଘରର ପିଲା, ତାଙ୍କ ବାପା ଥିଲେ ବୈଷ୍ଣବ, ନାରଦ ମୁନିଙ୍କର ଶିଷ୍ୟ। କେବଳ ଏତିକି କହିବା ମାତ୍ରେ ଧ୍ରୁବ ମହାରାଜ ଚାଲିଲେ ବଣ, ବଣରେ ଗଲେ, ଯମୁନା ଜଳରେ ଆଗେ ସ୍ନାନ କଲେ। ବ୍ରହ୍ମଚାରୀ ଇଏ ଗୋଟେ ଧର୍ମ, ବ୍ରହ୍ମଚାରୀ ଦିନକୁ 3 ବାର ସ୍ନାନ କରିବ। କାହିଁକି ନା, ଶରୀର ଯେଭଳି ଉତ୍ତେଜିତ ଅବସ୍ଥାରେ ନ ରୁହେ, ଶରୀରକୁ ସବୁବେଳେ ଥଣ୍ଡା ଅବସ୍ଥାରେ ରଖିବ, ସେ ସ୍ନାନ କରିବ। ଆଉ ବ୍ରହ୍ମଚାରୀ ମାନେ ସବୁବେଳେ ନଦୀ ପୁଷ୍କରିଣୀ ଜଳ ଭିତରେ ପ୍ରବେଶ କରି ସ୍ନାନ କରିବା ଦରକାର। ତେଣୁ ଧ୍ରୁବ ମହାରାଜ ଯେତେବେଳେ ବଣକୁ ଯାଇଥିଲେ ସେତେବେଳେ ଶୀତ ଦିନ, ମାନେ ମାଘ ମାସ ଏଇ ଟାଇମରେ ଶୀତ ଦିନରେ, ତାହେଲେ ଚିନ୍ତା କର ଶୀତ ଦିନରେ ଗୋଟେ ବାଳକ ସ୍ନାନ କରୁଛି। ଆଗେ ଯମୁନାର ବୃନ୍ଦାବନରେ ପ୍ରବେଶ କଲେ, ମଧୁବନରେ ପ୍ରବେଶ କଲେ, ମଧୁବନ ପାଖରେ ଯମୁନା ଯାଉଥିଲା, ସେତେବେଳେ ଗୋଟେ ଧାରା ରହୁଥିଲା, ସଙ୍ଗେ ସଙ୍ଗେ ସ୍ନାନ କଲେ, ଆଉ ସେଦିନ ପୁରା ଉପବାସ ରହିଲେ। ଛୋଟ ପିଲା ପ୍ରଥମ ଫାର୍ଷ୍ଟ ଡେରେ ସେ ଆରାଧନା କଲେ ବୃନ୍ଦାବନରେ ଉପବାସ ରହିଲେ, କାହିଁକି ନା ତୀର୍ଥରେ ପ୍ରଥମ ଯୋଉଦିନ ପ୍ରବେଶ କରନ୍ତି ସେଦିନ କିଛି ଖାଆନ୍ତିନି। ଛୋଟ ପିଲା 5 ବର୍ଷର ବାଳକ ସେ ଶୁଣିଥିଲେ ତାଙ୍କ ନାରଦ ମୁନିଙ୍କ ପାଖରୁ, କାରଣ ନାରଦ ମୁନି ଆଗରୁ ତାଙ୍କ ଘରକୁ ଯାଉଥିଲେ ସବୁବେଳେ, ତାଙ୍କ ବାପା ହଉଛନ୍ତି ଉତ୍ଥାନ ପାଦ, ହଉଛନ୍ତି ନାରଦ ମୁନିଙ୍କର ଶିଷ୍ୟ। ଯେଉଁଦିନ ପ୍ରଥମେ ଯିଏ ତୀର୍ଥକୁ ଯାଏ, ଯେମିତି ଆମେ ପୁରୀକି ଯାଉଛେ, ଅବଶ୍ୟ ଆମେ ଆଜିକାଲି ନିୟମ ସବୁ ମାନିପାରୁନି, ଏଠୁ ଯାଉ ଯାଉ ଫୋନ ଲାଗିଯାଉଛି, ଏ ପ୍ରସାଦ ରଖିବ, ନହେଲେ ଯାଇକି କୋଉଠି ମହାପ୍ରସାଦ କେତେବେଳେ ବାହାରିବ ନା 3ଟାରେ, ଗାଡ଼ିଟା ନେଇକି ଠିକ 3ଟା ବେଳେ ପହଞ୍ଚିବାର ଅଛି, ନହେଲେ ଆଉ ପ୍ରସାଦ ମିଳିବନି। କିନ୍ତୁ ଧ୍ରୁବ ମହାରାଜ ଦେଖନ୍ତୁ କେତେ ସଂଯମୀ ବ୍ରହ୍ମଚାରୀ ସେ ଥିଲେ, ପ୍ରଥମେ ପହଞ୍ଚିଲା ମଧୁବନରେ କିଛି ଖାଇଲେନି, ପୁରା ସେ ଦିନ ଉପବାସ କଲେ, କେବଳ ସ୍ନାନ କରିକି ରହିଗଲେ। କାହିଁକି ନା ତୀର୍ଥରେ ପହଞ୍ଚିଲେ ସେଦିନ କିଛି ଭୋଜନ କରିବା ଉଚିତ ନୁହେଁ, ସେଦିନ କେବଳ ଭଗବାନଙ୍କ ସ୍ମରଣ ରହିବା ଦରକାର ପୁରା ଫାଷ୍ଟିଂ କଲେ। ଆଉ ସ୍ନାନ କରୁଥିଲେ ତିନିବାର ଧ୍ରୁବ ମହାରାଜ ବୁଡ଼ି ବୁଡ଼ି, ଶୀତ ଦିନ ଗୋଟେ ଛୋଟ ପିଲା ବୁଡ଼ି ବୁଡ଼ିକି ସ୍ନାନ କରୁଥିଲେ। ଆଉ ଭୋଜନକୁ କମେଇଲେ, ଭୋଜନକୁ ବଢ଼େଇଲେ, କାରଣ ତାଙ୍କ ଗୁରୁଦେବ କହିଥିଲେ କମ୍ ଭୋଜନ କରିବ, କାରଣ କମ୍ ଭୋଜନ କରିବା ଲୋକର କମ୍ ମାନେ ଶରୀରର ଆବଶ୍ୟକ, କମ୍ ଅର୍ଥ ନୁହେଁ ଯେ ଶରୀର ଯେତିକି ଆବଶ୍ୟକ କରୁଛି ତାଠୁ କମେଇବା ନା, ଭୋଜନ କମ୍ କରୁଥିବା ବ୍ୟକ୍ତିର ସ୍ମରଣ ଶକ୍ତି ବଢ଼ିବ ବହୁତ, ତା ସ୍ମରଣ ଶକ୍ତି ବହୁତ କଣ କରାଯାଏ ସାର୍ ତୀକ୍ଷ୍ଣ ହବ, ତା ବୁଦ୍ଧିଟା ତୀକ୍ଷ୍ଣ ହବ। ଅଧିକା ଭୋଜନ କରୁଥିବା ବ୍ୟକ୍ତି ସେ ଡଲ୍ ମାଇଣ୍ଡେଡ ହେଇଯିବ, ଗଧ ଭଳିଆ ତା ବୁଦ୍ଧି ହବ, ମୋଟା ବୁଦ୍ଧି। ତେଣୁ ଧ୍ରୁବ ମହାରାଜ ତ୍ରିରାତାନ୍ତେ ତ୍ରିରାତାନ୍ତେ କପିତାବଦରାସନମ୍, ପ୍ରଥମ ମାସରେ ପାଞ୍ଚ ମାସରେ ଭଗବାନଙ୍କୁ ପାଇଲେ। ତ୍ରିରାତାନ୍ତେ ତ୍ରିରାତାନ୍ତେ କପିତାବଦରାସନମ୍, ବଣରେ ଆଉ କଣ ଗ୍ୟାସ ଷ୍ଟୋଭ୍ ଅଛି ନା କଣ, ରାଜା ଘର ଛୁଆ ତପସ୍ୟା କରିବେ ନା, ତିନି ରାତି ତିନି ରାତି ଶେଷରେ ତ୍ରିରାତ ଅନ୍ତ୍ରେ, ତିନିଟା ରାତି ସରିଗଲେ, ତିନିଟା ଦିନ ସରିଯିବ ରାତି ସରିଯିବ ଅନ୍ତରେ ତିନି ଦିନ ସରିଯିବ, କପିଥ ବଦରାସନ, ବଦର ମାନେ ବରକୋଳି, କପିତ ମାନେ କହିଥ, ଆତ୍ମବୃତ୍ତି ଅନୁସାରେଣ ମାସ୍ୟ ନିନ୍ୟ ଅର୍ଚ୍ଚନମ ହରିହି, ହରିଙ୍କୁ ଅର୍ଚ୍ଚନା କରୁଥିଲେ। ଖାଇବା କମେଇ ଦେଲେ ଯଦି ଆଜି ଆଜିକାଲି ଭକ୍ତମାନଙ୍କର ଖାଇବା କମେଇଦେବ ସେ କହିବେ ମୁଁ ସେବା କରିବି, ତମ ବଳଦ ପାଉନି ମୋ ମୁଣ୍ଡ ଘୁରେଇଲେଣି, ଜନ୍ମାଷ୍ଟମୀ ଦିନ ଯାହାକୁ ଡାକିବ ସେ କହିବେ ନା ମତେ ପ୍ରଭୁ ମତେ ହାଲିଆ ଲାଗିଲାଣି ମୁଁ ଯାଇପାରିବିନି, ଏକାଦଶୀ ଦିନ ଯାହାକୁ ଡାକିବ ସେ କହିବ ମତେ ମୋ ଦେହ ହାତ କଣ ହଉଛି, କାରଣ ଆମର ଶରୀର ଅଭ୍ୟାସଟା ଭୋଜନ କରିକରି ଏତେ ହେଇଯାଇଛି, ବଡିର ଡିମାଣ୍ଡଟା ଏତେ ବଢ଼ିଯାଇଛି, ତାକୁ ଖାଇବାକୁ ନଦେଲେ ସେ ଷ୍ଟ୍ରାଇକ୍ କରୁଛି, ବଡି ଷ୍ଟ୍ରାଇକ୍ କରିଦେଉଛି ନା, ସେ ମାଇଣ୍ଡ କହୁଛି ତୁ କିଛି 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 କରିନିଅ, ଖାଇବା ପିଇବାକୁ ଦେଲାନି, ଆଉ ଏ ଶରୀର ଏତେ ଡିମାଣ୍ଡ ବଢ଼େଇ ଦେଇଛି, ଆମେ ବି ତା ପଛେ ପଛରେ ଯାଇ ଯାଇ ଏତେ ଗଧ ହେଇଯାଇଛି, ଟିକେ ଖାଇବା ବନ୍ଦ କରିଦେଲା ମାନେ ଇଏ ଷ୍ଟ୍ରାଇକ୍ କରିବି, ସାଙ୍ଗ ମୁଁ ଏଟା କରିବିନି, ମୁଁ ସେଟା କରିବିନି, ମୁଁ ପଢ଼ିବିନି, ମୁଁ ଜପ କରିବିନି, ମୁଁ ସେବା କରିବିନି, କାରଣ ଏଟା ଶରୀରର ଡିମାଣ୍ଡ, ଶରୀରର ଡିମାଣ୍ଡ କଣ ବଢ଼େଇ ଦେଇଛି, ଆହାରଟାକୁ ବଢ଼େଇ ଦେଇଛି। କିନ୍ତୁ ଧ୍ରୁବ ମହାରାଜ ଏତେ ଏକ୍ସପର୍ଟ, ପାଞ୍ଚ ବର୍ଷର ବାଳକ ଆସିଏ, ତିନି ରାତି ସରିବ କପିଥ ବଦରାସନ, ବରକୋଳି ବରକୋଳି ଖାଇକି ରହିପାରିବ, ଆଉ କହିଥ ମଧୁବନରେ ବହୁତ କପିତ ହଉଥିଲା, କପିଥ ବରକୋଳି ଖାଇବେ କେତେ ଖାଇବେ, ଯଦି ଆମକୁ କୁହାଯିବ ତିନି ଦିନ ଥରେ ଖାଇବା, ଆମେ କହିବା ଗୋଟେ ଝୁଡ଼ି ବାଡ଼େଇ ବାଡ଼େଇ ଖାଇଦେବା, ଫିଟି ଫାଟି ଖାଇଦେବା, ତିନି ଦିନ ତ ଖାଇବାକୁ ପଡ଼ିବନି, ଆଉ ଏକାଥରେ ଷ୍ଟକ୍ କରି ରଖିଦେବା, ସେ ସେତିକି ଖାଉନଥିଲେ, କେତିକି ଖାଉଥିଲେ ଆତ୍ମବୃତ୍ତି ଅନୁସାରେ, ଯେତିକିରେ ମୋର ସ୍ୱରଟା ରହିବ ସେତିକି ଖାଉଥିଲେ, ମାନେ ସେ ଜାଣିଛନ୍ତି ତିନି ଦିନରେ ଥରେ ଖାଇଲେ, ତିନି ଦିନରେ ଥରେ ଖାଇବା ତାହେଲେ କେତେ ଏକାଥରେ ଖାଇବା ଆମେ, ଗୋଟେ ଦିନ ଯଦି ଉପବାସ ରହିଛି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ, ତାହେଲେ ସନ୍ଧ୍ୟାବେଳେ ଏକାର ବାଡ଼େଇ ଦିଆହବ ତିନିଟା ମିଲ୍, ଯୋଉ ଦୁଇଟା ମିଲ୍ ବାକି ରହିଛି ମନେ କହିବ ଯାହା ଦୁଇଟା ବାକି ରହିବ ତୁ ଖାଇବେ ଏକାର, ସେ ତିନି ଦିନ ଉପବାସ ରହିଛନ୍ତି, କିନ୍ତୁ ତିନି ଦିନରେ ଉପବାସ ପରେ ବି ଆତ୍ମବୃତ୍ତି ଅନୁସାରେଣ ଶରୀର ଯେତିକି ଦରକାର ସେତିକି ଖାଉଛନ୍ତି। ଜଣେ ଆଚାର୍ଯ୍ୟ ସେ କଥା ଲେଖିଲେ, ଉଦରମ ଅର୍ଦ୍ଧଭାଗମ ଅର୍ଣ୍ଣେନ ପୁରୟତ ତଦାର୍ଦ୍ଧମ ଜଳେନ ପୁରୟତ ଇତି ଜ୍ଞେୟମ୍, ଉଦରର ଅଧା ଭାଗକୁ ଜଳରେ ଭର୍ତ୍ତି କଲେ ଆଉ ଅଧା ଭାଗରେ ଅର୍ଣ୍ଣ, ଏକବାର ନୁହେଁ ଯେ ଲୋକ ତଣ୍ଟି ପାଞ୍ଚ ଖାଇଦେଇଥିବ ପାଣି ପିଇବାକୁ ବି ନଥିବ, ଦୁଇ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଗଲା ପରେ ପାଣି ଢୁକେ ଢୁକେ ପିଇବେ, ସେମିତି ବି ନୁହେଁ, ଆଉ ଭଗବାନଙ୍କୁ ଅର୍ଚ୍ଚନ କରୁଥିଲେ, ଅର୍ଚ୍ଚନମ ହରି ଓମ୍ ନମ ଭଗବତେ ବାସୁଦେବା, ସେ ଠାକୁରଙ୍କ ନାମ ବନ୍ଦ ନାହିଁ, ଆଉ ମାନସିକ ଅର୍ଚ୍ଚନ ବି ବନ୍ଦ ନାହିଁ, ଠାକୁରଙ୍କୁ ଅର୍ଚ୍ଚନ ଚଲେଇଛନ୍ତି, କିନ୍ତୁ ତିନି ରାତି ସରିଲା କେବଳ ବରକୋଳି ଆଉ କପିତ ଖାଇ, ଏଇଟା ତିନି ମାସ, ଏ ଗୋଟେ ମାସରେ ତିନି ଦିନରେ ଥରେ ଖାଇଲେ, ତାହେଲେ କେତେଥର ଖାଇଲେ ଗୋଟେ ମାସରେ, ଦଶ ଥର ଖାଇଲେ ବାସ୍, ଗୋଟେ ମାସ ଭିତରେ ମାତ୍ର ଦଶ ଥର ଖାଇଲେ। ତାଙ୍କ ଗୁରୁଦେବ ଏକଥା କହିନଥିଲେ, ଗୁରୁଦେବ କହିଥିଲେ କେବଳ ନାରଦ ମୁନି କହିଥିଲେ ଖାଇବାଟା କମେଇବ, ତାଙ୍କୁ କହିଥିଲେ ଆମେ ଦଶ ଥର ଖାଇବ ବୋଲି, ଖାଇବାଟା କମେଇବ ମାନେ ଆମକୁ କହିଥିଲେ ଆମେ ଟିକେ କମାକମି କରିକି ଦିନକୁ ତିନି ଥର ଖାଇଥାନ୍ତୁ, କିନ୍ତୁ ସିଏ କେତେ ସିରିୟସ୍ ଷ୍ଟୁଡେଣ୍ଟ, ସେ ଚେଷ୍ଟା କଲେ ନା ମୁଁ ପୁରା ଟପ୍ ଲେଭେଲକୁ ଯିବି, ଯିଏ ଭଲ ଶିଷ୍ୟ ଯିଏ ଭଲ ଛାତ୍ର ତାକୁ ଗୁରୁ କଣ କହିବେ? ଏ ଆପଣମାନେ ଯେଉଁମାନେ ସାଇନ୍ସ ପଢୁଛନ୍ତି, ଗୁରୁ ତାକୁ ଖାଲି କି ପଏଣ୍ଟ ଗୁଡା କହିଦେବେ, ଫର୍ମୁଲା ଗୁଡା କହିଦେବେ, ସିଏ ତାର ସେ ଫର୍ମୁଲାକୁ ନେଇକି ସେ କଷାକଷି କରିକି ନୂଆ, ଆଉ ଯେ ଗଧ ତାକୁ ଫର୍ମୁଲା ଦିଆଯାଇଥିବ ଏ ପ୍ଲସ ବି ର ହୋଲ ସ୍କୋୟାର ଜାଗାରେ ଯଦି ଏକ୍ସ ପ୍ଲସ ୱାଇ ର ହୋଲ ସ୍କୋୟାର ଲେଖା ହେଇଗଲା ସେ ଗଧ ମୁଣ୍ଡରା ପଶୁ। ମତେ ଗୁରୁଦେବ କହିଥିଲେ ଏ ପ୍ଲସ ବି ଏଠି କଣ ଏକ୍ସ ପ୍ଲସ ୱାଇ ଲେଖା ହେଇଛି ସରଳ। ଆପଣ ଦେଖିଛନ୍ତି ଯୋଉ ପିଲାମାନଙ୍କର ଘୋଷା ପାଠ, ତାଙ୍କର ବୁଦ୍ଧି ନାହିଁ, ତାଙ୍କୁ ଯଦି ଖାଲି ଏ ପ୍ଲସ ବି ଜାଗାରେ ଏକ୍ସ ପ୍ଲସ ୱାଇ କି ଏମ୍ ପ୍ଲସ ଏନ୍ ଲେଖିଦେବେ ସେ ଆଉ ହୋଲ ସ୍କୋୟାର ବାହାର କରିପାରିବେନି। ଏ ପ୍ଲସ ବି ର ହୋଲ ସ୍କୋୟାର ଏ ସ୍କୋୟାର ବି ସ୍କୋୟାର, ଏମ୍ ପ୍ଲସ ଏନ୍ ର ହୋଲ ସ୍କୋୟାର କଣ? ଏମ୍ ସ୍କୋୟାର ତା ମୁଣ୍ଡରେ ଆଉ ଢୁକିବନି। ଏ ସୂକ୍ଷ୍ମ ବୁଦ୍ଧି ନାହିଁ, କିନ୍ତୁ କିନ୍ତୁ ଯିଏ ଚାଲାକ ପିଲା ତାକୁ ଗୋଟେ ଫର୍ମୁଲା ଦଉଦଉ, ସେ ସେଇଥିରେ ଏ ପ୍ଲସ ବି ର ହୋଲ ସ୍କୋୟାର ସିଏ ଆଉ କେତେଟା ଫର୍ମୁଲା ତିଆରି କରିଦେବ, ଏଟା କେମିତି ୟୁଜ୍ ହଉଛି, ଏଟା କଣ ହଉଛି। ଧ୍ରୁବ ମାନେ ଚିନ୍ତା କଲେ, ନା ନା ବର୍ତ୍ତମାନ ମୋତେ ଆଗକୁ ଯିବାକୁ ପଡିବ, ମାସକୁ କେତେଥର ଖାଇଲେ 10 ଥର, କଣ କଣ ଖାଇଲେ କପିଥ ବଦରା ବଦରାସନ, ଇଏ ଚାଲିଲା ଗୋଟେ ମାସ। ଦ୍ୱିତୀୟ ମାସରେ, ଦ୍ୱିତୀୟ ମାସରେ ଷଷ୍ଠ ଷଷ୍ଠେ ଅହନି, ଦେଖନ୍ତୁ 6-6 ଦିନ, 3-3 ଦିନ ଲେ ଖାଉଥିଲେ ଥରେ ଥରେ, ବର୍ତ୍ତମାନ 6-6 ଦିନ ଲେ ଖାଇଲେ, ଥରେ ଖାଇବେ, 6 ଦିନ ଯିବ ଥରେ। କେମିତି ବଢ଼ଉଛନ୍ତି ଭଜନକୁ, ବଢ଼ଉଛନ୍ତି ଖାଇବାଟାକୁ କମଉଛନ୍ତି। ଏଇଟା ଶୁଣି କିଏ କହିବେନି, ମୁଁ ବି ସେୟା କହିଲି, ସେୟା କହିଲେ ଏକାଥର ମେଡିକାଲ ଭୁବନେଶ୍ୱର ନହେଲେ କଟକ, ଆଉ ଭଦ୍ରକ ମେଡିକାଲ ବି କାମ କରିବନି। ବହୁତ ମାନେ ଆହାର ଯେତିକି ଆବଶ୍ୟକ, ଦିନକୁ 2-2 ଟାଇମ ଦରକାର, ଉଦର ପୁରିଆ ଦରକାର, ଉଦର ପୁରିଆ ପରଠୁ ଓଭର ଇଟିଂ ହବନି। ସିଏ ସେଭଳି ସମର୍ଥ ଥିଲେ, ସେ ସତ୍ୟଯୁଗର କଥା, ଆଉ ସେଭଳିଆ ଧ୍ରୁବ ମାନେ ଭଗବାନଙ୍କର ଭକ୍ତ। ସେଭଳି ଷଷ୍ଠ ଷଷ୍ଠେ ଅହନି 6-6 ଦିନ ଶେଷରେ କଣ କଲେ, ତୃଣପର୍ଣ୍ଣ ଆଉ କଞ୍ଚା ଜିନିଷ ଛାଡ଼ିଦେଲେ, କହିଥ ଆଉ ବରକୋଳି ଖାଇଲେନି, କଣ ଖାଇଲେ, ତୃଣ ଶୁଖିଲା ଘାସକୁ ଚୋବେଇ ଖାଇଲେ, ଘାସକୁ କିଏ ଚୋବେଇ ଖାଇବ, ଆଉ ପର୍ଣ୍ଣ, ପର୍ଣ୍ଣ ମାନେ ଶୀର୍ଣ୍ଣ, ଯୋଉଟା ସବୁ ପାଚିକି ଯୋଉ ପତ୍ର ପଡିଥିବ ସବୁ ତଳେ, ସେ ପତ୍ରକୁ ଚୋବେଇ ଖାଇଲେ। ପଞ୍ଚବର୍ଷର ପିଲା ଏ ପତ୍ରକୁ ଖାଇଲେ, ତୃଣକୁ ଖାଇଲେ, କେତେ କେତେ ଦିନ ଅନ୍ତରରେ, 6-6 ଦିନ ଅନ୍ତରରେ, ତାହେଲେ ମାସକୁ କେତେ ଦିନ ହେଲା, ତାହେଲେ ପ୍ରଥମ ମାସ 10 ଦିନ ଖାଇଲେ, ସେକେଣ୍ଡ ମାସ 5 ଦିନ ଖାଇଲେ। ଆଚ୍ଛା ଖାଇବାର କ୍ୱାଲିଟି କେମିତି କମିଲା? ଆମେ ଯଦି କମ୍ ଖାଇବା ଠିକ ଅଛି, ଉପବାସ ଅଛି, ତାହେଲେ କାଜୁ ଖାଇଦେବା, କାଜୁ ଖାଇଦେଲେ କାଜୁର ବେଶୀ ଭିଟାମିନ, ପୋଇଡ଼ କାଜୁ ଫଳ ଖାଇଦେଲେ ସହିଲା ଭୋକ ଲାଗିବନି ଆଉ କ'ଣ। ଯଦି କାହାକୁ ଆଜିକାଲି କହିବ ତୁମେ ଖାଇବା କମାଅ, ସେ ଆଗେ ପ୍ରଶ୍ନ ପଚାରିବ, ସାର୍ ଏକାଦଶ ଦିନ କାଜୁ ଖାଇଲେ ହବ ନା ସାର, ଏଇ କାରଣ ସିଏ ଦେଖିବ କୋଉ ଭିଟାମିନ ଜିନିଷଟା ଖାଇଦେଲା ମାନେ ମୋର ପେଟଟା ପୁରିକି ରହିବ, ଆଉ ଯେମିତି ମୋତେ ନିଶକ୍ତିକ ଲାଗିବନି। କିନ୍ତୁ ଧ୍ରୁବ ମହାରାଜ ଦେଖନ୍ତୁ କ୍ୱାଲିଟି, ଖାଇବାର କ୍ୱାଲିଟି କେମିତି କମଉଛନ୍ତି, ଆଗେ କଞ୍ଚା ଜିନିଷ ଖାଇଲେ ଫଳ, ପୁଣି କୋଉ ଟେଷ୍ଟି ଫଳ ନୁହେଁ, କଇତ ଖାଇଛନ୍ତି ନା ଆପଣ, ତା ଦେହରେ ଚିନିକି ଖଟା ଲୁଣ କଣ ମିଶିଲେ ଯାଇ ଖାଇହବ, ସେ ସେୟାକୁ ଖାଇଲେ, କଷା ଜିନିଷକୁ ଖାଇଲେ। ଆଉ ବରକୋଳି ଜାଣିଛନ୍ତି ସ୍ୱାଭାବିକ କଫ ଅଂଶ ଅଛି, ଖଟା ଅଂଶ, ସେୟାକୁ ହିଁ ଖାଇଲେ, କାରଣ ସେ ଜାଣନ୍ତି ମୁଁ ଜିଭାକୁ ଭଲ ଜିନିଷ ଦେବିନି। ପୁଣି 6-6 ଦିନ ଅନ୍ତରରେ କଣ ଖାଇଲେ, ଶୁଷ୍କ ତୃଣ ଆଉ ପତ୍ର ଏତିକି ଖାଇଲେ, ଇଏ ଗଲା ଦ୍ୱିତୀୟ ମାସ। ତୃତୀୟ ମାସରେ 6-6 ଉପରେ 9-9 ଦିନ, ନବମେ ନବମେ ଅହନି ଅଭକ୍ଷମ କହିଲେ, ନା ଇଏ ବି ଚଳିବନି, ଆକୁ ଛାଡ଼ିଦବା, ବାହାର ଜିନିଷ କିଛି, କେବଳ ଅବଭକ୍ଷ୍ୟ, ଅବ ମାନେ ଜଳ, କେତେ କେତେ ଦିନରେ, 9-9 ଦିନରେ ଜଳ, ତ 39-27 3 ଦିନ ଖାଇଥିବେ, 3 ଦିନ 9 ଦିନ ସରିବ, ଥରେ ଜଳ ପିଇଦେବେ, ବାସ ଶେଷ। କେତେ ବର୍ଷର ପିଲା? 5 ବର୍ଷର ପିଲା। ଆମେ ପ୍ରଶ୍ନ କରିବା 5 ବର୍ଷର ପିଲା ପୁଣି ଠିଆ ହେଇଛନ୍ତି କେତେରେ? ଆମେ 9-9 ଦିନରେ ଥରେ ପାଣି ପିଇକି ଠିଆ ହେଲେ ଖାଲି ଦେଖିବା, ମନ୍ତ୍ରମନ୍ତ୍ର କିଛି କରିବା ଦରକାର, ଗୋଟେ ଜାଗାରେ ଠିଆ ହେବ, ଠିଆ ହେଇପାରିବା, କମର ବିନ୍ଧିବ ବସିବା ଆଉ, କିନ୍ତୁ ସେ ଗୋଟେ ପାଦରେ ଠିଆ ହଉଥିଲେ ଧ୍ରୁବ ମହାରାଜ, ଗୋଟେ ପାଦରେ ଠିଆ ହଉଥିଲେ, ପଞ୍ଚମ ମାସରେ ଗୋଟେ ଆଙ୍ଗୁଠିରେ ଠିଆ ହେବେ, ପଦେ ଏକ ନ ପୁରା ଭୂମିକୁ ଆକ୍ରାନ୍ତ କରିକି ବୃଦ୍ଧ ଅଙ୍ଗୁଷ୍ଠିରେ ଠିଆ ହେବେ। ଏତେ ଶକ୍ତି ତାଙ୍କର ଭଜନ ବଳରେ, ଏତେ ବିଶ୍ୱାସ ଆହାରକୁ କମେଇକି ଏତେ ଭଜନ କଲେ ମନ୍ତ୍ରରେ ଏ କୃଷ୍ଣଙ୍କର ନାମ ଓଂ ନମୋ ଭଗବତେ ବାସୁଦେବାୟ, ପୁରା ଗୋଟେ ପାଦରେ ଠିଆ ହେଇକି, ଗୋଟେ ପାଦରେ ଠିଆ ହେବା ଖାଲି ଜଳ ପିଇକି ନଅ ନଅ ଦିନରେ ଥରେ ଆମ ପାଇଁ ସମ୍ଭବ ହବ? ନଅ ନଅ ଦିନ ନାଇଁ, ଖାଲି ଦିନକୁ ତିନି ଥର ଜଳ ପିଇକି ଠିଆ ହେଲେ ଦେଖିବା କମର ବିନ୍ଧିବା ବିନ୍ଧିବା ଟିକେ ବସିବି ଆଉ, ତାଙ୍କର କିଛି ହଉନି। ଏଥିରୁ ଗୋଟେ ଶିକ୍ଷା କଣ ନା, ଶରୀର ପାଇଁ ଆମେ ଯୋଉ ଭାବୁଛେ ନ ଖାଇଲେ ଆମେ ଦୁର୍ବଳ ହେଇଯିବା, ଏ ବାସ୍ତବିକ ବସ୍ତୁ ନୁହେଁ। ଯେତେବେଳେ ଭଗବାନଙ୍କର ଆମେ ଭଜନ କରିବା, ଭଜନଟା ବଢିଯିବ, ସେତେବେଳେ ଶରୀର ଚିନ୍ତାଟା ଆମକୁ ଲାଗିବନି। ଶରୀର ଦାୟିତ୍ୱଟା କିଏ ନେଇଯିବେ? ଭଗବାନ ନେଇଯିବେ। କାରଣ ଶରୀରଟା ଯୋଉ ଅଛି, ଏ ଶରୀର ଯୋଉ ପଞ୍ଚତତ୍ଵରେ ତିଆରି ହେଇଛି, ଏ ଶରୀରରେ ପ୍ରାୟ ଅଧିକାଂଶ ଅଂଶ କଣ ଅଛି, ତିନି ଭାଗ ଆମ ଶରୀରରେ କଣ ଅଛି, ଜଳ ଅଛି। ଜଳ ଅଂଶ ବହୁତ ଅଛି, ଜଳଟା ଭଗବାନଙ୍କର, ବାୟୁଟା ଭଗବାନଙ୍କର, ଭୂମିଟା ଭଗବାନଙ୍କର, ଆକାଶ ଭଗବାନଙ୍କର, ମୃତ୍ତିକାଟା ଭଗବାନଙ୍କର, ତେଣୁ ଶରୀର ଦାୟିତ୍ୱଟାକୁ ଭଗବାନ ନେଇଯିବେ, ଦୁର୍ବଳ ଲାଗିବନି ତୁମକୁ। ଆମର ଏଟା ଗୋଟେ ମାନସିକ ଭ୍ରମ ହେଇଯାଇଛି, ନ ଖାଇଲେ ମୁଁ ଚଲିପାରିବିନି, ଯଦି ରାଗି ହେଇଛନ୍ତି ନ ଖାଉଛନ୍ତି ସେଦିନ କଣ କାମ ବନ୍ଦ ହେଇଯାଉଛି? ଗୋଟେ ଗୋଟେ ଲୋକ ରାଗି ଥିବେ ସେଦିନ ବେଶୀ କାମ କରିବେ, ଆଜି ମୁଁ ଖାଇବିନି, ବିଲକୁ ଯିବେ ଧାନ କାଟିବେ ସବୁ କରିବେ, ଖାଇବିନି ତ ଆଉ। ଅଲଗା ଦିନ ତାକୁ କହିଲେ ତୁ ନ ଖାଇ ସେତିକି କାମ କର, ସେ କରିପାରିବେନି, କାହିଁକିନା ଶରୀର ମନ ଦ୍ୱାରା ପରିଚାଳିତ ହେଉଛି। ମନଟା ଯେତେବେଳେ ଭୋଗ ବସ୍ତୁ ଆଡ଼କୁ ଆକୃଷ୍ଟ ହେଇଯିବ, ସିଏ କଣ ହେଇଯିବ, ତାର ଭୋଗଟାକୁ ବଢି ବଢିକା ଚାଲିବ। ମନଟା ଯେତେବେଳେ ଭଗବାନଙ୍କ ଭଜନରେ ଲାଗିଯିବ, ସେତେବେଳେ ଶରୀର ଚିନ୍ତାଟାକୁ ଭୁଲିଯିବ। ଇଏ ତ ସ୍ୱୟଂ ଭଗବାନଙ୍କୁ ଡାକୁଛନ୍ତି, ଭଗବାନ ତାଙ୍କର ଦାୟିତ୍ୱ ନେଇଛନ୍ତି, ତେଣୁ ନଅ ନଅ ଦିନ ଅନ୍ତରରେ କଣ କଲେ, ଜଳ ଭକ୍ଷଣ କଲେ। ତା ପର ମାସକୁ, ଚତୁର୍ଥ ମାସକୁ ଜଳ ବି ଛାଡ଼ିଦେଲେ। ବାର ବାର ଦିନ ଅନ୍ତରରେ, ଦ୍ୱାଦଶ ଦ୍ୱାଦଶ ଅହନି, ବାୟୁ ଭକ୍ଷଣ କଲେ, ଆଉ ପାଣି ଖାଇଲେ, କହିଲେ ପାଣି ପିଆଇ ବନ୍ଦ କରିଦିଅ। ବାୟୁ ଭକ୍ଷଣ ମାନେ କଣ କରାଯିବ, ବାୟୁ କେମିତି ପିଆଯିବ, ଖିଆଯିବ, ଥରେ ନାକ ଆଉ ପାଟି ଖୋଲିକି ଶ୍ୱାସ ନେଇଯିବେ, ବାସ ପ୍ରଶ୍ୱାସ ନେଇଗଲେ, ଥରେ ଶ୍ୱାସ ପ୍ରଶ୍ୱାସ ନେବେ, ବାର ବାର ଦିନ ଶେଷ, ବାର ଦିନ ପରେ ସରିଯିବ, ପୁରା ସବୁ ଇନ୍ଦ୍ରିୟ ପୁଣି ବନ୍ଦ କରି ଠିଆ ହେଇଯିବେ। ତାହେଲେ ମନ୍ତ୍ର କେମିତି ଜପ କରୁଥିବେ, ଓଂ ନମଃ ଭଗବତେ ବାସୁଦେବାୟ କହିଲେ ତ ପବନ ଯାଜ କରିବ ନା, ମାନସିକ ଭାବେ ଜପ କଲେ ପୁରା ମନରେ। କେତେ ଦିନ କେତେ ଦିନ କେତେ ଦିନ ଅନ୍ତରରେ, ବାର ଦିନ ଅନ୍ତର ହେଲେ କେତେଥର ନେଇଥିବେ, ଦୁଇଥର, ମାସକୁ ଦୁଇଥର ପବନ ପିଇଲେ। ପଞ୍ଚମ ମାସରେ, ଯୋଉ ମାସରେ ଭଗବାନଙ୍କୁ ପାଇବେ, ଚାରି ମାସ ଚାଲିଗଲା, ପ୍ରଥମ ମାସ କପିତ, ଦ୍ୱିତୀୟ ମାସ ଶୁଷ୍କତ୍ର, ତୃତୀୟ ମାସ ଜଳ, ଚତୁର୍ଥ ମାସ ବାୟୁ, ଆଉ ବଢେ ବଢି ଖାଇଲେ ତିନି ଛଅ ନଅ ବାର, ତାପରେ ଆମେ ହେଇଥିଲେ କହିବା ପନ୍ଦର ଦିନ, ଆଉ ପନ୍ଦର ଦିନ ଆଉ ଗୋଟେ କଣ ଦେଖିବା, ମାଟି ଟିକେ ଟିକେ ଖାଇବା, ଧ୍ରୁବ ମାସ ଗଲା ନା, ଆଉ ଖାଇବା ପିଇବା ଚଳିବନି, ଖାଇବା ପିଇବାକୁ ବନ୍ଦ କରିବାକୁ ପଡିବ, ଏଟା ବଡ ଅଡୁଆ କାମ, ପବନ ବି ଆଉ ନିଆଯିବନି। ପଞ୍ଚମ ମାସ, ପଞ୍ଚମ ମାସ ସମ୍ପ୍ରାପ୍ତେ ଜିତ ଶ୍ୱାସ ନୃପାତ୍ମଜାହ, ନୃପଙ୍କର ଆତ୍ମଜ ବୋଲି ଏଠି କହିଲେ, ଆଉ ଧ୍ରୁବ ବୋଲି କହିଲେନି, କହିଲେ ହେ ମୈତ୍ରୀ ଋଷି କହୁଛନ୍ତି, ହେ ବିଦୁର ତୁମେ ଶୁଣ, ଯେ ରାଜାର ପୁଅ କେତେ ବଡ ଘରର ଛୁଆ, ଆଜି ପଞ୍ଚମ ମାସରେ ଆଜି ସେ କଣ କଲେ ନା, ଜିତ ଶ୍ୱାସ କହିଲେ, ଆଉ କିଛି ନିଶ୍ୱାସ ପ୍ରଶ୍ୱାସ ନିଆଯିବନି, ବନ୍ଦ କରିଦେଲେ, ପବନ ବି ବନ୍ଦ କରିଦେଲେ। ଆଉ ପଦେ କେ ନ ସ୍ଥାଣୁ, ଗୋଟେ ସ୍ଥାଣୁ ମାନେ ଗୋଟେ ବୃକ୍ଷ ଯେମିତି ଠିଆ ହେଇଛି, ଦେଖ ବୃକ୍ଷ ଯେମିତି ଦେଖୁଛନ୍ତି, ତାର ମୂଳ ହଲା ହଲି କିଛି କରୁଛି, ପବନ ଟିକେ ଦେଲେ ହଲିବ, ସ୍ଥାଣୁ ଅର୍ଥ ପର୍ବତ, ସ୍ଥାଣୁ ଭଳି ଠିଆ ହେଇକି ରହେ, ମାନେ କେହି ଜାଣିପାରିବନି ଧ୍ରୁବ ମହାରାଜ ବର୍ତ୍ତମାନ କେଉଁ ଅବସ୍ଥାରେ ଅଛନ୍ତି। କେମିତି ଠିଆ ହେଲେ, ପଞ୍ଚମ ମାସରେ ପଦେ ଏକେ ନ, ଗୋଟେ ପାଦରେ, ପାଦରେ ପୁଣି କେମିତି ଠିଆ ହେଲେ, ଦୁଇ ପାଦରେ, ପାଦ ମାନେ ଆମର ତଳେ ପାଞ୍ଚଟା ଆଙ୍ଗୁଠି ଲାଗିବ ନା, ନା ଗୋଟେ ଗୋଟେ ଅଙ୍ଗୁଷ୍ଠିରେ, ବୃଦ୍ଧ ଅଙ୍ଗୁଷ୍ଠିରେ ପଦକୁ ଆକ୍ରାନ୍ତ କରିକି ଠିଆ ହେଲେ। ଭୂମି କଣ ହେଲା ଜାଣିଛନ୍ତି, ଭୂମି ଏମିତି ହେଇଗଲେ, ମାନେ ତାଙ୍କ ତପ ବଳରେ ଭୂମି ଗୋଟେ ଆଡକୁ ଢଳିବାକୁ ଲାଗିଲେ, ଭଗବାନ ସେଠୁ ଆସିଲେ, ଆସିକି ଠିଆ ହେଲେ, ମାନେ ଏତେ ଶକ୍ତିବାନ ସେ ହେଇଗଲେ। କାହିଁକି ଶକ୍ତିବାନ ହେଇଗଲେ, ଭୂମି ପାଞ୍ଚ ବର୍ଷର ବାଳକର ଓଜନ କେତେ ହବ, 25 କେଜି 30 କେଜି ମ୍ୟାକ୍ସିମମ୍ ହବ, ନହେଲେ କୁହନ୍ତୁ 50 କେଜି ହବ, ପଚାଶ କେଜି ଲୋକ କିଏ ଗୋଟେ ବୁଢା ଆଙ୍ଗୁଳିରେ ଠିଆ ହେଲେ ମାଟି ଦବିଯିବ? କାହିଁକି ନା ମନ ଭିତରେ ଆଧାର ମତତା ମତ ଆଦି ନାହା, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ଯିଏ ମାଲିକ ତାଙ୍କୁ ହୃଦୟ ଭିତରେ ରଖିଦେଲେ, ମାନେ ଶ୍ୱାସକୁ ବନ୍ଦ କରିଦେଇକି ହୃଦୟ ଭିତରେ ରଖିଦେଲେ, ମୋ ହୃଦୟରେ ବର୍ତ୍ତମାନ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ଅଛନ୍ତି। ତାହେଲେ ଓଜନଟା କେତେ ବଢ଼ିଲା? ଭଗବାନଙ୍କର ବିଶ୍ୱ ବ୍ରହ୍ମାଣ୍ଡର ଯେତେ ଓଜନ ସବୁ ତାଙ୍କ ଭିତରେ ଆସିଗଲା, ଭଗବାନଙ୍କର ଓଜନଟା ରହିଲା, ପୁରା ଭୂମି ପୁରା ଝୁଙ୍କିଗଲା। ମୁଁ ଏଇ ପ୍ରସଙ୍ଗରେ ଧ୍ରୁବ ମହାରାଜଙ୍କ କଥା କହୁଥିଲି। ଦେଖନ୍ତୁ ଭଜନ ମିତ ଭୁକ୍ ଭଜନଟାକୁ କେତେ ବଢେଇ ବଢେଇକା ଚାଲୁଛନ୍ତି, ଆଉ ଭୋଜନଟାକୁ କମଉଛନ୍ତି। କିନ୍ତୁ ଆମେ କେବେ ହେଲେ ରୂପାଜୀ ମହାରାଜ ଏଇ ଭାବାର୍ଥରେ ଲେଖିଛନ୍ତି ଏଇ ଧ୍ରୁବ ମହାରାଜଙ୍କ ଚରିତ୍ରରେ, ଯେ ଆମେ ଏଇଟା ଚିନ୍ତା କରିକି ଭାବିବା ତାହେଲେ ଆମେ ବି ଖାଇବା ପିଇବା କିଛି ଏତେ କରିବା ଦରକାର ନାହିଁ, ଠାକୁରଙ୍କୁ ବି ଆଉ କିଛି ଦେବା, ଠାକୁରଙ୍କୁ ପାଣି ଗ୍ଲାସ ଦେଇଦେବା, ତୁଳସୀ ପତ୍ର ଟିକେ ଦେଇଦେବା। ରୂପ ସୁନ୍ଦର କଥା ଲେଖିଛନ୍ତି, ଦି ଲର୍ଡ ସୁଡ୍ ବି ଗିଭ୍ ଇନ୍ ଦି ଫୁଡ୍ ଷ୍ଟପ୍ ହୁଇଚ୍ ଇଜ୍ ଭେରି ନାଇସ୍ ଆଜ୍ ଫାର୍ ଆଜ୍ ପସିବୁଲ। ଭଗବାନଙ୍କୁ ଯେତେବେଳେ ଆମେ ଦବା ବହୁତ ସୁନ୍ଦର ପ୍ରସାଦ ଦେବା ଦରକାର, ଆଜ୍ ଫାର୍ ଆଜ୍ ପସିବୁଲ, ଯେତେ ଦୂର ସମ୍ଭବ ଭଲ ସୁନ୍ଦର ଜିନିଷ ଭଗବାନଙ୍କୁ ଦେବା ଦରକାର। ବଟ୍ ୱି ସୁଡ୍ ନଟ୍ ମେକ୍ ଇଟ୍ ପଏଣ୍ଟ ଟୁ ସାଟିସ୍ଫାଇ ଆୱାର ଓନ୍ ଟର୍ମ। କିନ୍ତୁ ଆମେ ଏଇଟା କଦାପି ଭାବିବା ଉଚିତ ନୁହେଁ ଯେ ଭଗବାନଙ୍କୁ ଭଲ ଭଲ ଖାଇବାକୁ ଦେବା ମାନେ ଏଇଟା ଆମର ଜିହ୍ୱାକୁ ଗୋଟେ ସାଟିସ୍ଫିକେସନ କରିବା। ଆଜିକାଲି ଭଗବାନଙ୍କୁ ଏଇଟା ଭୋଗ ଲାଗିବ ଆଉ, ଭକ୍ତମାନଙ୍କ ଗୋପାଳଙ୍କ ଦ୍ୱାରା ଭୋଗ ଲାଗିବ, କ'ଣ ପାୟସ ଟିକେ ନହେଲା ହବ? ଏ ଗୋପାଳଙ୍କ ପାଇଁ ପାୟସ ହଉଛି ନା ଆମ ଜିଭ ପାଇଁ ହଉଛି? ପ୍ରପାତ କହୁଛନ୍ତି ୱି ସୁଡ୍ ନଟ୍ ମେକ୍ ଇଟ୍ ଏ ପଏଣ୍ଟ ଟୁ ସାଟିସ୍ଫାଇ ଆର ଓନ୍ ଟର୍ମ। ଭଗବାନଙ୍କୁ ଭଲ ଭୋଗ ଭଗବାନଙ୍କୁ ଭୋଗ ଲଗେଇବା ଏଇ ଛଳନାରେ ଆମେ କେବେ ହେଲେ ଜିଭାକେ ସ୍ୱାଦ ଦେବା ଉଚିତ ନୁହେଁ, ଖୁବ ସାବଧାନ ରହିବା ଦରକାର। ଭୋଗ ଯୋଉଟା ଲାଗୁଛି ସେଟା ଭଗବାନ ପାଇଁ ଲାଗୁଛି, କିନ୍ତୁ ସେଇଗୁଡ଼ିକୁ ଆମେ କେବେ ହେଲେ ସବୁବେଳେ ଚାବି ଦିଆ ହେଇତ ଖୋଲା ଅଛି ଦେଇନ, ଆମେ କେବେ ହେଲେ ସେଟାକୁ ନିଜ ପାଇଁ ବ୍ୟବହାର କରିବା ଉଚିତ ନାହିଁ। ଯୋଉଟା ଭଗବାନ ପାଖରେ ଭୋଗ ଲାଗୁଛି, ପ୍ରଭୁପାଦ ଏଇ ସିଷ୍ଟମ କରିଛନ୍ତି, ସେଗୁଡ଼ିକ ସୁନ୍ଦର ଆଇଟମ ଗୁଡ଼ିକ କେବଳ ବାହାର ନ୍ୟୁ କମର ମାନଙ୍କୁ ଦେବ, ଲାଇଫ୍ ମେମ୍ବର ମାନଙ୍କୁ, ଡୋନର ମାନଙ୍କୁ, ସେମାନଙ୍କୁ ଦେବ, ଭକ୍ତମାନେ ସେ ପ୍ରସାଦ ପାଇବେ। ଥରେ ଯଦି ଯୋଉ ଗାଈ ଦେଖିଛନ୍ତି ନା, ଯୋଉ ଗୋରୁ ଚୋକଡ଼ ଖାଇଛି, ଚୋକଡ଼ ବୁଝିପାରୁଛନ୍ତି ନା ଦାନା, ତାକୁ ଖାଲି କୁଣ୍ଡା ଦେବ ସେ ଖାଇବ? କାହିଁକି? ତା ଜିହ୍ୱା ଜାଣିଦେଲା ଏଇଟା ହଉଛି ଭଲ ଟେଷ୍ଟ, ଏଇଟା ଟେଷ୍ଟ ନାହିଁ, ସେ ମୋଟେ ଖାଇବନି। ସେଭଳିଆ ଯିଏ ଥରେ ରାଜଭୋଗ ଖାଇଲା, ତାକୁ ସାଦା ସବ୍ଜି ଦେଲେ ସେ ଖାଇବ ଆଉ? ସେ ଭଜନ ଭଜନ କିଛି କରିନି, ସେ ଖୋଜିବ କୋଉଠି ରାଜଭୋଗ ଅଛି। ସେଥିପାଇଁ ପ୍ରଭୁପାଦ କହୁଛନ୍ତି ଆଜ୍ ଫାର୍ ଆଜ୍ ପସିବୁଲ ୱି ସୁଡ୍ ଆକ୍ସେପ୍ଟ ସିମ୍ପଲ ଫୁଡ୍ ଷ୍ଟପ୍ସ, ଯେତେ ଦୂର ସମ୍ଭବ ଭଗବାନଙ୍କୁ ଯେତେ ଦୂର ସମ୍ଭବ ଭଲ ଜିନିଷ ଦେବା, ଆମର ଯେତେ ଦୂର ସମ୍ଭବ ସରଳ ଜିନିଷ, ସରଳ ପ୍ରସାଦ ପାଇବ, ଜଷ୍ଟ ଟୁ କିପ୍ ଦି ବଡି ଆଣ୍ଡ ସୋଲ୍ ଟୁଗେଦର ଟୁ ଏକ୍ଜିକ୍ୟୁଟ୍ ଦି ଡିଭୋସନାଲ ସର୍ଭିସ। କେବଳ ଭକ୍ତି କରିବା ପାଇଁ ଏ ଶରୀର ଆଉ ଆତ୍ମା ଦୁଇ ଜଣଙ୍କୁ କେବଳ ସୁସ୍ଥ ରଖିବା ପାଇଁ, କେମିତି ଶରୀରଟା ଭଗବାନ କାମରେ ଲାଗିବ, ଏଥିପାଇଁ ସରଳ ପ୍ରସାଦ ସବୁବେଳେ ପାଇବା ଦରକାର। ଆଉ ସବୁବେଳେ ଭଗବାନଙ୍କ ନାମରେ ଆଜି ଏଇଟା ଅଛି, ଆଜି ଠାକୁରଙ୍କର ଏଇଟା ହବ ସେଇଟା ହବ, ଠିକ୍ ଅଛି ଠାକୁରଙ୍କ ପାଇଁ ସବୁ କରାଯିବ, ସେଗୁଡ଼ାକ ଆମେ ମୋଟେ ପାଇବାନି, ଆମର ସରଳ ପ୍ରସାଦ ଦରକାର। ସେଥିପାଇଁ ନାରଦ ମୁନି କହୁଛନ୍ତି ବ୍ରହ୍ମଚାରୀ ଧର୍ମରେ, ସୁଶୀଳା ମିତ ଭୁକ୍ ଆଉ ଦକ୍ଷ ବ୍ରହ୍ମଚାରୀ, ଯିଏ ବ୍ରହ୍ମଚାରୀ ତାର ଏଇଟା ଗୋଟେ ଗୁଣ ହବା ଦରକାର, ଏକ୍ସପର୍ଟ। ଅଳସୁଆ କେବେ ବ୍ରହ୍ମଚାରୀ ହେବେନି, ଲୋକମାନେ କହନ୍ତି ମଠରେ ଗଲେ ସେ ଖଟରେ ଖାଇକି ଶୋଇବେ ଆଉ, ଲୋକମାନେ ଭାବନ୍ତି କ'ଣ ବାବାଜୀ ମାନେ କ'ଣ କହୁଛନ୍ତି ମଠରେ ଯାଉଛନ୍ତି ଖଟରେ ଖାଇକି, ତାର ଏଟା ଓଡ଼ିଆରେ ଅଛି ଆଉ, ବାବାଜୀ କହୁମାନେ ଯେ ସଂସାର ଯେଉଁମାନେ ଖଟି ପାରିବେନି ସେମାନେ ଗଲେ ମଠରେ ରହିଲେ ଆରାମସେ ଅନ୍ନ ଡାଲମା ଖାଇଲେ ତାଙ୍କର ଶୋଇବେ, ଗୁଆ ଘିଅ ପଡ଼ୁଛି ଡାଲମା ବାବାଜୀ ମାନେ ଖାଉଛନ୍ତି ଶୋଉଛନ୍ତି, ତାଙ୍କୁ ଥରେ ଆଣିକି ଏଠି ରଖିଦେଇକି ରାତି ତିନିଟାରେ ଉଠାଉଠି କରେଇଲେ, ତାପରେ ସେ ଜାଣିବେ ବାବାଜୀ ଅଳସୁଆ କି ଦକ୍ଷ, ଥରେ ରାତି ତିନିଟାରେ ଉଠେଇକି ଦିନ ଦିନମାନ ପରିଶ୍ରମ ସେବା କରିକି ପୁଣି ରାତି ଦଶଟା ବେଳକୁ ଶୋଇଦେଲେ, ତା ପରଦିନକୁ ବେଡିଂ ଧରିକି ସେ ବାଡ ଡେଇଁକି ପଳେଇଯିବେ ବାଉଣ୍ଡ୍ରି ଡେଇଁ। ଦକ୍ଷ ଅଳସୁଆ ମାନେ କେବେ ସାଧୁ ହେଇପାରିବେ? ଅଳସୁଆ ମାନେ ଭକ୍ତର ଗୋଟେ ଲକ୍ଷଣ, ଯୋଉ ଭକ୍ତର ଗୁଣ ଅଛି ତା ଭିତରେ ଭକ୍ତର ଗୋଟେ ଗୁଣ ହଉଛି ଦକ୍ଷ, ଏକ୍ସପର୍ଟ। ଆଉ ଭଗବାନଙ୍କୁ ପାଇବାକୁ ହେଲେ ଜଣେ ଦକ୍ଷ ହେବାକୁ ପଡିବ, ସବୁ କାମରେ ଏକ୍ସପର୍ଟ ହେବାକୁ ପଡିବ, ନହେଲେ ଭଗବାନ ତୁମେ ପାଇପାରିବେନି। କିଏ ଯଦି ଭାବିବ ସଂସାର ବହୁତ କଷ୍ଟ, ସେ ଅଳସୁଆ ମଠକୁ ଆସିଲା ସେ ମଠ ରହିବ, ଅଲଗା କୋଉ ମଠରେ ରହିଯିବ, କୃଷ୍ଣଙ୍କର ଆଶ୍ରମରେ ପୁଣି ରହିପାରିବେନି, ଇସ୍କନରେ ସେ କେବେ ରହିପାରିବେନି। ଏଠି ଏକ୍ସପର୍ଟ ହେବାକୁ ପଡିବ, ଦକ୍ଷ ହେବାକୁ ପଡିବ। ଦକ୍ଷ ମାନେ ଭଗବାନଙ୍କର ସେବାରେ ବହୁତ ଦକ୍ଷ ହେବାକୁ ପଡିବ, ବହୁତ ବୁଦ୍ଧିମାନ ହେବାକୁ ପଡିବ। ଯିଏ ବୋକା ସିଏ କେବେ ଶିଷ୍ୟ ହେଇପାରିବନି, ଗଧ ବୁଦ୍ଧି ଯାହାର ସିଏ କେବେ ହେଲେ ହେଇପାରିବନି, ଭଗବାନଙ୍କୁ ପାଇପାରିବନି। କାରଣ ଭଗବାନ ହେଉଛନ୍ତି ସବୁଠୁ କଣ, ସବୁଠୁ ବୁଦ୍ଧିମାନ ଲୋକ। ତାହେଲେ ଭଗବାନଙ୍କୁ ଯିଏ ପାଇବ ସେ ଗଧ ଲୋକ ପାଇବେ, ତାର ବୁଦ୍ଧି ନାହିଁ, ସେ ପାଇବ ଭଗବାନଙ୍କୁ। ସବୁଠୁ ବୁଦ୍ଧିମାନ ଲୋକ ହେଉଛନ୍ତି ଭଗବାନ। ତେଣୁ ବ୍ରହ୍ମଚାରୀ ଜୀବନରୁ ପ୍ରଥମେ ଦକ୍ଷତା ଶିଖାଯାଏ, ଏକ୍ସପର୍ଟନେସ୍ ଶିଖାଯାଏ, ସବୁ କାମରେ ଦକ୍ଷ କରାଯିବ। ଦେଖୁଛନ୍ତି ସଂସାରରେ ଯେଉଁମାନେ ଆଜିକାଲି ବ୍ରହ୍ମଚାରୀ ହେଇଛନ୍ତି, ସେମାନେ ସଂସାରରେ ଥିଲେ ସେ କିଛି କରିପାରିନଥାନ୍ତା, ଏତିକି ଗୁଣ ତାଙ୍କର ନଥାନ୍ତା। ସେ ମଠକୁ ପଳେଇ ଆସିଲା ପରେ ରୋଷେଇ ଶିଖିଛନ୍ତି, କୀର୍ତ୍ତନ ଶିଖିଛନ୍ତି, ଡ୍ରାଇଭିଂ ଶିଖିଛନ୍ତି, ସବୁ କାମ କରିଦେଇପାରିବେ। ଆଉ ଭଗବାନ ଏ ଗୁଣ ଗୁଡ଼ାକ ସବୁ ଅର୍ପଣ କରିବେ। ଆଉ ଯିଏ ବ୍ରହ୍ମଚାରୀ ଜୀବନରେ ଟ୍ରେନିଂ ନେଇନି, ଦେଖିଛନ୍ତି ନା ବହୁତ ଲୋକ ଅଛନ୍ତି ଯେ ସ୍ତ୍ରୀ ପଳେଇଲା ତାର ବାପ ଘରକୁ, ଇଏ ତାଙ୍କର ବସ୍ତି ଅଛି, କାହିଁକି ହୋଟେଲରୁ ବସି ଖାଇବ, କାହିଁକି ରୋଷେଇ ଶିଖିନି, ଡେଲି ଝଗଡ଼ା ହବ, ଇଏ କହିବ ମୁଁ ଏୟା ଖାଇବିନି, ସେ କହିବ ମୁଁ ସେୟା ଖାଇବି, ସେ କହିବ ତୁମେ ରୋଷେଇ କରନା ମୁଁ ରୋଷେଇ ଶିଖିନି। ସାଧୁ ଜୀବନରେ ସବୁ କାମ ଜାଣିଛନ୍ତି, କେହି କିଛି ନହେଲେ ଆମେ ନିଜେ ରୋଷେଇ କରିଦେବୁ। ଜଣେ ସାଧୁ ହବ, ବ୍ରହ୍ମଚାରୀ ହବ ମାନେ, ଆଉ ବିଶେଷ କରିକି ଶାକାହାରୀ ହବ, ତୁମେ ଆଜି ପଢୁଛ ହଷ୍ଟେଲରେ ଅଛ, ହଷ୍ଟେଲରେ ବସି ଯୋଉ ରୋଷେଇଆ କତୁ ରୋଷେଇ କରି ଖାଉଛ, ସେ ସକାଳୁ ଉଠିକି ଦାନ୍ତ ଘଷୁଛି ନା ରୋଷେଇ କରିଦେଲା ବେଳେ, ଦେଖିଛନ୍ତି ସେ ଝାଡା ଯାଇକି ମାଟି ହାତ ହଉଥିବ ବି ତା ବି ବିଶ୍ୱାସ ନାହିଁ, କି ଖରାପ ଭାବିବନି, ପଚାରିକି ଦେଖିବ ସେ କେତେ ଅପରିଷ୍କାର, ସେ କେବେ ହେଲେ ଗାମୁଛା ପିନ୍ଧିକି ରୋଷେଇ କରୁନଥିବ, ଗୋଟେ ଲୁଙ୍ଗି ପିନ୍ଧିକି ରୋଷେଇ କରୁଥିବ, ସେ କେତେ କଳା ମଳା ହେଇ କେମିତି ରୋଷେଇ କରୁ, ତା ହାତରୁ ମଣିଷ ଖାଇବା ଦରକାର। କଣ କରିବା, ଆମେ ହଷ୍ଟେଲ ଜୀବନରେ ପଢୁଛୁ, ଆମେ ନିଜେ ଆମେ ଯେତେବେଳେ ହଷ୍ଟେଲରେ ସବୁ ପଢୁଥିଲୁ ଆମେ ନିଜେ ରୋଷେଇ କରୁଥିଲୁ, ଦେଖିଲେ ଅପରିଷ୍କାର ଲୋକ, ଆମେ ନିଜେ ନିଜେ ଷ୍ଟୋଭ୍ ରଖି ନିଜେ ନିଜେ ରୋଷେଇ କରିକି 10ଟା ସୁଦ୍ଧା ରୋଷେଇ ସାରିକି କଲେଜକୁ ବାହାରିକି ପଳାଉଥିଲୁ, ଏଇ ଅପରିଷ୍କାର ଲୋକଟା ଗାଁ ହାତରୁ ଖାଇବାନି। ନହେଲେ କିଛି ପିଲା ଗ୍ରୁପ ହେଇଯାଉଥିଲେ, ସେମାନେ ସବୁ ପାଳି କରି ରୋଷେଇ କରୁଥିଲେ, ଦୁଇ ଦୁଇ ଜଣ ପାଳି ହଉଥିଲେ। ଭକ୍ତି ଜୀବନରେ ଯିଏ ବ୍ରହ୍ମଚାରୀ ଜୀବନ ଯାପନ କରିବା ପାଇଁ ଚାହିଁବ, ତାର ତିନିଟା ଏସେନ୍ସିଆଲ କ୍ୱାଲିଫିକେସନ, ଏ ତିନିଟା ଜିନିଷ ଯଦି ସେ ରଖିପାରିବ ତାହେଲେ ସେ ସବୁଆଡେ ଚଳି ଯାଇପାରିବ। ଭକ୍ତର ତିନିଟା ଜିନିଷ ଦରକାର, ତା ଭିତରେ ଗୋଟେ ହେଲା ରୋଷେଇ, ସେ ରୋଷେଇ ଶିଖିଥିବ, ତାର ସବୁ ମଠର ଯୁଆଡେ ଯିବ ରୋଷେଇଆ ଦରକାର, ଆଜ୍ଞା ଆସନ୍ତୁ ଆମ ମଠରେ କିଏ ରୋଷେଇ କରିବାକୁ ନା। ଦ୍ୱିତୀୟ ହେଲା କୀର୍ତ୍ତନ, ତିନି ନମ୍ବର ହେଲା ପୂଜାରୀ ସେବା। ଏ ତିନିଟା ଜିନିଷ ଯଦି ଜଣେ ଜାଣିଛି, ସେ ସାଧୁ ଜୀବନରେ କେବେ ଠକିବନି, ବ୍ରହ୍ମଚାରୀ ଜୀବନରେ କେବେ ହାରିବନି। ଆଉ ତିନିଟା ଯାକ ଦରକାର, ସବୁ ମଠରେ ଦରକାର, ସବୁ ଏଇଠି ପୋଷ୍ଟ ସବୁବେଳେ ଭେକେଣ୍ଟ, ଏଇ ତିନିଟା ପୋଷ୍ଟ ସବୁବେଳେ ଭେକେଣ୍ଟ, ସବୁବେଳେ ଆଡ଼ଭର୍ଟାଇଜ୍ ଯାଇଛି, ସବୁବେଳେ ପେପର ବାହାରୁଛି କିଏ ଆସିବ ଆସ ଜଏନ୍ କର। କୀର୍ତ୍ତନିଆ ଦରକାର, ରୋଷିଆ ଦରକାର, ଆଉ ପୂଜାରୀ କାମ ଦରକାର, ଆଉ ଏଇ ତିନିଟା ବ୍ରହ୍ମଚାରୀର ଗୁଣ ରହିବା ଦରକାର। ଏଇ ତିନିଟା ସେ ଜାଣିଛି ତାହେଲେ ସେ କେବେ ଭୟ କରିବନି କୋଉଠି ରହିବା ପାଇଁ, ତା ଜୀବନଟା ଆରାମସେ କଟେଇଦେବ। ଭକ୍ତ ଯିଏ ହବ, ଯିଏ ଭଗବାନଙ୍କର ଭକ୍ତ ହବ, ପ୍ରଥମେ ବ୍ରହ୍ମଚାରୀ ଜୀବନରୁ ଦକ୍ଷତା ଶିଖିବ, ସବୁ କାର୍ଯ୍ୟରେ ଦକ୍ଷତା, ସେ କେବେ ହାରିବନି। ଏଭଳି ଏ ଜୀବନ ନାହିଁ, ଗୃହସ୍ଥ ଜୀବନରେ ବି, କାଲି ତୁମେ ବିବାହ ହେଲ, ବହୁତ ଲୋକ ଅଛନ୍ତି, ଏଇ କୋରାପୁଟରେ ଆମର ଜଣେ ଭକ୍ତ ଅଛି, ସେ ସ୍କୁଲ ମାଷ୍ଟର, ସେ ବିବାହ ହେଇଛନ୍ତି ଅଳ୍ପ ଦିନରେ, ତାଙ୍କର ଦୁଇଟା ଝିଅ, ତାଙ୍କ ସ୍ତ୍ରୀ ମରିଗଲେ, ଆଉ ସେ ଟିକେ ଛୋଟା ଲୋକ, ଗୋଟେ ଛୋଟ ପିଲାବେଳୁ ପୋଲିଓ ଟାଇପ୍ର, ଟିଚର ଜଣେ, ଆଉ ଘରେ କେହି ନା, ସ୍ୱାମୀ ସ୍ତ୍ରୀ ଚାଲିଗଲା, ଟିକି ଟିକି ଝିଅ, ଏଣେ ଟିଚର କାମ କରୁଛନ୍ତି, ନିଜେ ରୋଷେଇ କରିବେ, ଛୁଆଙ୍କୁ ଖାଇବାକୁ ଦେବେ, ତାଙ୍କୁ ଝାଡ଼ା ଜବାବ ନେବେ, ତ ସବୁ କାମ କରିବେ, ପୁଣି ସ୍କୁଲକୁ ଯିବେ, ପୁଣି ରାତିରେ ଆସିବେ, ପୁଣି ଛୁଆମାନଙ୍କୁ ରୋଷେଇ କରି ଖାଇବାକୁ ଦେବେ। ସେ ଆଜି ସିନା ଭକ୍ତ ହେଇକି ରୋଷେଇଟା ଶିଖିଥିଲେ ବୋଲି, ସ୍ତ୍ରୀ ଥିଲାବେଳେ ସେ ପ୍ରଥମରୁ ଭକ୍ତ ହେଇଛନ୍ତି, ସ୍ତ୍ରୀ ଏତେ ରୋଷେଇ ବାସନ କଲା, ନିଜେ କଲେ ବରଂ ଫୁଟେଇକି ଖାଇ, ତୁମ ହାତରୁ ପିଆଜ ରସୁଣ ମୁଁ ଖାଇବିନି। ତ ଜୀବନରେ ଏ ପରିସ୍ଥିତି ବି ଆମର ଆସିକି ପହଞ୍ଚିପାରେ, ଆମେ ବିବାହ ହେଲା ପରେ ବି ଆମ ସ୍ତ୍ରୀ ଆମ ପାଖରେ ଏ ଖୁସିରେ ରହିପାରେ ନହେଲେ ଝଗଡ଼ା କରିକି ପଳେଇ ଯାଇପାରେ, କିମ୍ବା ଚାକିରିରେ ଡ୍ୟୁଟିରେ ବି ପଳେଇ ଯାଇପାରେ। ଆଜିକାଲି ସବୁ ସ୍ତ୍ରୀ ଚାକିରି କରୁନାହାନ୍ତି, ଆଉ ତୁମେ ଗୋଟେ ଚାକିରି ପାଇଲ, ସ୍ତ୍ରୀ ଗୋଟେ ଚାକିରି ପାଇଲା, ସ୍ତ୍ରୀ ଯାଇ କୋରାପୁଟରେ ତୁମେ ଅଛ ଭଦ୍ରକରେ, ଖାଇବ କେମିତି? ଜଣେ ଯଦି ନିରାମିଷ ଭୋଜନ କରିଦେବ ସେ କଣ କରିବ? ତା ପାଇଁ ଖାଇବା ବି ବଡ଼ ଅସୁବିଧା ହେଇଯିବ। ସେମିତି ଭକ୍ତ ହବାକୁ ହେଲେ ଭକ୍ତର ଗୋଟେ ନେଚର ହଉଛି ଦକ୍ଷ, ବ୍ରହ୍ମଚାରୀର ବ୍ରହ୍ମଚାରୀ ଦକ୍ଷ ହବା ଦରକାର। ସୁଶୀଳାମିତ ଭୋଗ ଦକ୍ଷ ଶ୍ରଦ୍ଧାଧାନ ଜିତେନ୍ଦ୍ରିୟ ୟାବତ୍ ଅର୍ଥ ବ୍ୟବହାରେ ସ୍ତ୍ରୀ ସୁସ୍ତ୍ରୀ ନିର୍ଜିତେ ସୁଚ। ଶ୍ରଦ୍ଧାଧାନ, ବ୍ରହ୍ମଚାରୀ ଜୀବନରେ ସବୁବେଳେ ଶ୍ରଦ୍ଧା ରହିବା ଦରକାର, ଏଇଟା ଗୋଟେ ତାର ବଡ଼ ଗୁଣ। ଶ୍ରଦ୍ଧା ମାନେ ଶାସ୍ତ୍ର ଗୁରୁବାଦି ବାକ୍ୟ ସୁଶ୍ରଦ୍ଧା, ଶାସ୍ତ୍ର ଆଉ ଗୁରୁ ଆଦି ଗୁରୁଙ୍କ ବାକ୍ୟରେ ବିଶ୍ୱାସ, ଏ ବ୍ରହ୍ମଚାରୀର ଗୋଟେ ଗୁଣ। ଗୁରୁଦେବ ଯାହା କହୁଛନ୍ତି, ଶାସ୍ତ୍ରରେ ଯାହା ଅଛି, ତାପରେ ପୂର୍ଣ୍ଣ ବିଶ୍ୱାସ ତାର ରହିବା ଆବଶ୍ୟକ। ଯଦି ବିଶ୍ୱାସ ନ ରହିଲା ସେ ଅଗ୍ରଗତି କରିପାରିବ ନାହିଁ। ଶ୍ରଦ୍ଧା ଧାନ ହବା ଦରକାର। ଏପରିକି ଯେଉଁମାନେ ଏଇ ସ୍କୁଲ କଲେଜରେ ତୁମେମାନେ ପଢୁଛ, ତୁମର ଶାସ୍ତ୍ର ପ୍ରତି ଯଦି ଗୋଟେ ତୁମର ଯୋଉ ପାଠପଢା ବହି ପ୍ରତି ଶ୍ରଦ୍ଧା ନ ଆଇଲା, ତୁମ ପଢିବା ପାଇଁ କିଛି ଇଚ୍ଛା ହବନି। ଦେଖିଛନ୍ତି ଗୋଟେ ଗୋଟେ ପିଲାମାନେ ଯୋଉ ପାଠଟା ହଉନଥିବ ତାକୁ ଛାଡ଼ିଦେବେ, ମ୍ୟାଥମେଟିକ୍ସ ମୋର ହଉନି ସେ ସେଇଟା ଗୋଟେ ପଢିବେ ନା ପଢିବେ, ଦେଖିବା ପରୀକ୍ଷା ଆସୁ କି ପରୀକ୍ଷା ଆସୁ, ପରୀକ୍ଷା ଆସିଲେ କଣ ତତେ ନୂଆ ବୁଦ୍ଧି ଆସିବ? ପିଲାମାନେ କହିବେ ଆ ପରୀକ୍ଷା ଆସୁ ଦେଖିବା ସେ ମ୍ୟାଥମେଟିକ୍ସ ସିଲେକ୍ସନ ବଜେ, କିନ୍ତୁ ବର୍ତ୍ତମାନ ତ ଶ୍ରଦ୍ଧା ନାହିଁ ତା ପ୍ରତି, ସେତେବେଳେ ପରୀକ୍ଷା ଆସିଲେ କଣ କରିବୁ? ମାନେ ଯୋଉ ଯୋଉ ଜିନିଷ ପ୍ରତି ଆମର ଶ୍ରଦ୍ଧା ଆସିଛି, ମନେ କରନ୍ତୁ ସାଇନ୍ସ ପ୍ରତି ଆମର ଶ୍ରଦ୍ଧା ଅଛି, ଫିଜିକ୍ସ ପ୍ରତି ଶ୍ରଦ୍ଧା ଅଛି, କିମ୍ବା ଜିଓଗ୍ରାଫି ପ୍ରତି ଶ୍ରଦ୍ଧା ଅଛି, ଦେଖିବେ ସେଇ ସେଇ ପାଠଟାକୁ ପଢିବା ପାଇଁ ସବୁବେଳେ ଇଚ୍ଛା ହବ, ଯାହା ପ୍ରତି ଶ୍ରଦ୍ଧା ନାହିଁ ତାକୁ ଦୂରେଇ ଯିବ। ଯେମିତି ବାହାର ବିଦ୍ୟାରେ ଶ୍ରଦ୍ଧା ଅଛି ବୋଲି ସେ ଆଜି ପଢିକି ପଳଉଛି, ସେଭଳି ପାରମାର୍ଥିକ ବିଦ୍ୟାରେ ବ୍ରହ୍ମଚାରୀର ସବୁବେଳେ ଶାସ୍ତ୍ର ପ୍ରତି ଆଉ ଗୁରୁଙ୍କ ବାକ୍ୟ ପ୍ରତି କଣ ରହିବା ଦରକାର? ବିଶ୍ୱାସ, ସବୁବେଳେ ବିଶ୍ୱାସ ରହିବା ଦରକାର। ଆଉ ପୁଣି କହିଲି ଜିତେନ୍ଦ୍ରିୟ, ଇନ୍ଦ୍ରିୟ ଗୁଡ଼ିକୁ ସବୁବେଳେ ସଂଯମ କରିବା ଦରକାର, କାରଣ ଇନ୍ଦ୍ରିୟ ଗୁଡ଼ିକ ଯଦି ସଂଯମ ନ କଲା ତା ମନ ସବୁବେଳେ ଚଞ୍ଚଳତା ଆସେ। ଆଉ ଯେତେ ପ୍ରକାର ସାଧନ କରାଯାଉଛି ଯୋଗରେ, ଯେତେ ପ୍ରକାର ଯୋଗ ଅଛି, ସବୁ ଯୋଗ କର୍ମଯୋଗ ଜ୍ଞାନ ଯୋଗ ଭକ୍ତି ଯୋଗ, ତାର ଲକ୍ଷ୍ୟ ହେଲା, ଭକ୍ତି ଯୋଗର ଲକ୍ଷ୍ୟ ହେଲା ଭଗବତ ପ୍ରାପ୍ତି, କିନ୍ତୁ ସବୁ ଯୋଗର ପ୍ରାଥମିକ ଲକ୍ଷ୍ୟ କ'ଣ? ଇନ୍ଦ୍ରିୟ ଗୁଡ଼ିକୁ ସଂଯମ କରିବା, କାରଣ ଅସଂଯତ ଇନ୍ଦ୍ରିୟ ହେଲେ ଆମେ ସଂସାର ସୁଖ ପାଇପାରିବାନି କି ଭକ୍ତି ରାଜ୍ୟରେ ସୁଖ ପାଇପାରିବା। ତେଣୁ ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ପାଇଁ ହେଲେ ପ୍ରଥମ ଲକ୍ଷ୍ୟ ଆମର ରହିବା ଦରକାର, ଇନ୍ଦ୍ରିୟମାନଙ୍କର ଭୋଗର ଆବଶ୍ୟକତାଟାକୁ କଣ କରାହବ? କମିବାକୁ ପଡିବ। ଇନ୍ଦ୍ରିୟମାନେ କେମିତି? ଇନ୍ଦ୍ରିୟମାନଙ୍କୁ ଭାଗବତରେ ସର୍ପ ଭଳି ତୁଳନା କରାହେଇଛି। ସାପ ଦେଖିଛନ୍ତି? ସର୍ପ ସାପ ଦେଖିଛନ୍ତି ନା? ସାପର କଣ ଅଛି? ସାପଟା ଭୟଙ୍କର କୋଉଥି ପାଇଁ? ବିଷ ପାଇଁ, ତାର ବିଷ ରହିଛି, ଇନ୍ଦ୍ରିୟମାନଙ୍କର ବିଷ ରହିଛି। କିନ୍ତୁ ସାପ ନିକଟରେ ଅମୃତ ନାହିଁ, କିନ୍ତୁ ଇନ୍ଦ୍ରିୟମାନଙ୍କର ଦୁଇଟା ଜିନିଷ ଅଛି, ବିଷ ଅଛି ଅମୃତ ଅଛି। ସାପ ପାଖରେ ଅମୃତ ଅଛି ନା? ସାପର ଦାନ୍ତକୁ ଉପାଡ଼ି ଦେଲା ପରେ ବିଷ ନାହିଁ, କିନ୍ତୁ ସେ କଣ ଦଂଶନ କଲେ ଅମୃତ ବାହାରିବ? ସେ ଦଂଶନଙ୍କର କାମୁଡ଼ିକି ମାଂସ ନେଇ ପଳେଇବ, ତା କତରେ ଅମୃତ ନାହିଁ। କିନ୍ତୁ ଇନ୍ଦ୍ରିୟମାନଙ୍କ ନିକଟରେ ଦୁଇଟା ଜିନିଷ ଅଛି, ବିଷ ଅଛି ଆଉ ଅମୃତ ଅଛି। ଇନ୍ଦ୍ରିୟମାନେ ଭୋଗରେ ଲାଗିଗଲେ ସେ କଣ କରିବେ? କେବଳ ବିଷ ଛାଡ଼ିବେ। ଆମେ ଆମକୁ ଭୋଗ ଲାଗୁଛି, ଖାଇଦଉଛି ଭଲ, କିନ୍ତୁ ଜିଭା ଯେତେବେଳେ ପେଟେ ଖାଇଦେଲା, ଜୀବାତ୍ମା କଣ ଭାବିଲା? ମୁଁ ସୁଖୀ ହେଇଗଲି, କିନ୍ତୁ ଛାଡ଼ିଲା ବିଷ, ପେଟ କଣ ହବ? ହଜମ ହବ। ଇନ୍ଦ୍ରିୟ ଭୋଗ କଲେ ବିଷ ଛାଡ଼ିବ, ଆଉ ଇନ୍ଦ୍ରିୟ ଯଦି ସେବାରେ ଲାଗିଗଲା ଭଗବାନଙ୍କ ସେବାରେ, ଅମୃତ ଦବ, ଆନନ୍ଦ ଦବ। ଠାକୁରଙ୍କୁ ଡାକିଲେ, ଜିଭାରେ ଭଗବାନଙ୍କୁ ଡାକିଲେ, ଭଗବାନଙ୍କୁ ଦେଖିଲେ, ଭଗବାନଙ୍କ ସେବା କଲେ। ଇନ୍ଦ୍ରିୟମାନଙ୍କର ଦୁଇଟା ଜିନିଷ ଅଛି, ବିଷ ଅଛି ଆଉ ଅମୃତ ଅଛି, କିନ୍ତୁ ସର୍ପର ଖାଲି ବିଷ। ତେଣୁ ଯଦି ସର୍ପକୁ ଆମେ କ୍ଷୀର ଦବା କଣ ହବ? ସାପକୁ ଆମେ କ୍ଷୀର ଦବା, ସାପ ଆପଣଙ୍କ ଘରକୁ ଡେଲି ଆସୁଛି, ଆପଣ ସେଠିକି ଗୋଟେ କ୍ଷୀର ବାଟି ରଖିବେ, କଣ ହବ? ସାପର ଲାଭ କଲେ ନା କ୍ଷତି କଲେ? ପୟପାନମ ଭୁଜଙ୍ଗାନମ କେବଳମ ବିଷବାରଧାନମ। ସର୍ପ ଖାଇଦେଲା କଣ କ୍ଷୀରକୁ ତାର ବିଷଟା କଣ ଜାଣିଛନ୍ତି, ଆହୁରି ବଢିବ, ତା ବିଷଟା ବୃଦ୍ଧି ହବ। ସେଠୁ ସେ କଣ କରିବ, ସର୍ପର ବିଷ ବଢିଲେ ସେ କଣ କରିବ, ସେ ଚାହିଁବ ମୁଁ କାହାକୁ ଦଂଶନ କରିବା ପାଇଁ ଯିବି, ସେ ବସିବନି। ସେ ଯୋଉ ଗର୍ତ୍ତ ଭିତରେ ଶୋଉଥିଲା, ସେ ଚୁପକିଣି ଦିନବେଳେ ଶୋଇକି ରହୁଥିଲା, ସନ୍ଧ୍ୟାବେଳେ ଖୋଜୁଥିଲା କୋଉଠି ବେଙ୍ଗ ଅଛି, କୋଉଠି ମାଛ ଅଛି, କାଁ ଖାଇବି। କିନ୍ତୁ ତାକୁ ଆପଣ କ୍ଷୀର ଦେଇଦେବା ଦ୍ୱାରା ସେ କଣ ହେଲା, ସେ ଆଉ ଶୋଇବନି, ସେ ଦିନବେଳେ ବି ବୁଲିବ, କୋଉଠି ଗାଈ ଅଛି, କୋଉଠି ଗୋରୁ ଅଛି, କୋଉଠି ମଣିଷ ଅଛି, ତାକୁ ମାରିବି, କାରଣ ତା ବିଷ ବଢିଗଲା। ତେଣୁ ସିଏ କାହାକୁ ମାରିବାକୁ ଗଲେ କଣ ହବ, ତାପରେ କିଏ ଦେଖିଦେଲା ମାନେ ତାକୁ ମାଡ ହବ, ମରିବ। ତେଣୁ ଆମେ ପରୋକ୍ଷ ଭାବରେ ସାପର କଣ କଲେ, ଉପକାର କଲେ ନା ଅପକାର କଲେ, ତାକୁ ଯୋଉ କ୍ଷୀରଟା ଦେଇଦେଲେ ପରୋକ୍ଷ ଭାବରେ ତାର ମୃତ୍ୟୁର କାରଣ ହେଲେ। ଆମେ ଭାବିଲେ ଆମେ ଦୟା କଲେ, ସେଭଳି ଇନ୍ଦ୍ରିୟ ମାନେ ଯୋଉ ଚାହୁଁଛନ୍ତି ଭୋଗ ପାଇଁ, ଆମେ ତାଙ୍କୁ ଭାବୁଛେ ମତେ ଭୋକ ଲାଗୁଛି ମୁଁ ଖାଇବାକୁ ଦେଇଦେବି, ଇଚ୍ଛା ହଉଛି ଆଖିରେ ଦେଖିବା ନାହିଁ ଫିଲ୍ମ ମୁଁ ଦେଖିଦେବି, କାନରେ ଶୁଣିବା ପାଇଁ, ଆମେ ଇନ୍ଦ୍ରିୟ ମାନଙ୍କର କଣ କରୁଛେ, ପରୋକ୍ଷ ଭାବରେ ଜୀବାତ୍ମାର ଆମେ ଅପକାର କରୁଛେ। ତାଙ୍କର ଡିମାଣ୍ଡକୁ, ମନର ଡିମାଣ୍ଡକୁ, ଇନ୍ଦ୍ରିୟ ମାନଙ୍କର ଡିମାଣ୍ଡକୁ ଆମେ ପୂରଣ କରିବାକୁ ଯାଇକି ଆମେ ଜୀବାତ୍ମାର କ୍ଷତି କରୁଛେ, ଆମ ନିଜର କ୍ଷତି କରୁଛେ। ସେଥିପାଇଁ ଖୁବ ସାବଧାନ ହବା ଦରକାର। ତେଣୁ ଜଣେ କହିବେ ତାହେଲେ ଜିତେନ୍ଦ୍ରିୟ ଆଗେ ମୁଁ ହେଲେ ଯାଇକି ଠାକୁରଙ୍କୁ ଡାକିବି, କାରଣ ଲୋକମାନଙ୍କର ସମସ୍ତଙ୍କର ପ୍ରଶ୍ନ, ଆଜ୍ଞା ଠାକୁର ଡାକିଲା ବେଳକୁ ମନ ଖାଲି ଚଞ୍ଚଳ ହଉଛି, ଆଉ ଟଙ୍କା ଗଲା ବେଳକୁ ମନ ଚଞ୍ଚଳ ହଉଛି, କେତେ ଚଞ୍ଚଳ ଥିବେ, କଣ୍ଡକ୍ଟର ପଇସା ମାଗୁଛି, କିଏ 100 ଟଙ୍କା ଗଣିଲା ବେଳେ 10 ଟଙ୍କା ଛାଡ଼ ଦେଇକି ଆଉ 10 ଟଙ୍କା ଏକ୍ସଟ୍ରା ଦେଇଦେଉଛି, ସେତେବେଳେ ବି ମନ ଚଞ୍ଚଳ ହଉନି, ଟଙ୍କା ଗଣିଲା ବେଳକୁ ମନ ଚଞ୍ଚଳ ହଉନି, ଖାଇଲା ବେଳକୁ ମନ ଚଞ୍ଚଳ ହଉନି, ଟିଭି ଦେଖିଲା ବେଳକୁ ମନ ଚଞ୍ଚଳ ହଉନି, ମୋବାଇଲ କଲା ମୋବାଇଲ ଫୋନରେ ଫୋନ କଲା ମନ ଚଞ୍ଚଳ ହଉନି, ଆଉ ଠାକୁରଙ୍କ ନାମ କଲା କାହିଁ ମନ ଚଞ୍ଚଳ ହଉଛି। ଦେଖିବେ ଟିକେ ସତ କଥା, ମାଳା ଧରିକି ବସିବେ, ସବୁ ପ୍ରକାର ସିନ୍ ଆସିକି ମୁଣ୍ଡ ଭିତରେ ପଶିଯିବ, ଏଇଟା ଏମିତି ହେଲା, ସେଇଟା ସେମିତି ହେଲା, ଏଇଟା ଏହା କରିବି, ସେଇଟା ସେଇଆ କରିବି, କାହିଁକି ହେଲା, ଏଇଟାକୁ ଦେଖିକି ସବୁ ଡରି ଯାଆନ୍ତି, ଆରେ କଣ ଭଗବାନ, ଏଇ ମନ ତ ସଂଯମ ହେଉନି, କଣ ଭଗବାନ ଡକା, ଗୋଟେ ଚଗଲା ପିଲାକୁ ଖେଳିବାକୁ ଛାଡ଼ିଦବ, ତାର ଚଗଲାଟା ଜାଣିପାରିବି, ସେ ଖେଳୁଛି ନା, ତାର ବୁଲୁଛି ବୁଲୁଛି, ଏଠି ଗଲା ସେଠି ଗଲା ହେଠି ଗଲା ସେଠି ଗଲା ସେଠି, ଗୋଟେ ଚଗଲା ପିଲାକୁ ଜବରଦସ୍ତି ହାତ ଧରିକି ବସେଇଦବ, ତାପରେ ତୁମେ ଜାଣିପାରିବ ସେ ଚଗଲା କି ଭଲ ପିଲା, ଜବରଦସ୍ତି ବସେଇଦେଲେ ସେ କଣ ହବ, ସେ ଖାଲି ଆପଣ ହାତକୁ ଛାଟିଦବ, ସେଇଠି ବସିଲେ ପ୍ୟାଣ୍ଟକୁ ଛିଡ଼େଇ ପକେଇବ, ସେ ବଟନକୁ ଟାଣିକି ଛିଡ଼େଇ ପକେଇବ, କାରଣ ସେ ଚଗଲା ବସେଇଲେ ବି ସେ କଣ କରିବ, ତାର ଯୋଉ ଧର୍ମଟା ଅଛି ଚଞ୍ଚଳତା ଧର୍ମ, ସେ ସେଇଠି ପ୍ରକାଶ କରିବ, ତାକୁ ଗୋଟେ ଜାଗାରେ ରଖିଲେ ବି ସେ କରିବ। ମନ ହଉଛି ସେୟା, ମନକୁ ଯେତେବେଳେ ଆମେ ଛାଡ଼ି ଦଉଛେ କିଛି କଣ୍ଟ୍ରୋଲ କରୁନେ, ଆମେ ଭାବୁଛେ ମୁଁ ହଉଛି ଭଲ ପିଲା, ମନକୁ ଚାଲିଯା ଭଦ୍ରରେ ବୁଲି ଆସିବା ଟିକେ ଫିଲ୍ମ ହେଲା, ଚାଲ ଯିବାତ୍ମା ଚାଲିଗଲା, ଜଣାପଡ଼ୁନି କିଛି, ମନ ଆଉ କଣ୍ଟ୍ରୋଲ କଲେ କି ଆମେ ମନକୁ, ମନ ଯାହା ଚାହିଁଲା ଆମେ ସେଇଟାକୁ କରିଦେଲେ, ସେଥିପାଇଁ ଜଣାପଡ଼ୁନି ମନଟା ସ୍ଥିର କି ଅସ୍ଥିର, ଚାଲ ଯିଏ କଲେ ଛକାଟେ ବୁଲି ଆସିବା, ହଉ ଚାଲ, ମନ ଯେତେବେଳେ କହିଦେଉଛି ଜୀବାତ୍ମାଙ୍କ ଯୋଉ ଚାଲ କଣ କରିବା, ଜୀବାତ୍ମା ସବୁବେଳେ ମନର ସାଙ୍ଗ ହେଇକି ଚାଲିଛି, ଚାଲ ଯା ଚାଟ ଖାଇକି ଆସିବା, ହଁ ଚାଲ, ମନ ଯାହା ଚାହୁଁଛି ଜୀବାତ୍ମା ତା ଡିମାଣ୍ଡଟାକୁ ପୂରଣ କରିଦେଲା ବେଳକୁ ଆଉ ଜଣାପଡ଼ୁନି ମନର ଚଞ୍ଚଳ ଅଛି କି ନାହିଁ, କିନ୍ତୁ ଯେତେବେଳେ ଜୀବାତ୍ମା ଚାହୁଁଛି ମନ ଏଇଠି ନାମ କରିବାକୁ ପଡିବ, ମନ ସେଠୁ ମଲା ବଡ ଅମ୍ର ଓଡ଼ୁଆରେ ପକେଇଲା ମତେ, ଏଇଠି ରାତିରୁ ଉଠିକି ହରେ କୃଷ୍ଣ ହରେ କୃଷ୍ଣ କିଏ କରିବ, ମନର ଆଉ ଇଚ୍ଛା, ସେ ଜୀବାତ୍ମା କାର୍ଯ୍ୟ କରିବା ପାଇଁ, ଆତ୍ମାର କାର୍ଯ୍ୟ କରିବା ପାଇଁ ସେ କେବେ ସହଯୋଗ କରିବା ପାଇଁ ଚାହେଁନି, ତ ତାକୁ ଯେତେବେଳେ ଜବରଦସ୍ତି ଗୋଟେ ଚଗଲା ପିଲାକୁ ଆମେ ଲଗଉଛେ ସେ କଣ କରିବ, ମନକୁ ଯେତେବେଳେ ଜବରଦସ୍ତି ଆମେ ଭଗବାନ କାମରେ ଲଗଉଛେ ସେ କଣ କରିବ, ସେ ତା ପୁରୁଣା ଅଭ୍ୟାସଟାକୁ ଖେଳୁଥିଲା, ତାକୁ ଜବରଦସ୍ତି ବସେଇ ଦେଇଛି, ତେଣୁ ଖେଳିବା ପିଲାକୁ ବସେଇଦେଲେ ସେ କଣ କରେ, ତା ପ୍ୟାଣ୍ଟକୁ ଛିଡ଼େଇବ, ତା ସାର୍ଟକୁ ଛିଡ଼େଇବ, ତା ଚେନ୍କୁ ଛିଡ଼େଇବ, ନହେଲେ ଯିଏ ଧରିଥିବ ତାକୁ କାମୁଡ଼ି ପକେଇବ, ସେ ମନଟାକୁ ଯେତେବେଳେ ଆମେ ସଂଯମିତ କରିକି ଭଗବାନଙ୍କ ନାମ କରିବା ପାଇଁ ଚାହୁଁଛେ, ମନ ସେଠି କଣ କରୁଛି, ଚଗଲାମି କରୁଛି, କିନ୍ତୁ ସେ ଚଗଲା ପିଲାକୁ ଯଦି ଜବରଦସ୍ତି ଆପଣ ଧରିକି ରଖିବେ 2 ଘଣ୍ଟା, ତାପରେ ସେ କଣ କରିବ, ଚୁପ୍ ପୁଣି ଶୋଇଯିବ, ନହେଲେ ଆଉ କିଛି କରିବନି, ଛାଟି ପିଟିକି କେତେ ସମୟ ରହିବ। ତେଣୁ ଆମେ ଯଦି ଡରିକି ଆମେ ଇନ୍ଦ୍ରିୟ ସଂଯମ କଲେ ମୁଁ ଯାଇକି ଭକ୍ତ ହେବି ଭଗବାନଙ୍କୁ ଡାକିବି ଯଦି ଚିନ୍ତା କରିବା, ତାହେଲେ ଇନ୍ଦ୍ରିୟ ସଂଯମ ଅବସ୍ଥା ଜୀବନରେ କେବେ ହେଲେ, ଆଗେ ଇନ୍ଦ୍ରିୟ ସଂଯମ ହୁଏ ତାପରେ ଭଜନ ହୁଏ, ନା ଭଜନ ହେଲେ ଇନ୍ଦ୍ରିୟ ସଂଯମ ହବ, ଭଜନ ହେଲେ ଇନ୍ଦ୍ରିୟ ସଂଯମ ହବ, ଇନ୍ଦ୍ରିୟ ସଂଯମ କରିକି କେବେ ଆମେ ଭଜନ କରିପାରିବାନି, କାରଣ ଇନ୍ଦ୍ରିୟ ମାନେ ତ ସ୍ୱାଭାବିକ ହେଲେ ଚଞ୍ଚଳ, ଇନ୍ଦ୍ରିୟ ମାନେ ସ୍ୱାଭାବିକ ହେଲେ ଚଞ୍ଚଳ, ଆମେ ଭାବି ଆମ ମନକୁ ସଂଯମ କଲା ପରେ ଭଜନ କରିବି, ଏ ଏ ଦିନ ଜୀବନରେ କେବେ ଆସିବନି, ଏ ଦିନ ଜୀବନରେ କେବେ ଆସିବନି। ବରଂ ଭଜନରେ ଲାଗିଗଲେ ଇନ୍ଦ୍ରିୟ ମାନେ ଯେତେ ଆମର ଭଜନ ପ୍ରଭାବ ବଢିବ, ସେ ଚଞ୍ଚଳତା ଭିତରେ ଭଜନ ଆଗେ ଆରମ୍ଭ କରିବାକୁ ପଡିବ। ଭଜନ କଲା ମାନେ ଏ ଚିନ୍ତା ସେ ଚିନ୍ତା ସେ ଚିନ୍ତା ସବୁ ଆସିବ, କିନ୍ତୁ ଆପଣଙ୍କୁ ଏଟା ଲାଗୁ ରଖିବାକୁ ପଡିବ। ମନର ଦିଟା ଧର୍ମ, ମନର କଣ ଧର୍ମ, ମନର ଦିଟା ଧର୍ମ, ମନର ହେଲା ଗୋଟେ ସଂକଳ୍ପ ଗୋଟେ ବିକଳ୍ପ। ସେ କିଛି ଆକ୍ସେପ୍ଟ କରିବ କିଛି ରିଜେକ୍ଟ କରିବ, ମନ କେତେବେଳେ ଭ୍ୟାକେଣ୍ଟ ରହିବ ଚିନ୍ତା କରିବ ଏଇଠି ସାରିଲେ ଏଠିକି ଯିବି, ପୁଣି କହିବେ କାହିଁକି ଏଠିକି ଯିବି ଯିବିନି, ଏଇଟା କରିବି, ପୁଣି କହିବେ ନା ଏଇଟା କରିବି। ସେ କେତେବେଳେ ଭ୍ୟାକେଣ୍ଟ ରହିବନି, ସେ ସବୁବେଳେ ସଂକଳ୍ପ ବିକଳ୍ପ ସଂକଳ୍ପ ବିକଳ୍ପରେ ଚାଲିଥିବ। ଆମକୁ ଦେଖିବାକୁ ପଡିବ ମନ କଣ ସଂକଳ୍ପ କରୁଛି। ମନ କହୁଛି ଆଉ ଆଜି ଜପ ଦିମାଳା ରହିଲା, ରହିତ ରହିତ ମୁଁ କାଲି କରିବି, ମନଟା ସଂକଳ୍ପ କରିଦେଲା। ଆପଣ ଯଦି କହିବେ ହଁ ଠିକ ଅଛି କାଲି କରିବା ଆଉ ସରିଗଲ, ସିଏ କହୁଛି ମୁଁ କାଲିକି କରିବି। ଆପଣଙ୍କୁ ଇନ୍ଦ୍ରିୟ ସଂଯମ କରିବାକୁ ହେଲେ, ମନ ସଂଯମ କରିବାକୁ ହେଲେ ଆଗେ ଗୋଟେ ଅର୍ଡର ଫଲୋ କରିବାକୁ ପଡିବ, ମନ ଯାହା କହୁଛି ତା କଥା ଶୁଣିବେନି, ତା ଓଲଟା କାମ କରିବେ। ହଁ ବୁଝିପାରୁଛନ୍ତି ନା, ମନ କହୁଛି ହଉ ଠିକ ଅଛି ମୁଁ ପିଆଜ ରସୁଣ ଛାଡ଼ିଛି, ଆଜି ଗୋଟେ ଦିନ ଖାଇଦିଏ ଫିଷ୍ଟଟା ଖାଇଦିଏ, ଆଜି ତ ଲାଷ୍ଟ ଫିଷ୍ଟ ଆଉ ଆଉ ଖାଇବି ନାହିଁ ଆଉ। ମନ ଯୋଉଟାକୁ ଲାଷ୍ଟ କରିବା ପାଇଁ ଚାହୁଁଛି ଆମକୁ ନା ତତେ ସେଟା କରାଯିବ ନାହିଁ। ମନ ଯାହା କହୁଛି ମନର ଆଦେଶକୁ କେବେ ପାଳନ କରିବେ, କିନ୍ତୁ ଏତେ ଶୀଘ୍ର ସହଜ ନୁହେଁ। ଆମେ ନ ଚାହିଁଲେ ମନ ପୁଣି ବୁଝାଇ ବାଝେଇକି ଯୋଉ ବାଟେ ହେଲେ ସାଙ୍ଗ ଆସିକି ପହଞ୍ଚିବ, ଇଏ ଆସିକି ପହଞ୍ଚିବ, ସିଏ ଆସିକି ପହଞ୍ଚିବ, ଯୋଉ ବାଟେ ହେଲେ ଟାଣ୍ଟୁଣିକି ମନ ସେଠୁ ତାଙ୍କ କଥା ମାନିକି ପଳେଇଯିବ, ମନ ଥରେ ଠକିଗଲା। ତେଣୁ ବାରମ୍ବାର ବାରମ୍ବାର ମନ ଆମକୁ ଟାଣିକି ନବ, ଆମେ କଣ କରିବା, ମନକୁ ଟାଣିକି ଆଣିବାକୁ ପଡିବ। ଏ ଟଣା ଘୋଷରା ଭିତରେ ଆମ ଜୀବନଟା ଆରମ୍ଭ ହବ। ସେଥିପାଇଁ ଜପ କଲାବେଳେ ଅଲଗା ବେଳେ ମନ ଠିକ ଥିବ, ଠାକୁରଙ୍କୁ ଡାକେ ମାନେ ଦେଖିବେ ସବୁ କଥା ମନେ ପଡିବ। ଝିଅ ସେଠି ରହିଲା, ଦୋକାନଟା ଖୋଲା ହେଲାନି, ଏଠୁ ଗଲେ ଏ କାମ କରିବି, ସେଠି ଲୁଗା ସଫା ରହିଲା, କିରି ଆଗରୁ କ'ଣ ମନଟା ମନେ ପଡ଼ୁନଥିଲା, ନାମ କଲାବେଳେ କାହିଁକି ମନେ ପଡ଼ୁଛି ନା, ମନଟାକୁ ବର୍ତ୍ତମାନ ଏକ ମାନେ ଏକ ଜାଗାକୁ ଆଣୁଛେ, ଏକ ଲକ୍ଷ୍ୟକୁ ଆଣୁଛେ। ସେଥିପାଇଁ ଆମେ କେବେ ଏ କଥା ଚିନ୍ତା କରିବାକୁ ଉଚିତ ନୁହେଁ, ନିରାଶ ହେବା ଉଚିତ ନୁହେଁ, ମୋ ଇନ୍ଦ୍ରିୟ ସଂଯମ ହଉନି ମୁଁ ଭଜନ କରିବିନି, ନା ନା ଭଜନରେ ଲାଗିବାକୁ ପଡିବ। ଭଜନ ପ୍ରିନ୍ସିପଲ ଗୁଡାକ ମାନିଲା ମାତ୍ରେ ଇନ୍ଦ୍ରିୟ ଗୁଡ଼ିକ ସ୍ୱାଭାବିକ ଧୀରେ ଧୀରେ ସଂଯମ ହବ, କାରଣ ଏଇ ଇନ୍ଦ୍ରିୟ କେତେ ଜନ୍ମର ଅସଂଯତ ହେଇକି ରହିଛନ୍ତି, ହଠାତ୍ ଇଏ ହବନି, ଆମର ଭଜନର ପ୍ରୋଗ୍ରେସ ହିସାବରେ ସଂଯମ ହେବେ। ଯେମିତି ଗୋଟେ ବଗ ଅଛି, ଗୋଟେ ଲୋକ ଦେଖିଲେ ଗୋଟେ ବଗଟେ ଠିଆ ହେଇଛି ପାଣିକଟରେ, ଗୋଟେ ବଗ ଅଛି, ବଗ ବୁଝିପାରୁଛନ୍ତି ତ, ବଗ କଣ କରେ, ଆରେ ବଗ କତିରୁ ଗୋଟେ ଶିକ୍ଷା ଘଡ଼ିବ, ବିଦ୍ୟାର୍ଥୀମାନେ ବଗ ନିକଟରୁ ଶିଖିବେ ଗୋଟେ ଜିନିଷ, କାକ ସ୍ନାନ ବକ ଧ୍ୟାନ ଗୃହ ତ୍ୟାଗୀ ଶ୍ୱାନ ନିଦ୍ରା ତଥେଇବ ଚହ। ପାଞ୍ଚଟା ହଉଛି ବିଦ୍ୟାର୍ଥୀର ଲକ୍ଷଣ, ବିଦ୍ୟାର୍ଥୀ ହବାକୁ ହେଲେ ପାଞ୍ଚଟା ଜିନିଷ ଦରକାର। କାକ ସ୍ନାନ, କୁଆ ଭଳିଆ ଗାଧେଇବେ, କୁଆ ଦେଖିଛନ୍ତି କେମିତି ସ୍ନାନ କରେ କେମିତି, ହଁ ସେ ବୁଡ଼ି ଗୋଟେ ବୁଡ଼ ମାରିବ ପକ୍ଷୀଟାକୁ ବୁଡ଼େଇ ଦବ, ଛାଟି ଛୁଟି ଦେଇ ଉଠିଲା ଚାଲ, ବେଶୀ ସମୟ ନଷ୍ଟ କରିବେନି। ଗାଧେଇବା ମାନେ ବ୍ରହ୍ମଚାରୀ ମାନେ ଗାଧେଇବା ମାନେ 45 ମିନିଟ ଘଣ୍ଟାଟେ ଖାଲି ଦେହ ମଜା ଚାଲିଥିବ, ଯେତେ ଶୀଘ୍ର ସ୍ନାନ କାକ ଭଳିଆ ସ୍ନାନ କରିଦେବେ, ସମୟ ନଷ୍ଟ କରିବା ଦରକାର ନାହିଁ, ବହୁତ ଶୀଘ୍ର ସ୍ନାନ କରିକି ଆସିବା ଦରକାର। କାକ ସ୍ନାନ ଆଉ ବକ ଧ୍ୟାନ, ବଗ କତୁରୁ ଗୋଟେ ଶିଖିବ, କାକ କତୁରୁ କଣ ଶିଖିଲ ସ୍ନାନ, ବକ କତୁରୁ କଣ ଶିଖିବ ଧ୍ୟାନ। ବଗ ଦେଖୁ ଯେତେବେଳେ ଗୋଟେ ଗୋଟେ ମାଛ ପାଇଁ ସେ କେମିତି ଧ୍ୟାନ କରୁଛି, ଗୋଟେ ଗୋଡ଼ିଆ ଧ୍ୟାନ, ଦି ଗୋଡ଼ା ଯଦି କାଦୁଅ ଭିତରେ ଭରି କଲେ ବେଳେବେଳେ କଷ୍ଟ ଲାଗେ, ତାକୁ ଗୋଟେ ଗୋଡ଼ ଉଠେଇବ, ଗୋଟେ ଗୋଡ଼ ଠିଆ ହେଇଥିବ, ହଲଚଲ ହବନି, କାହିଁକି ହଲଚଲ ହବନି, ହଲଚଲ ହେଲେ ଜଳରେ ପ୍ରତିଫଳନଟା ଧରା ହେଇଛି ନା, ମାଛ ଗୁଡାକ ଆସିବ। ତେଣୁ ଗୋଟେ ମାଛକୁ ସିଏ ଖାଇବା ପାଇଁ ଗୋଟେ ପକ୍ଷୀ କେତେ ଧ୍ୟାନରେ ରହୁଛି, ପୁରା ଏମିତି ରହିଥିବ, ପାଖକୁ ଆସିଗଲା ମାନେ ତା ଲକ୍ଷ୍ୟ ଟାର୍ଗେଟକୁ ଆସିଗଲା ପରେ ଥଣ୍ଡ ପଡ଼ିବ, ଆଗରୁ ଥଣ୍ଡ ପଡ଼ିଥିଲେ ସେ ପୁଣି ଖୁସିକି ପଳେଇବ। ତେଣୁ ବକ ଭଳିଆ ଧ୍ୟାନ କରିବାକୁ ପଡିବ, ତାମାନେ ଯେତେବେଳେ ଶାସ୍ତ୍ର ପଢୁଛେ, ଯେତେବେଳେ ଭଗବାନଙ୍କ ନାମ କରୁଛେ, ପୁରା ବଗ ଭଳିଆ ଧ୍ୟାନ କରିବାକୁ ପଡିବ। ତାକୁ ବିଦ୍ୟାର୍ଥୀ ଶିଖିବେ କାକ ସ୍ନାନ ବକ ଧ୍ୟାନ ଆଉ ଶ୍ୱାନ ନିଦ୍ରା, ଶ୍ୱାନ ମାନେ କୁକୁର, କୁକୁର ଯେମିତି ଶୋଇ ସେମିତି ଶୋଇବାକୁ ପଡିବ, ଠକ୍କିଣି କରିଦେଲା ମାନେ ଉଠି ପଡିବ ଭଟକି। ଆଉ ଶ୍ୱାନ ନିଦ୍ରାର ଦ୍ୱିତୀୟ ଅର୍ଥ ହେଲା କୁକୁର ଯେମିତି ଶୁଏ ଦେଖିଛନ୍ତି ନା, ତାର ଖରାଦିନ ହଉ କେଉଁଠି କେବିନ୍ଦଳେ ଶୋଇଥିବ, କେଉଁଠି ରାସ୍ତା କଡ଼ରେ ଶୋଇଥିବ, ଶୋଇବା ପାଇଁ ତାର କିଛି ଡିମାଣ୍ଡ ନାହିଁ, ଏସି ହେଲେ ଶୋଇବି, ଫ୍ୟାନ୍ ହେଲେ ଶୋଇବି, ଯୋଉଠି ପାରିଲା ସେଠି ଗଢି ପାରିବ, ଆଉ ଯୋଉଠି ପାରିଲା ଯେତେବେଳେ ଠକି ନେବ ଉଠି ପଡ଼ିବ। ଏସବୁ ବିଦ୍ୟାର୍ଥୀ ନୀତିରେ ଲେଖାଯାଇଛି। ବ୍ରହ୍ମଚାରୀ ମାନଙ୍କ ତ ସ୍ୱାଭାବିକ ଗୁଣ ହେବା ଦରକାର, ଶ୍ୱାନ ନିଦ୍ରା ଆଉ ଗୃହତା, ଅଳ୍ପ ଆହାରୀ, ଅଳ୍ପ ଆହାର କରିବ। ଇଏ ପଢିଆ ପିଲା ପାଇଁ ଦରକାର, ଯେ ବେଶୀ ଖାଇବ ସିଏ ବି ହଷ୍ଟେଲ ଫଷ୍ଟେଲ ରହିଲେ ବି କିଛି ପାଠ ପଢି ପଡ଼ିବନି, ତାର ଖାଇବ ସେ ସିଧା ଶୋଇବ, ହଷ୍ଟେଲ ତାକୁ ଉଠିବାକୁ ନାହିଁ ଆଉ କ'ଣ, କେବଳ ସ୍କୁଲକୁ ଯିବାର ଅଛି ଆଉ କ'ଣ, ଦେହ ମେଞ୍ଚେ ଖାଇଦେଲେ ଶୋଇବେ। ଅଳ୍ପ ଆହାର କରିବା ଦରକାର ଆଉ ଗୃହ ତ୍ୟାଗୀ, ଘରେ ରହିବନି, ଘରେ ରହିଲେ ବିଦ୍ୟା ହେବନି, ଘରେ ରହିଲେ ବାପା ଗୋଟେ କଥା କହିବ, ମା ଗୋଟେ କଥା କହିବ, ଆଜି ଏ ବନ୍ଧୁ ବାନ୍ଧବ ଆସିକି ପହଞ୍ଚିଲା, ଏଠି ପିଠାପଣା ଆସିକି ପହଞ୍ଚିଲା, ଏଠି ଏହା ହେଲା, ଆଜି ତାହା ହେଲା, ସେ ତାର ସେଇ ମୌଜ ମଜଲିସରେ ତାର ପାଠ ବିଦ୍ୟା ଚାଲିବ। ବିଦ୍ୟାର୍ଥୀରେ ଏଗୁଡ଼ାକ ସବୁ ଲକ୍ଷଣ। ମୁଁ କେଉଁ କଥାରୁ ଏଠିକି ପଳେଇ ଆସିଲି, ହଁ ଜିତେନ୍ଦ୍ରିୟ ବଗ, ବକକୁ ତରାଇଲି, ବଗ କଣ କରୁଛି, ଠିଆ ହେଇଛି, ଗୋଟେ ଲୋକ ଚିନ୍ତା କଲା ମୁଁ ବଗଟାକୁ ଧରିବି, ମାନେ ଇନ୍ଦ୍ରିୟ। ଏଇ ଉପମା ଦ୍ୱାରା ଆମେ ବୁଝିବା, ଯେପର୍ଯ୍ୟନ୍ତ ଆମେ ଭକ୍ତି ଜୀବନରେ ସମ୍ପୂର୍ଣ୍ଣ ଭାବରେ ଲାଗିକି ରହି 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 ଏ ଅଭ୍ୟାସକୁ ଚଲେଇ ଚଲେଇକି ନ ନବା, ଇନ୍ଦ୍ରିୟ ମାନଙ୍କର ସଂଯମତା କେବେ ହେଲେ ଆସିବନି। ଆମେ ଯଦି ସ୍ୱତନ୍ତ୍ର ଭାବରେ କେବଳ ଚେଷ୍ଟା କରିବା ଇନ୍ଦ୍ରିୟକୁ ସଂଯମ କରିବି ତାପରେ ଭକ୍ତି କରିବି, ଏ ବି ହୋଇପାରିବ, କାହିଁକି ଇନ୍ଦ୍ରିୟ ମାନଙ୍କର ମାଲିକ ହେଉଛନ୍ତି କିଏ, ଭଗବାନ। ଭଗବାନଙ୍କ ସେଥିପାଇଁ ଗୋଟେ ନାମ କ'ଣ ଜାଣିଛନ୍ତି, ଇନ୍ଦ୍ରିୟ ମାନଙ୍କ ହିସାବରେ ଭଗବାନଙ୍କର ଗୋଟେ ନାମ ଅଛି, ଋଷିକେଶ, ଋଷିକ ଈଶ, ଋଷିକ ମାନେ ଇନ୍ଦ୍ରିୟ, ଇନ୍ଦ୍ରିୟ ମାନଙ୍କର ମାଲିକ ସିଏ। ଆମେ ଯଦି ମାଲିକ ସେବାରେ ଲାଗିଯିବା ତାଙ୍କ ଚାକର କ'ଣ ହବ, ମାଲିକ ତାଙ୍କ ଚାକରକୁ କଣ୍ଟ୍ରୋଲ କରିବେ। ଆମେ ଭଗବାନଙ୍କ ସେବାରେ ଲାଗିଗଲେ, ଭଗବାନଙ୍କର ପ୍ରଭୁଙ୍କର ସେବାରେ, ପ୍ରଭୁଙ୍କ ଭଜନରେ 24 ଘଣ୍ଟା ଲାଗି ରହିଲେ ଭଗବାନ ଇନ୍ଦ୍ରିୟ ମାନଙ୍କୁ ଦାୟିତ୍ୱ ନେବେ, କହିବା ବଦମାସ କଲେ। କିନ୍ତୁ ଆମେ ଭଗବାନଙ୍କ ସେବା ଛାଡ଼ିକି ଆମେ ଯଦି ସ୍ୱତନ୍ତ୍ର ଭାବରେ ଆମେ କାମ କଲେ, ବଗଟା ଯେତେବେଳେ ରହୁଛି ଲୋକଟା ଚିନ୍ତା କଲା ମୁଁ କ'ଣ କରିବି, ନାଇଁ ବଗଟାକୁ ଧରିବି, ବଗଟାକୁ ଆପଣ ଧରିପାରିବେ, କେମିତି ଧରିବେ, ବଗଟାକୁ ଯଦି ଧରନ୍ତି ଜାଲ ପକେଇ ଗୋଟେ ମାଛ ରଖନ୍ତି, ପୁଣି ମଲା ମାଛ ନାହିଁ, ମଲା ମାଛ ହେଲେ ବଗ ଜାଣିବ, ଯେଉଁ ମାଛ ଛୋଟ ଛୋଟ ହେଉଛି ବଗ ଯାଇ ଧରିବ, ସେଇଥିରେ ଧରିବ ଧରିବ, ଇଏ ଲୋକଟା କହିଲା ମୁଁ ବଗକୁ ଧରିବି, ବଗ ପାଖକୁ ଗଲା ମାନେ ବଗ କ'ଣ କରିବ, ଏଠୁ ଉଡ଼ିଯିବ ସେଠି ଯାଇକି ରହିବ, ପୁଣି ସେ ତା ପାଖକୁ ଦୌଡ଼ିବ, ଚିନ୍ତା କଲା ଆଚ୍ଛା ଗୋଟେ କାମ କରିବି, ବଗକୁ ତ ଗୁଡ଼େଇ ଗୁଡ଼େଇ ପାରୁନି, ଗୋଟେ କାମ କରିବି, ବଗ ଯେଉଁଠି ବସିଥିବ ତା ମୁଣ୍ଡରେ ନେଇକି ଘିଅକୁ ମୁଁ ଢାଳିଦେବି, ବଗ ଘିଅରେ, ବଗ ମୁଣ୍ଡରେ ଘିଅ ପଡ଼ିଗଲେ ବଗ ରାକ୍ଷୀ କ'ଣ ହବ, ଆଖିରେ ଘିଅ ପଶିଗଲେ ଆଉ ବଗ ଅନ୍ଧ ହେଇଯିବ, ତାକୁ ଦେଖା ହବ, ଆଖିରେ ଗୋଟେ ପଡ଼ିବ ପାଣି ପଶିଗଲେ ଆଖିରେ ଆମର କେତେ ପଡ଼ୁଛି, ତା ଆଖିରେ ଘିଅ ପଶିଗଲେ ସେ ତ ଗୋଡ଼ରେ ଏମିତି ରାପୁ ଧୋ, ମୁଁ ଯେମିତି ତା ବେକକୁ ଧରିବି ଆଉ, ଠିକ ନା ଭୁଲ, ବଗ ମୁଣ୍ଡ ଉପରେ ଘିଅ ଢାଳି ଦବା, ବଗକୁ ଧରିନ, ଆରେ ତା ପାଖକୁ ଗଲେ ସିନା ଢାଳିବ, ଇଏ ଏତେ ବକା, ତୁ ବଗ ପଛରେ ଦୌଡ଼ି 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 ବଗକୁ ପାରିଲୁନୁ, ଶେଷରେ କହୁଛି ମୁଁ ବଗ ମୁଣ୍ଡରେ ଯାଇକି ଘିଅ ଢାଳିବି, ଆରେ ତୁ ବଗ ପାଖକୁ ଗଲେ ତ ଘିଅ ଢାଳିବୁ, ତୁ ବଗ ପାଖକୁ ଯାଇପାରିବୁନୁ କି ଘିଅ ଘିଅ ଢାଳିପାରିବୁନୁ କି ସିଏ ଅନ୍ଧ ହବନି କି ତାକୁ ଧରିପାରିବୁ ନା, ସେଭଳିଆ ଆମେ ଯୋଉ ଭାବୁଛେ ମୋର ଇନ୍ଦ୍ରିୟ ସଂଯମ ମୁଁ କରିବି ତାପରେ ଭଜନ କରିବି, ଆମେ ତ ଇନ୍ଦ୍ରିୟ ମାନଙ୍କୁ ସଂଯମ କଲେ ତ ସେ ବେଳ ତ ଆସିଲେ ହବ, ତୁମେ ଗୋଟେ ଇନ୍ଦ୍ରିୟ ସଂଯମ କଲେ ଆଉ ଗୋଟେ ଇନ୍ଦ୍ରିୟ ଏଣେ ଖାଇବାକୁ କମେଇଦବ, ଏକାଦଶ ସ୍କନ୍ଧ ଭାଗବତ ଲେଖାଗଲା ନା, ଯେତେବେଳେ ଜିହ୍ୱା ଇନ୍ଦ୍ରକୁ ତୁମେ ସଂଯମ କରିବା ପାଇଁ ଚାହିଁବ ଅଳ୍ପ ଖାଇବ ସବୁ ଇନ୍ଦ୍ରିୟ ସଂଯମ ହେଇଯିବେ, କମ୍ ଖାଇବ ସବୁ ଇନ୍ଦ୍ରିୟ ତୁମର ସଂଯମ ହେଇଯିବେ, କିନ୍ତୁ ସବୁ ସଂଯମ ହେଇଗଲା ପରେ ଜିହ୍ୱା କ'ଣ କରିବ, ସେ ବଦମାସ ଆରମ୍ଭ କରିବ, ହଉ ଠିକ ଅଛି ସବୁ ସଂଯମ ହେଇଗଲା ତ ମତେ ତୁ କଷ୍ଟ ଦଉଛୁ ମୁଁ ଡବଲ ଖାଇବି, ଉପବାସ ପରଦିନ କେତେ ଖାଆନ୍ତି, ଆଜି ଏକାଦଶୀ କାଲି ଖାଲି ପାରଣ ଦେଖା ହବ, ଆଜି ଆଜି ଖିଆଯାଇନି ଅନ୍ନ, କାଲି ଏକବାର ସକାଳୁ ଉଠା ହବ, ଏକା ଦୁଇ ବେଲା ଖିଚୁଡ଼ି ଚାଲିଗଲେ ଯିବା, କାହିଁକି ନା ସବୁ ଖାଇବା କମେଇଲେ ଆହାର କମେଇଲେ ସବୁ ଇନ୍ଦ୍ରିୟ ସଂଯମ ହେଇଯିବେ, ଜିହ୍ୱା ଇନ୍ଦ୍ରିୟ ବଢିଯିବ, ଦେଖୁଛନ୍ତି କେତେ ବଦମାସ ଇଏ, ୟା ଦ୍ୱାରା ସମସ୍ତେ କଣ୍ଟ୍ରୋଲ ହଉଛନ୍ତି କିନ୍ତୁ ଇଏ ବଢିଯାଉଛି, ଇଆର ଚଗଲାଇନ ବଢୁଛି, ଯଦି ଅଧିକ ଖାଇଲେ ତାହେଲେ ସବୁ ଇନ୍ଦ୍ରିୟ ବେଗ ବଢିବ, ଜିହ୍ୱା ବେଗ ବି ବଢିବ, ତାହେଲେ ମଣିଷ ବଞ୍ଚିବ କେମିତି, କ'ଣ ଖାଇଲେ ମଲୁ ନ ଖାଇଲେ ଜୁହାକୁ ଯଦି ଆମେ ଆହାର ଦେଲେ ତାହେଲେ ସବୁ ଇନ୍ଦ୍ରିୟର ବେଗ ବଢିବ, ଜୁହା ବେଗ ବି ବଢିବ। ଜୁହାକୁ ଆହାର ନ ଦେଲେ ସବୁ ଇନ୍ଦ୍ରିୟ ସଂଯମ ହେଇଯିବେ, ଜୁହା ଅସଂଯତ ହବ, ତାହେଲେ କଣ କରିବ? ସେଇଠି ଲେଖିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯେ ତାବତ୍ ନ ଇନ୍ଦ୍ରିୟ ଜହି, ଦେଖ ଏକାଦଶ ଭାଗବତ ରହିଲା, ସେଇ ବ୍ୟକ୍ତିକୁ କେବେ ହେଲେ ଇନ୍ଦ୍ରିୟ ବିଜୟ ବୋଲି କୁହାଯାଇ ପାରିବନି ଯିଏ ଜୁହାକୁ ଜୟ କରିନି। ତେଣୁ ଜୁହାକୁ କିଭଳି ଜୟ କରାଯିବ ସେ ଲେଖିଲେ ସେଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ପରିମିତ ମାତ୍ର ମହାପ୍ରସାଦ ଭୋଜନମ ଉଚ୍ଚ ନାମ ସଂକୀର୍ତ୍ତନ ଆଦିନମ ଜୁହାମ ଜୟ। ଜୁହାକୁ ଜୟ କରିବାକୁ ହେଲେ, ଇନ୍ଦ୍ରିୟ ମାନଙ୍କୁ ଜୟ କରିବାକୁ ହେଲେ ଦିଟା ଅସ୍ତ୍ର, ଏଇ ଦିଟା ଅସ୍ତ୍ରକୁ ଛାଡ଼ିଦେଲେ କେହି ଇନ୍ଦ୍ରିୟକୁ ସଂଯମ କରିପାରିବେନି। କଣ କଣ ଭୋଜନ କରିବେ? ପ୍ରସାଦ ନାହିଁ, ପ୍ରସାଦ ହେଲେ ତ ଏକାଥର ପ୍ରସାଦ ମାନେ ସବୁ ଚଲେଇଦେବା। ପରିମିତ ମାତ୍ର ମହାପ୍ରସାଦ ଭୋଜନ, ପରିମିତ ମାନେ ଯେତିକି ଶରୀର ପାଇଁ ଦରକାର ସେତିକି, ମହାପ୍ରସାଦ ହେଲେ ବି, ମହାପ୍ରସାଦ ହେଲେ ଡାଲମା ହେଇଛି, ପନିର ହେଇଛି, ପାୟସ ହେଇଛି, ତାମାନେ ଆମର କା କୋଉଟା ଚଏସ ହବ? ଡାଲମା ଦିଅନି ମ, ଖାଲି ପନିର ଦିଅ। ଆଉ ମହାପ୍ରସାଦ କେମିତି ହେଲା? ମହାପ୍ରସାଦ ଜ୍ଞାନ ଆସିବନି ନା? ପରିମିତ ମାତ୍ର ମହାପ୍ରସାଦ ଭୋଜନ, ଇଚ୍ଛା ଥିଲେ ବି ଶରୀରର ଆବଶ୍ୟକ ପାଇଁ ଯେତିକି ଆବଶ୍ୟକ, ପେଟ ବୁଲିଗଲା ଠିକ ଅଛି, ପାଣି ଖାଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇ ଦେଲେ, ପରିମିତ ମାତ୍ର ମହାପ୍ରସାଦ ଖାଇଦେଲେ ଆଉ ଆଉ ତ ଆବଶ୍ୟକ ନାହିଁ। ଅଧିକ ଭୋଜନ କଲେ ଶରୀରର ଆବଶ୍ୟକ ଠାରୁ ଅଧିକ ଭୋଜନ କଲା ମାତ୍ରେ ଇନ୍ଦ୍ରିୟ ତ ସଂଯମ ହେବନି, ବ୍ୟକ୍ତି ରୋଗ ହେଇଯିବ, ଆଗେ ରୋଗ ହବ। ଆଜିକାଲି ଲୋକମାନଙ୍କୁ ରୋଗ ହବାର ଇଏ ହଉଛି ପ୍ରଥମ କାରଣ। ସେଥିପାଇଁ ସାଧୁମାନଙ୍କୁ ଚାରିଟା ଔଷଧ ସାଧୁମାନଙ୍କର ଅଛି, ସାଧୁମାନଙ୍କର ମେଡିସିନ କି ଦରକାର ନାହିଁ, ଅତି ଏସେନ୍ସିଆଲ ଯାହା କୁହନ୍ତି, ଅତି ମାନେ ଆବଶ୍ୟକ ପଡ଼ିଲେ ସାଧୁ କେବଳ ମେଡିସିନ ଖାଇବା ଦରକାର। ମାନେ ସାଧୁ ପାଇଁ ଗୋଟେ ବଡ ମେଡିସିନ ଅଛି, କଣ ଜାଣିଛନ୍ତି? ସାଧୁ ପାଇଁ ସବୁଠୁ ବଡ ମେଡିସିନ କଣ? ଫାଷ୍ଟିଂ, ଉପବାସ। ଯେତେବେଳେ ଦେହ ଖରାପ ହେଲା କିଛି ଖାଇବନି, ଖାଇବା ବନ୍ଦ କରିଦେବ, ଖାଲି ପାଣି ପିଇବ। ସାଧୁ ଜୀବନରେ ଚାରିଟା ହଉଛି ସୂତ୍ର, ବ୍ରହ୍ମଚାରୀ ଜୀବନରେ ଚାରିଟା ସୂତ୍ର, ଏଇ ଚାରିଟା ସୂତ୍ରକୁ ଲକ୍ଷ୍ୟ କରିବାକୁ ପଡିବ। ଏଇ ଚାରିଟାକୁ ଜଗିବ ଜଣେ ସାଧୁ ହେଇପାରିବ, ଆରାମସେ ଭୋଜନ କରି ରହିପାରିବ। କଣ କଣ? ଆଗେ ପ୍ରତିଦିନ ସାଧୁ ହେଇକି ଏ ଜଣେ ତ୍ୟାଗୀ ତାଙ୍କ ମା ଶିଖଉଛନ୍ତି, ସାଧୁ ହଉ, ତୁ ବାବା ଜୀବ ବ୍ରହ୍ମଚାରୀ ହଉ ବୋଲି କହୁଛୁ, ତତେ ଏଇ ଚାରିଟା ନିୟମକୁ ମାନିବାକୁ ପଡିବ। କଣ କଣ ନା? ପ୍ରତିଦିନ ପୁଷ୍ପ ଶଯ୍ୟାରେ ଶୋଇବ। ପୁଷ୍ପ ଶଯ୍ୟା କଣ? ଫୁଲ ଶଯ୍ୟା, ଫୁଲ ଶଯ୍ୟା ବାବା ଯେହେତୁ ଫୁଲ କୁଠୁ ଆଣି ଗୋଲାପ ଫୁଲ ଆଣିଦେବି ଛେଇ ଭିକ ମାଗି ଆଣି ନା କଣ? ପୁଷ୍ପ ଶଯ୍ୟାରେ ଶୋଇବ ମାନେ କଣ? ଆଉ ପ୍ରତିଦିନ ଅମୃତ ଭକ୍ଷଣ କରିବ, ପ୍ରତିଦିନ ଅମୃତ ଭକ୍ଷଣ କରିବ, ପ୍ରତିଦିନ ପୁଷ୍ପ ଶଯ୍ୟାରେ ଶୋଇବ, ଆଉ ପ୍ରତିଦିନ ଦୁର୍ଗ ଭିତରେ ରହିବ। ବାବାଜି ତ ବୁଲିବା ଲୋକ, ଦୁର୍ଗ ଭିତରେ କଣ ରହିବ? ଦୁର୍ଗ ଭିତରେ କିଏ ରୁହନ୍ତି? ରାଜା ରୁହନ୍ତି। ଆଉ କୌଣସି ଔଷଧ ଖାଇବନି, କୌଣସି ଔଷଧ ଖାଇବନି। ସେ ମା ବୁଝେଇଲା ଏ କଥା, ପୁଅ ବାବାଜି ଯାଉଛନ୍ତି, ପଚାରିଲେ କହିଲେ ମା ଏଟା ମୁଁ ତ ବୁଝିପାରୁନି, ମୁଁ ତ ବାବାଜି ବି ଭିକ ମାଗି ଖାଇବି, ପୁଷ୍ପ ଶଯ୍ୟାରେ କୋଉଠି ଶୋଇ? ପୁଷ୍ପ ଶଯ୍ୟା ମାନେ କଣ? ନିଦ ଯେତେବେଳେ ଆସିବ ସେତେବେଳେ ଶୋଇବ। ସାଧୁ ଜୀବନରେ ଆଗରୁ କେବେ ଶୋଇବନି, କାହିଁକି ଆଗରୁ ଶୋଇଲେ ସମୟଟା ନଷ୍ଟ ହେଇଗଲା, ନିଦ ହବନି, ଖାଲି ଗଡ଼ପଡ଼ 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 ହଉଥିବ। ନିଦ୍ରା ଆସିଲେ ଶୋଇଲେ ସେଟା ହଉଛି କଣ? କେଉଁ ଶଯ୍ୟା? ନିଦ ଯେତେବେଳେ ଆସିବ ଆପଣ ଶୋଇବେ, ଏଟା ହଉଛି ପୁଷ୍ପ ଶଯ୍ୟା। ନିଦ ଆସିଲା ପରେ ଏଇ ଦେଖୁଛନ୍ତି କ୍ଲାସରେ, ଘରେ ଡନ୍ଲପ ଗତିରେ ନିଦ ହଉନି, ଏଇ କ୍ଲାସରେ ଡେରି ହେଇକି ବା ଶୋଇଯାଉଛୁ। ପୁଷ୍ପ ଶଯ୍ୟା, ଯେତେବେଳେ ନିଦ ଆସିଲା ସେଥିରେ ଶୋଇବ। ସାଧୁ ଜୀବନ ଏଇଟା କାମ, ଆଗତରେ ଶୋଇବନି, ବିଛଣା ବିଛେଇବନି କେବେ, ଯୋଉଠି ପରେ ସେଠି ଶୋଇଯିବ, ପୁଷ୍ପ ଶଯ୍ୟାରେ ଶୋଇବ। ଆଉ ଅମୃତ ଭକ୍ଷଣ କରିବ, ଅମୃତ ଭକ୍ଷଣ ମାନେ ପ୍ରସାଦ ନାହିଁ, ଭୋକ ଲାଗିଲେ ଖାଇବ। ନଅଟା ପାଞ୍ଚଟା ପ୍ରସାଦ ଟାଇମ ମାନେ ମତେ ଭୋକ ଲାଗୁ ନ ଲାଗୁ ମୁଁ ନଅଟା ଖାଇବି? ନା ନା ନା, ଭୋକ ଲାଗିଲେ ହିଁ ଖାଇବ। ଦେଖ ଭୋକ ଲାଗିଲେ କଣ? ଭୋକ ଲାଗିଲେ ଲୁଣ ନ ପଡ଼ିଥିଲେ ବି ଅମୃତ, ଭୋକ ଲାଗୁଛି ବା, ବଢିଆ ହେଇଛି ଆଜି ପ୍ରସାଦ, କାହିଁକି ନା ଭୋକ ଲାଗୁଛି, ଆଉ ଭୋକ ଲାଗିଲେ ହିଁ ଖାଇବ। ଭୋକ ଲାଗୁନି ମାନେ ପ୍ରସାଦ ରଖିଦେଲ, ଠିକ ଅଛି ମତେ ଭୋକ ଲାଗିଲେ ମୁଁ ଖାଇବି, ଏବେ ଖାଇବିନି। ଆଉ ପୁଷ୍ପଶଯ୍ୟାରେ ଶୋଇବ, ଆଉ ଦୁର୍ଗ ଭିତରେ ରହିବ। ଦୁର୍ଗ ଭିତରେ ରାଜାମାନେ କାହିଁକି ରୁହନ୍ତି? ଶତ୍ରୁମାନେ ଆକ୍ରମଣ କରିବେ। ବ୍ରହ୍ମଚାରୀ ସବୁବେଳେ ଦୁର୍ଗ ଭିତରେ ରହିବ, ମାନେ ଭକ୍ତ ସଂଘରେ ରହିବ। କାହିଁକି? ଯେଉଁଭଳି ମାୟା ତାକୁ ଆକ୍ରମଣ ନ କରିପାରେ। ମାୟା ଏଇଟା ମାୟା ରାଜ୍ୟ ନା, ବହୁତ ପ୍ରବଳ ମାୟା। ଭକ୍ତମାନଙ୍କ ସଙ୍ଗରେ ରହିଥିଲେ ଜଣେ ସୁରକ୍ଷାରେ ରହିବ, ତା ଡର ଲାଗିବ, ଭୟ ଲାଗିବ, ଭକ୍ତମାନେ ଅଛନ୍ତି, ମୁଁ କେମିତି କୋଉ ଝିଅ ପିଲା ସାଙ୍ଗ କଥାବାର୍ତ୍ତା ହେବି, କେମିତି କାହା ସାଙ୍ଗ କଥାବାର୍ତ୍ତା ହେବି। ଏକୁଟିଆ ଥିଲେ ମନ ତାକୁ ଯୁଆଡ଼େ ନେଲା, ସେ ସିଆଡ଼େ ଚାଲିବ। ଭକ୍ତ ସଙ୍ଗରେ ରହିବ ସବୁବେଳେ, ଏ ହେଲା ଦୁର୍ଗ। ଆଉ କୌଣସି ଅବସ୍ଥାରେ ସେ ଉଦର ଶୋଧନ କରିବ, ଔଷଧ ଖାଇବନି। ଉଦର ଶୋଧନ ମାନେ ଯାହା ଶରୀରରେ ହେଲା ଫାଷ୍ଟିଂ କରିଦେବ। ଜ୍ୱର ଜ୍ୱର ହେଇଗଲା, ଭଲ ମନ୍ଦ ହେଇଗଲା, ଭଲ ଲାଗୁନି, ଉପବାସ କରିଦେବ। ଏଇଟା ହେଉଛି ମେଡିସିନ। ଖାଇବା ବନ୍ଦ କରିଦେଲେ ସବୁ ରୋଗ ଚାଲିଯିବ। ଯେତେ ରୋଗ ବାହାରିଛି କେଉଁଥିରେ ଆସୁଛି? ଉଦରରୁ। ଯଦି ଖାଇବାଟା ଆମେ ବନ୍ଦ କରିଦେଲେ, କେବଳ ଜଳ ପାନ କରି ରହିଲେ, ଗୋଟେ ଦିନ ଦୁଇ ଦିନ ରହିଯିବା, ପୁରା ପୁଣି ଶରୀର ଶୁଦ୍ଧ ହେଇଯିବ। ନା ଆମର କ'ଣ ମେଡିସିନ, ଡକ୍ଟର ମେଡିସିନ ଦଉଥିବ, ଏଣେ ମେଡିସିନ କିଆ ଚାଲିଥିବ, ଖାଇବାଟା ଚାଲିଥିବ, ଶରୀର ଶୁଦ୍ଧ ହବ। ମୁଁ ଏଇ କଥାରେ କହୁଥିଲି, ଇନ୍ଦ୍ରିୟ ଗୁଡ଼ିକୁ ଯୋଉ ସଂଯମ କରିବା ପାଇଁ କେବଳ ଗୋଟିଏ ଉପାୟ ଦିଆଗଲା ଭାଗବତରେ, କ'ଣ? ପରିମିତ ମାତ୍ର ମହାପ୍ରସାଦ ଭୋଜନ, ଭଗବାନଙ୍କୁ ଯାହା ଅର୍ପଣ କରାଯାଇଛି ସେଇଟା, ବାହାର ଜିନିଷ କେବେ ଖାଇବେ। ଏପରିକି ଭକ୍ତମାନେ ବିସ୍କୁଟ, ଯେ ବିସ୍କୁଟ ମିକ୍ସଚର ବାହାରେ ଯୋଉ ବିକ୍ରି, ତାକୁ ବି ଆମେ ଖାଇବା ଉଚିତ। ତାକୁ ଯିଏ ତିଆରି କରୁଛନ୍ତି, ଆପଣ କେବେ ବିସ୍କୁଟ ଫ୍ୟାକ୍ଟ୍ରି ଯାଇଛନ୍ତି? ଆଇସ୍କ୍ରିମ ଫ୍ୟାକ୍ଟ୍ରି ଯାଇଛନ୍ତି? ବେକେରୀ ଫ୍ୟାକ୍ଟ୍ରି ଯାଇଛନ୍ତି? ଥରେ ବୁଲି ଆସିବେ, ତାପରେ ଆପଣ ଭକ୍ତ ହୁଅନ୍ତୁ ଅଭକ୍ତ ହୁଅନ୍ତୁ, କେବେ ଜୀବନରେ ଖାଇବେନି। ଯେତିକି ମାଛି ସେଠି ବସୁଛନ୍ତି, ଆଉ ଯୋଉ ଲୋକମାନେ ଯେମିତି ରୋଷେଇ କରୁଛନ୍ତି, ତାଙ୍କୁ ଦେଖିଲେ ଥରେ ଆପଣ ଜୀବନରେ କେବେ ବି ଖାଇବେନି କହିବେ, ବରଂ ଉପବାସରେ ବି ବିସ୍କୁଟ କେବେ ଛୁଇଁବେନି। ସବୁ ଅଶୁଦ୍ଧ ଆହାର, ସେଗୁଡ଼ା ପ୍ୟାକିଂ କରାଯାଉଛି ବ୍ରିଟାନିଆ ଲେଖା ହେଉଛି, ବ୍ରିଟାନିଆ ଚିକ୍ ଚିକ୍ ଉପରେ ସବୁ ଚିକ୍ ଚିକ୍ ପ୍ୟାକିଂ, ତାକୁ ତ ଦେଖିକି ମଣିଷ ପକେଇ ଦଉଛି ଆଉ। ଉପରେ ଖୋଳଟା ଦେଖୁଛନ୍ତି ନା କେତେ, ତା ପାଇଁ କେବଳ ଇଞ୍ଜିନିୟର ରହିଛନ୍ତି। ସେଇ ଇଞ୍ଜିନିୟର ମାନଙ୍କର ଦରମା 10 ଲକ୍ଷ 15 ଲକ୍ଷ, କେବଳ ଡିଜାଇନ ବାହାର କରିବେ, କେବଳ କମ୍ପ୍ୟୁଟର ଧରିକି 24 ଘଣ୍ଟା ବର୍ଷ ମାନ ଭିତରେ 2-3 ଡିଜାଇନ ବାହାର କରିବେ। ଏଇଥିପାଇଁ ସେମାନେ ଦରମା ନେଇକି ରହୁଛନ୍ତି, ବର୍ଷ ହୋଲ ଇୟର ପେମେଣ୍ଟ ନେଉଛନ୍ତି। କେମିତି ଗୋଟେ ବିସ୍କୁଟ ଖୋଳରେ ଡିଜାଇନଟା ବାହାରିବ, ଯୋଉଟାକୁ ଦେଖିଲା ମାନେ ଲୋକ ଦେଖିଲା ମାନେ କହିବେ ଏଟା ବଢିଆ ବଢିଆ, ଜାଣ ନା ବ୍ରିଟାନିଆ ଗୋଟେ ନୂଆ ବିସ୍କୁଟ ବାହାର କରିଛି। ଯୋଉଟା ମହାପ୍ରସାଦ ନୁହେଁ, ଭଗବାନଙ୍କୁ ଅର୍ପଣ କରାଯାଏନି, ବରଂ ଚୁଡ଼ା 2 ଭାଜିକି ଠାକୁରଙ୍କ ପାଖରେ ଭୋଗ ଲଗେଇ ଖାଇବେ, ବାହାର ଜିନିଷ ଖାଇବେନି। ଏଗୁଡ଼ା ଖାଇଲା ମାନେ ଇନ୍ଦ୍ରିୟ ସଂଯମ କେବେ ହେଲେ ହବନି। ମହାପ୍ରସାଦ ଭୋଜନମ ପରିମିତ ମାତ୍ରମ, ଯେତେ ଯେତିକି ଦରକାର ସେତିକି ଖାଇବେ, ଅଧିକା ଖାଇବେନି। ଅଧିକା ମହାପ୍ରସାଦ ଖାଇଲେ ବି ଇନ୍ଦ୍ରିୟ ସଂଯମ ହବନି। ଆଉ ଦ୍ୱିତୀୟ ଉପାୟ କଣ? ଉଚ୍ଚ ନାମ ସଂକୀର୍ତ୍ତନ ଆଦିନା। 2 ଜିନିଷ ହେଲା ସୂତ୍ର, ଏଇ 2 ସେଥିପାଇଁ ପ୍ରଭୁପାଦ ଜୀ ମହାରାଜ ବିଦେଶକୁ ଗଲେ, 2 କାମ କଲେ, ମହାପ୍ରସାଦ ଆଉ ସବୁବେଳେ ଖାଲି ନଚେଇବେ ବିଦେଶୀ। ବିଦେଶୀମାନେ ଖାଲି କୀର୍ତ୍ତନ କରି ନଚେଇଲେନି, ଏଇ ନାମ ସଂକୀର୍ତ୍ତନ କରିବା ଦ୍ୱାରା ସେମାନଙ୍କର ଇନ୍ଦ୍ରିୟ ସଂଯମ ହବ। ଉଚ୍ଚ ନାମ ସଂକୀର୍ତ୍ତନ ଆଉ କଣ? ପରିମିତ ମହାପ୍ରସାଦ, ଏଇଥିରେ ଯାଇକି ଜିହ୍ୱା ସଂଯମ ହବ, ନହେଲେ ହବ। ଇନ୍ଦ୍ରିୟ ମାନେ ଏଇଥିରେ ହିଁ ସଂଯମ ହେବେ, ଆଉ ସ୍ୱତନ୍ତ୍ର ଉପାୟ କିଛି ନାହିଁ। କୌଣସି ଉପାୟ ନାହିଁ, ଇନ୍ଦ୍ରିୟ ମାନେ ସବୁବେଳେ ଏମିତି ବଦମାସ କରିକା ନାହିଁ। ବେଶୀ ମଲା ପର୍ଯ୍ୟନ୍ତ, ମରିବା ପୂର୍ବରୁ ଜଣେ ଜଣେ ଭାବନ୍ତି ମୁଁ ବୁଢା ହେଇଗଲେ ବୋଧେ ମୋ ଇନ୍ଦ୍ରିୟ ଗୁଡ଼ା ସଂଯମ ହେଇଯିବ, ବୃଦ୍ଧ ହେଇଗଲେ ଇନ୍ଦ୍ରିୟ ମାନେ ଆହୁରି ପ୍ରବଳ ହେବ। ଇନ୍ଦ୍ରିୟ ମାନେ କେବେ ସଂଯମିତ ହେବେନି। ଭକ୍ତି ଯୋଗରେ ଏଇ 2 ନିୟମକୁ ନ ମାନିଲେ, ନାମ ସଂକୀର୍ତ୍ତନ ନ କଲେ, ପ୍ରସାଦ ନ ପାଇଲେ, ବୃଦ୍ଧ ହେଲେ ବି ସଂଯମିତ ହେଇପାରିବେ। ଦେଖୁନ ସେ ବାବା ବସିଛି ବର୍ତ୍ତମାନ ଜେଲରେ, କେତେ ବର୍ଷରେ ସେ କଣ ତା ନା ସାରଦୀ ତ ସେଟା ଯାହା ମାଂସ ମାଂସ ଖାଉଛି ନା, ଏଟା ତ ଖାଉଥିଲା ଆଶାରାମ ବାବୁ, କେତେ ବର୍ଷ ଏଜ୍ କେତେ? 75 ଜଣେ, ପୁଣି ବିବାହ ହେଇଥିଲା, ତାର ପୁଅ ପୁଣି ବିବାହ ହେଇସାରିଛି, ମାନେ ଏଇଟା ଗୋଟେ ସିରିୟସ୍ ମ୍ୟାଟର। ପୁଣି ଟିଚିଂସ ଦଉଛି, ସେ କଣ ଜାଣିନି ଇନ୍ଦ୍ରିୟ କଣ? ଚ୍ୟାନେଲରେ ତାର ପ୍ରବଚନ ଚାଲିଥିଲା, ସିଏ ବି କିଛି ପାଠ ପଢିଛି ନା, ସିଏ ତ ଗଧା ନୁହେଁ, କିଛି ବି ପଢିଛି ନା, ହେଲେ କଣ ହବ? ମହାପ୍ରସାଦ ଭୋଜନ ନାହିଁ, ଭଗବାନଙ୍କ ଭକ୍ତି ନାହିଁ। ତା ପାଖରୁ ଗୋଟେ ବଡ ଶିକ୍ଷା ହେଲା, ଜଣେ କେତେ ବଡ ଯୋଗୀ ଜ୍ଞାନୀ ହେଲେ ବି ସେ ଇନ୍ଦ୍ରିୟ କେବେ ହେଲେ ସଂଯମ କରିପାରିବନି। ଦେଖନ୍ତୁ, ସେ ଏତେ କମଜୋରୀ ଲୋକ ନୁହେଁ, ଏଇ ସାରଥି ଭଳିଆ ଥାର୍ଡ କ୍ଲାସ ଲୋକ ନୁହେଁ, ତାର କିଛି ବି ଅଛି, ଭେଦା କିଛି ଅଛି। ତା ପ୍ରବଚନ ଯଦି ଶୁଣିବେ, ମୁଁ ତ ଶୁଣିନି ହେଲେ ଜାଣିଦେବେ, ମିଡ଼ିଆରେ ଜାଣିଦେବେ, ସେ କିଛି ନୁହେଁ, କିଛି ଲୋକଟା କଲଚର କରିଛି, ପଢ଼ିଛି, ଏଇଟା ତ ମୂର୍ଖଟା, ଏଟା ତ ଏକ ନମ୍ବର ଗଧା, ଏଟା ତ ପାଠ ପାଠ ପଢ଼ି ବାପା ସାଙ୍ଗରେ ଝଗଡ଼ା କରିକି ମଠ କରିକି ଜବରଦସ୍ତି ରହିଥିଲା, ତା ବାପା ସାଙ୍ଗରେ ବି ପଢ଼େଇଲି, ସେଇଟା କ'ଣ, ଏଟା ତ ଇଣ୍ଡିସିପ୍ଲିନ୍ ପିଲାଟା, ଏଟା ଗୁଣ୍ଡାମାନଙ୍କ ମଦୁଆମାନଙ୍କ ସାଙ୍ଗରେ ତାର ସାଙ୍ଗ। ସିଏ ଆଟଲିଷ୍ଟ କିଛି ଜାଣିଥିଲା, ନୈତିକ ନୀତି ଜାଣିଥିଲା, କିଛି ଜାଣି, ଏଥିପାଇଁ ତ ଏତେ ଲୋକଙ୍କୁ ୱାର୍ଲଡରେ ଗୋଟେ କେତେ ଲୋକଙ୍କୁ ସେ ଆଟ୍ରାକ୍ଟ କରିଥିଲା, 6 କୋଟି ଲୋକକୁ, ଆମର 6 କୋଟି ଚେଲା। କିନ୍ତୁ ଏହାଦ୍ୱାରା ଶିକ୍ଷା ଦିଆଗଲା, ଜଣେ ଜ୍ଞାନୀ ଯୋଗୀ କେତେ ଉଚ୍ଚ ସ୍ତରକୁ ଗଲେ ବି ଇନ୍ଦ୍ରିୟକୁ ସଂଯମ କରିପାରିବନି, କାହିଁକି ନା ଭକ୍ତିକୁ ଆଶ୍ରୟ କରିନି, ଭଗବାନଙ୍କୁ ଆଶ୍ରୟ କରିନି, ମହାପ୍ରସାଦ ଭୋଜନ କରୁନାହାନ୍ତି, ନାମ ସଂକୀର୍ତ୍ତନ କରୁନାହାନ୍ତି। ଗୋଟେ 75 ବର୍ଷ ବୟସରେ ଗୋଟେ ବୃଦ୍ଧ, ତା କେତେ ଖରାପ ଅଭ୍ୟାସ ବାହାରୁଛି, ଇନ୍ଦ୍ରିୟ ମାନେ ବୃଦ୍ଧ ହେଇଗଲେ ବି ସଂଯମିତ ହେବେ। ଇନ୍ଦ୍ରିୟ ମାନେ କେବଳ ଭଗବାନଙ୍କ ଭକ୍ତିରେ ଲାଗିଗଲେ, ଭକ୍ତିଟା କ'ଣ କି, ଭକ୍ତିର ସଂଜ୍ଞାଟା କ'ଣ, ହୃଷିକେଣ ହୃଷିକେଶ ସେବନମ ଭକ୍ତି ଉଚ୍ୟତେ। ଭକ୍ତି ହେଉଛି ହୃଷିକ ମାନଙ୍କର ଈଶ୍ୱର ଯିଏ ବିଷ୍ଣୁ, ହୃଷିକ ଦ୍ୱାରା ତାଙ୍କର ସେବା କରିବା, ଇନ୍ଦ୍ରିୟ ମାନଙ୍କ ଦ୍ୱାରା ତାଙ୍କର ସେବା କରିବାଟା ହେଉଛି ଭକ୍ତି। ତାଙ୍କ ସେବାରେ ଇନ୍ଦ୍ରିୟ ମାନେ ଲାଗିଗଲା ମାତ୍ରେ ଶୁଦ୍ଧ ହେଇଯିବ, ଚକ୍ଷୁରେ ତାଙ୍କୁ ଦେଖିଲେ ଚକ୍ଷୁ ଶୁଦ୍ଧ ହବ, ହସ୍ତରେ ତାଙ୍କର ଝାଡୁ ମାରିଲେ ତାଙ୍କ ସେବା କଲେ ହସ୍ତ ଶୁଦ୍ଧ ହବ। ଭକ୍ତି ନ କଲେ ସ୍ୱର ଶୁଦ୍ଧ ହବନି, ପ୍ରସାଦ ନ ପାଇଲେ ମନ ଶୁଦ୍ଧ ହବନି, ନାମ ସଂକୀର୍ତ୍ତନ ନ କଲେ ଜିହ୍ୱା ଶୁଦ୍ଧ ହବନି, ଉଚ୍ଚସ୍ୱରରେ ନାମ ସଂକୀର୍ତ୍ତନ ଏଗୁଡ଼ାକ ସବୁ କରିବାକୁ ପଡିବ, ତାହେଲେ ଇନ୍ଦ୍ରିୟ ଗୁଡ଼ିକ ସ୍ୱାଭାବିକ ସଂଯମ ହେବ। ଇଏ କେତୋଟି ନିୟମ କହିଲେ ବ୍ରହ୍ମଚାରୀ, ସୁଶୀଳ ମିତବୁ ଦକ୍ଷ ଶ୍ରଦ୍ଧାଦାନ ଜିତେନ୍ଦ୍ରିୟ, 5ଟା ଗୁଣ କହିସାରିଲେଣି। ୟାବତ ଅର୍ଥ ବ୍ୟବହାରେ ସ୍ତ୍ରୀ ସୁସ୍ତ୍ରୀ ନିର୍ଜିତେ ସୁଚହ, 5 ନମ୍ବର, 6 ନମ୍ବର ଯାବତ ଅର୍ଥ ବ୍ୟବହାରେ, ଜଣେ ବ୍ରହ୍ମଚାରୀ ଜୀବନରେ 5 ବର୍ଷରୁ 25 ବର୍ଷ ସେ କେବଳ ବ୍ୟବହାର କରିବ ସ୍ତ୍ରୀମାନଙ୍କ ସହିତ, ଯାବତ ଅର୍ଥ, ଅର୍ଥ ମାନେ ପ୍ରୟୋଜନମ, ଅର୍ଥ ଶବ୍ଦ ସବୁବେଳେ ଟଙ୍କା ନୁହେଁ, ଅର୍ଥ ଶବ୍ଦ ଅର୍ଥ ହିଁ ପ୍ରୟୋଜନ, ଆବଶ୍ୟକ। ସ୍ତ୍ରୀ ସହିତ କେତିକି ବ୍ୟବହାର କରିବା ଦରକାର, ସ୍ତ୍ରୀ ସୁ ସ୍ତ୍ରୀ ନିର୍ଜିତ ସୁଥ, ସ୍ତ୍ରୀ ସ୍ତ୍ରୀ ଯାହାକୁ ଜୟ କରି ନେଇଛନ୍ତି ତାମାନେ କାମୀ ପୁରୁଷ, ବିପଦ କିଏ, ବିପଦ କିଏ, ସ୍ତ୍ରୀ ବିପଦ ନା ସ୍ତ୍ରୀ ସଙ୍ଗୀ ବିପଦ, ମଦ ବିପଦ ନା ମଦୁଆ ବିପଦ, ମଦ ବିପଦ ନାହିଁ, ମଦ ବିପଦ ନା, ମଦ ହେଠି ଲେଖା ହେଇଯାଇଛି କଣ 555 ନା 5555 ଏମିତି କଣ, କେତେ ହଜାର ଲେଖା ହେଇଛି, ଆମେ ତାକୁ ଦେଖିଦେଉଛୁ ପଳେଇ ଆସୁଛି, ଆମ ପାଇଁ କଣ ବିପଦ ଅଛି, ଆମେ କଣ ଡେଞ୍ଜର ଅଛି କହିଲୁ, ଆମ ପାଇଁ କିଛି ଡେଞ୍ଜର ଅଛି, ମଦର କେତେ ଆଡଭର୍ଟାଇଜ ଦିଆଯାଉଛି କଣ, ଆଖିକି ଲାଲ ଲାଲ କରିକି ସେ ପୁଅମାନେ ସବୁ ବସିଛନ୍ତି, ଝିଅମାନେ ସବୁ ବସିଛନ୍ତି, ଆମକୁ କଣ ବିପଦ ଲାଗୁଛି, ମଦ ବିପଦ ନାହିଁ, ମଦୁଆ ବିପଦ, କାରଣ ମଦୁଆ ସଙ୍ଗ କରିବା ଦ୍ୱାରା ମଦୁଆ ତମକୁ କହି 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 ମଦ ଟେଷ୍ଟ କଥା କହିକି ଯିବା କହିବ ଟିକେ ପିଇଦବା, ଯାହାକୁ ଆମେ ଡରୁଥିଲେ ତାକୁ ବନ୍ଧ କରିଦବା, କାହା ଦ୍ୱାରା ହେଲା, ମଦ୍ୟପ ଦ୍ୱାରା ହେଲା, ତେଣୁ ମଦ ବିପଦ ନାହିଁ, ସେଭଳି ନାରୀ ବିପଦ ନାହିଁ, ସାଧକ ପାଇଁ ନାରୀ ସଙ୍ଗୀ ଗୁଡାକ ବିପଦ। ଏ ଆଜିକାଲି ଦେଖୁନ ପିଲାମାନେ ସବୁ ମୋବାଇଲ ଟପ୍ 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 ସବୁବେଳେ ଲଗେଇଛନ୍ତି, ସେ ଜଣଙ୍କୁ ତ ଦେଖିଲେ ଇଏ ହଷ୍ଟେଲରେ ସେ ଝିଅ ପିଲା ସାଙ୍ଗେ କଥା ହଉଛି, ସେ ତାକୁ ପଚାରିଲା କେମିତି କରୁଛୁ କିରି, ନାଇଁ ଏମିତି 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 ଫେସବୁକରେ ଏମିତି ଛାଡ଼ିଲି, ଏମିତି ନମ୍ବର ଛାଡ଼ିଲି, ଏମିତି ଏହା କଲେ, ସବୁ ଗାଁ ଗଲେ ମାତିଗଲେ, ସେ ପିଲାମାନେ ଧରି ସଙ୍ଗ କରି କରି ଇଏ ତାକୁ ଶିଖିଲା, ସିଏ ତାକୁ ଶିଖିଲା, ସିଏ ତାକୁ ସମସ୍ତେ ବାସ ହେଲା। ଗୋଟେ ପିଲା ଯିଏ ଭୟ କରୁଥିଲା, ଗୋଟେ ଝିଅ ପିଲାକୁ ଦେଖିଲେ କଥା କହିଲେ, ସେଟା ମୁଁ ମାରିଦେବି, ଚାପଡ଼ ମାରିବି, ତା ପାଖରେ କହିଦେବି, ଏହା ହଉଥିଲା ନା, ବର୍ତ୍ତମାନ କିଛି ଭୟ ନା, ନା ଝିଅ ପିଲାଙ୍କର ଭୟ ଅଛି ନା ପୁଅ ପିଲାଙ୍କର ଭୟ ଅଛି, ଗୋଟିଏ ଯନ୍ତ୍ର ତିଆରି ହେଇଗଲ, ବାସ ସିଏ ତାର ସବ ଲଗେଇଦେଲେ ସମସ୍ତଙ୍କୁ। ତେଣୁ ବ୍ରହ୍ମଚାରୀମାନଙ୍କର କାର୍ଯ୍ୟ ହେଲା, ଯେଉଁମାନେ 5 ବର୍ଷରୁ, ସିଏ କେବଳ ବ୍ରହ୍ମଚାରୀମାନେ ନୁହେଁ, ବ୍ରହ୍ମଚାରୀମାନେ ତ ଷ୍ଟ୍ରିକ୍ଟଲି, ଯେଉଁମାନେ ବିବାହ ହେଇନାହାନ୍ତି, ସମୟ ହେଇଗଲାଣି ନା, ଠିକ ଅଛି 8:30, ଯୋଉ ମାନେ ବିବାହ ହେଇ ନାହାନ୍ତି, ବିବାହ ହେବା ପୂର୍ବରୁ ବାପା ତାଙ୍କର ପ୍ରସ୍ତାବ ଦେଇକି ବିବାହ କରିବା ପୂର୍ବରୁ ସେମାନେ କୌଣସି ସ୍ତ୍ରୀ ପିଲା ସହିତ ବ୍ୟବହାର ରଖିବା ଉଚିତ ନୁହେଁ। ବାପା ବିବାହ କରିଦେବେ, ମା ବିବାହ କରିଦେବେ, ଯଦି ବାପା ନାହାନ୍ତି ତାହେଲେ ଭାଇ ବିବାହ କରିବେ, ନହେଲେ ମାମୁଁ ବିବାହ କରିବେ, ସେ ଯୋଉଠି ଠିକ କରିବେ ମୁଁ ସେଇଠି ବିବାହ। ଏଇଟା ବୈଦିକ ପ୍ରୋସେସ। ଆମେ କଦାପି କ'ଣ ସମ୍ପର୍କ ରଖିବାନି, କାହିଁକି ନା ଆମର ଏଇ ଯୋଉ ସ୍ୱଭାବରେ ଆମେ ଯଦି ବିବାହ ପୂର୍ବରୁ ଗୋଟେ ସମ୍ପର୍କ ରଖିଥିବା, ବିବାହ ହେଲା ପରେ ବି ପୁଣି ଯୋଉ ସ୍ତ୍ରୀକୁ ବିବାହ ହେଇଥିବ ତାକୁ ଛାଡ଼ିକି ଆଉ ଜଣଙ୍କ ସହିତ ସମ୍ପର୍କ ରଖିବା, ମନ ହଉଛି ସ୍ୱାଭାବିକ ଭାବରେ ଚଞ୍ଚଳ, ମନର ଧର୍ମଟା ହଉଛି ଏହା। ସେଥିପାଇଁ ଦୁଇ ପ୍ରଭୁପାଦ ମହାରାଜ କହୁଛନ୍ତି ସୋସାଇଟି ସମାଜ ସେତେବେଳେ ସଂକଳିତ ହବ ଯେତେବେଳେ ଝିଅ ପିଲାମାନେ ସତୀତ୍ୱ ବ୍ରତରେ ରହିବେ, ପୁଅ ପିଲାମାନେ ବ୍ରହ୍ମଚାରୀ ବ୍ରତରେ ରହିବେ, ଏ ସମାଜ ସେତେବେଳେ ସୁନ୍ଦର ସମାଜ ହବ। ନାରୀମାନଙ୍କର ସତୀତ୍ୱ ନ ରହିଲେ, ପୁଅ ପିଲାମାନେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ନ କଲେ ସମାଜ କେତେବେଳେ ସୁଧୁରିବ, ଅସଜଡ଼ା ସମାଜ ହେଇଯିବ। ତେଣୁ ଯାବତ୍ ଅର୍ଥ ବ୍ୟବହାରେଷୁ ସ୍ତ୍ରୀଷୁ ସ୍ତ୍ରୀ ନିର୍ଜିତେଷୁ ସ ନାରଦ ମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି ବ୍ରହ୍ମଚାରୀ ଯେତିକି ଆବଶ୍ୟକ ସେ ନାରୀ ସହିତ ସେତିକି କଥାବାର୍ତ୍ତା କରିବେ, ଅଧିକା କଥାବାର୍ତ୍ତା କରିବେ। ଆମ ଆଶ୍ରମ କେତେ ଝିଅ ପିଲା ଆସୁଛନ୍ତି, କେତେ ମାତାଜୀ ମାନେ ଆସୁଛନ୍ତି, ସେଥିପାଇଁ ବ୍ରହ୍ମଚାରୀଙ୍କର ପ୍ରଥମ ଶିକ୍ଷା ହେଲା କୌଣସି ଝିଅ ପିଲାର ନାଁ ଧରିକି ସେ ଡାକିବେନି, ଛୋଟ ଝିଅ କତୁ ଆରମ୍ଭ କରି ବଡ଼ ବୁଢ଼ୀ ମା ପଡ଼ିବ ସମସ୍ତଙ୍କୁ କ'ଣ ଡାକିବ, ମାତାଜୀ, ମା ଭଲ ଅଛନ୍ତି, ଛୋଟ ଛୁଆଟା ବି ମା ବୋଲି କହିବ, କାରଣ ତାଙ୍କ ନାଁ ଧରିକି ଡାକିବା ଦ୍ୱାରା ତାଙ୍କ ପ୍ରତି ଆମର ଗୋଟେ ମମତା ଜନ୍ମିବ, ତାଙ୍କ ନାମ ଧରି ଡାକିବା ଦ୍ୱାରା। ତାଙ୍କର ଦୀକ୍ଷା ନାମ ହେଇଗଲା ପରେ ବି ତାଙ୍କ ନାମ ମା ବୋଲି ତା ଦେହରେ ସମ୍ବୋଧନ କରିବାକୁ ପଡ଼ିବ। ତାଙ୍କ ନାଁ ଲଳିତା, ତାଙ୍କ ଦୀକ୍ଷା ନାମ ଲଳିତା ମାତାଜୀ, ଆସ ମା ବୋଲି ଡାକିବାକୁ ପଡ଼ିବ, କାହିଁକି ମା ବୋଲି ଡାକିବା ଦ୍ୱାରା ମନ ସବୁବେଳେ ଗୋଟେ ଷ୍ଟ୍ରାଇକ୍ ପାଇବ ଯେ ସିଏ ମା ମୋର। ଏ ବୈଦିକ ସିଷ୍ଟମ। ତେଣୁ ବ୍ରହ୍ମଚାରୀ ଯେତେବେଳେ ସ୍ତ୍ରୀ ଲୋକମାନଙ୍କ ସହିତ ବ୍ୟବହାର କରିବ, ଯାବତ ଅର୍ଥ ଯେତିକି ଦରକାର, ମାତାଜୀ ଟିକେ ଫୁଲ ଗୁନ୍ଥି ଦିଅ, ବାସ ଫୁଲଟା ଥୋଇଦେବ ପଳେଇ ଆସିବ, ଆଉ ତାଙ୍କୁ କହିବା ଦରକାର ନା ବିଶେଷ କଥା ତାଙ୍କ ସାଙ୍ଗରେ, ଆପଣ ସମାଜରେ ଚଳିବ ମାନେ ସମାଜରେ ସବୁଆଡ଼େ ନାରୀ ଅଛନ୍ତି ପୁରୁଷ ଅଛନ୍ତି, ଆପଣ କ'ଣ ଅନ୍ଧ ହେବେ ନା କ'ଣ, ଆପଣ ନାରୀମାନଙ୍କୁ ଦେଖିବେ, ନାରୀମାନେ ଆସିବେ ମନ୍ଦିରକୁ ଆସିବେ ଭକ୍ତ ହେବେ, କିନ୍ତୁ ଯାବତ ଅର୍ଥ ଅଧିକା ବ୍ୟବହାର ତାଙ୍କ ସାଙ୍ଗରେ କରିବେ, କେବେ ଅଧିକା ବ୍ୟବହାର କରିବେନି, ଅଧିକା ବ୍ୟବହାର ମାନେ ତାଙ୍କୁ ବେଶୀ କିଛି ଇନଷ୍ଟ୍ରକ୍ସନ୍ ଦେବା ଏସବୁ ଜିନିଷ ନାହିଁ, ଯେତିକି ଆବଶ୍ୟକ ସେ ଯେତେ ଆବଶ୍ୟକ ଯେତିକି ପଚାରିବେ ସେତିକି କଥା କହିବେ, ତାଙ୍କ ସାଙ୍ଗେ ସାଙ୍ଗେ ପାସ୍ କରିବେ ଯା। ଦି ଜଣଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ, ସ୍ତ୍ରୀ ସୁହ ସ୍ତ୍ରୀ ନିର୍ଜିତ ଏସୁ ସହ, ସ୍ତ୍ରୀ ଯାହାକୁ ଜୟ କରିଛନ୍ତି ସେ ଲୋକକୁ ଆଉ ସ୍ତ୍ରୀକୁ, ଏ ଦି ଜଣଙ୍କ ପ୍ରତି ବ୍ରହ୍ମଚାରୀ ବହୁତ ସାବଧାନ ରହିବ, ଯେତିକି ଆବଶ୍ୟକ ସେତିକି କଥାବାର୍ତ୍ତା କରିବେ, ଅଧିକା ତାଙ୍କ ସାଙ୍ଗରେ କଥାବାର୍ତ୍ତା, କାରଣ ତାଙ୍କ ସାଙ୍ଗରେ ଅଧିକା କଥାବାର୍ତ୍ତା କଲା ମାତ୍ରେ ଜଣେ ସ୍ତ୍ରୀ ଆସକ୍ତି ପୁରୁଷ ସାଙ୍ଗରେ କଥାବାର୍ତ୍ତା କଲା ମାତ୍ରେ ସିଏ ସାଙ୍ଗେ ସାଙ୍ଗେ ଝିଅ ପିଲାଙ୍କ କଥା କହିଦେବ, ତୁମେ ତାକୁ ଶ୍ରବଣ କଲା ମାନେ ତୁମ ମନ ଉତ୍ତେଜିତ ହବ, ମନର ଆକର୍ଷଣ ଆସିବ। ତେଣୁ ବ୍ୟବହାର ଯେତେ ଆବଶ୍ୟକ, ଏଠି କହିଲେ ଯାବତ୍ ଯାବତ୍ ଅର୍ଥମ ବ୍ୟବହାରମ ଅର୍ଥମ ପ୍ରୟୋଜନମ, ଯେତିକି ଆବଶ୍ୟକ ସେତିକି କଥାବାର୍ତ୍ତା, ଯେତିକି ପଚାରିଲେ ସେତିକି କଥା କହିଲ, ତାପରେ ମା ଯା ଗୋଟେ ସେବା ଅଛି ପଳେଇ ଆସିବ, କାରଣ ଜୀବନର ନ ତଥା ଭବେତ ବନ୍ଧ ଅନ୍ୟ ପ୍ରସଙ୍ଗା ୟୋସିତ୍ ସଙ୍ଗ ତଥା ସଙ୍ଗୀ ୟଥା ତତ୍ସଙ୍ଗୀ ସଙ୍ଗତ ନ ତଥା ଭବେତ୍ କ୍ଲେଶ ପ୍ରସଙ୍ଗାତ୍ଲେଶ ବନ୍ଧଶ୍ଚ ଅନ୍ୟ ପ୍ରସଙ୍ଗା ୟୋସିତ୍ ସଙ୍ଗ ତଥା ସଙ୍ଗୀ ୟଥା ତତ୍ସଙ୍ଗୀ ସଙ୍ଗତ। ଭଗବାନ ତାଙ୍କ ମାଙ୍କୁ ଏକଥା କହୁଛନ୍ତି, କାହାକୁ, କପିଳ ଦେବ ତାଙ୍କ ମାଙ୍କୁ ଏକଥା ବୁଝାଉଛନ୍ତି, ମା ପୁଅ ଏମିତି କଥାବାର୍ତ୍ତା ହୁଅନ୍ତି କେବେ, ମାଙ୍କୁ ଏକଥା ବୁଝାଉଛନ୍ତି, କାରଣ ଜୀବନର ବନ୍ଧନଟା ଆମର କ'ଣ କି, ମନୁଷ୍ୟ ଜୀବନର ବନ୍ଧନ କ'ଣ କି, ପୁରୁଷର ନାରୀ ପ୍ରତି ଆସକ୍ତି, ନାରୀର ପୁରୁଷ, ଏଇଟା ତ ବନ୍ଧନ, ଆଉ କ'ଣ ସଂସାର ବନ୍ଧନ ଅଛି କି। ଆମେ ଭାବୁଛେ ମୁଁ ବିବାହ ହେଇପଡ଼ିବି, ଆରେ ବିବାହ ବା କିଛି କ୍ଷତି ନୁହେଁ, ବିବାହ ପ୍ରଥାଟାକୁ ଭଗବାନ କାହିଁକି ଦେଇଛନ୍ତି, ବିବାହଟା ଏ ଶରୀରଟା ଆମର ସଂଯମିତ ହଉନି ବୋଲି ଆମକୁ ଦିଆଯାଇଛି, ଶରୀର ଧର୍ମଟାକୁ ପୂରଣ କରିବା ପାଇଁ, ଏଥିରେ ଆତ୍ମାର କିଛି ଲାଭ ନାହିଁ। ବିବାହ ହେଲା ପରେ ପଚାରିଲେ ସଂସାରରେ କାର କଲ୍ୟାଣ ହେଇଛି, ସେ କହିବ ହଁ ମୁଁ ଆଜ୍ଞା ବହୁତ ବଡ଼ ଖୁସିରେ ଅଛି, ମୋର ଆଉ କିଛି ଅସୁବିଧା ନାହିଁ, ମୋର ଭଗବାନଙ୍କୁ ପାଇବି, ସମସ୍ତେ ବିବାହ ହେଲା ପରେ ହାଏ ହାଏ ହେବେ। କିନ୍ତୁ ବିବାହ ଏଇଥିପାଇଁ ହଉଛନ୍ତି, ବିବାହ ଯେତେବେଳେ ଆମେ ଯେତେବେଳେ ଆତ୍ମଧର୍ମରେ ପ୍ରତିବନ୍ଧକ ହେଲା, ଠାକୁରଙ୍କୁ ଭଜନ କରିପାରିଲେନି, ବାରମ୍ବାର ଇରିଟେଟ୍ ହେଲେ, ଉତ୍ତେଜିତ ହେଲେ, ଆତ୍ମକର୍ମ ଡାଇରେକ୍ଟ ଯେହେତୁ କରିପାରୁନେ, ସିଧାସଳଖ ସବୁ ଛାଡ଼ିକି ଭଗବାନଙ୍କୁ ଭଜନ କରିପାରୁନେ, ଶରୀର ବାଧକ ହଉଛି, ତେଣୁ ଶରୀର ଧର୍ମକୁ ଶରୀରଟାକୁ ତା ଧର୍ମଟାକୁ ପୂରଣ କରି ତାକୁ ମିନିମାଇଜ୍ କରିବା ପାଇଁ ବିବାହ ଆଶ୍ରମକୁ ବସୁଛି 25 ବର୍ଷରୁ 50 ବର୍ଷ। କେବଳ ଏତିକି, ଯେହେତୁ ଇଏ କଣ୍ଟ୍ରୋଲ ହଉନି, କେବଳ ତାକୁ ନିୟମ ହିସାବରେ ତାକୁ କଣ୍ଟ୍ରୋଲ କରିଦେଇକି ପୁଣି ଫେରି ଆସିବା, ନହେଲେ ବିବାହ କିଛି ଶରୀର ସୁଖରେ କିଛି ଜୀବର କିଛି କଲ୍ୟାଣ ହବାର ନାହିଁ। ଭଗବାନ ସେଥିପାଇଁ ଜୀବର ଦୁଃଖଟାକୁ କହୁଛନ୍ତି, ତାଙ୍କ ମାଙ୍କୁ ବସେଇକି, ମା ହଉଛନ୍ତି ନାରୀ ଶରୀରରେ ଅଛନ୍ତି, ମା ପୁଅଙ୍କର କଥାବାର୍ତ୍ତା କହିଲେ, ହେ ମା ନ ତଥା ଭବେ କ୍ଲେଶ ବନ୍ଧଶ୍ଚ ଅନ୍ୟ ପ୍ରସଙ୍ଗା। ଜୀବର ଯେତେ ଦୁଃଖ ଅଛି, ଜୀବର ଯେତେ ବନ୍ଧନ ଅଛି, ସବୁଠୁ ବଡ଼ ବନ୍ଧନ କଣ? ୟୋସିତ ସଙ୍ଗ ତଥା ସଙ୍ଗୀ ଯଥା ତତ୍ସଙ୍ଗୀ ସଙ୍ଗ। ଯଦି କିଏ ନାରୀର ସଙ୍ଗ କଲା କିମ୍ବା ନାରୀ ଆସକ୍ତ ପୁରୁଷର ସଙ୍ଗ କଲା, ସେ ସଙ୍ଗ ବଳରେ ତାର ଯୋଉ ବନ୍ଧନ ହୁଏ, ତାଠୁ ଦୁଃଖ ସଂସାର କିଛି ନାହିଁ, ଆଉ କିଛି ନାହିଁ। ତେଣୁ ଯୋଉ ବିବାହ ହଉଥିଲେ ପୂର୍ବରୁ, ପୂର୍ବରୁ ଯୋଉ ବିବାହ ଥିଲା, ଆସକ୍ତିରେ ବିବାହ ହଉଥିଲେ, ବାପା ତାର ଝିଅ ଠିକ କରିକି ଆସୁଥିଲେ। ଆପଣମାନେ ଯାଇକି ପଚାରିବେ ଆପଣମାନଙ୍କର ବାପାକୁ, ସେ ବିବାହ ପୂର୍ବରୁ ମାଙ୍କୁ, ଆମର ମାଙ୍କୁ ସବୁ ଦେଖିନଥିଲେ, ସେ ମାମୁଁ ଯାଉଥିଲେ, ସିଏ ଭାଇ ସବୁ ବଡ଼ ଭାଇ ଯିବେ, ବାପା ଯିବେ, ଘରେ ଦାଦାମାନେ ଯିବେ, ସେମାନେ ଝିଅକୁ ଦେଖି ଦେଇ ପଳେଇ ଆସିବେ ବିବାହର ଠିକ। ଫଟୋ ଫଟୋ ବି ନଥିଲା, ଫଟୋ ଆଣିକି ଦେଖା ହଉଥିଲା, ବର୍ତ୍ତମାନ ତ ଡାଇରେକ୍ଟ ପୁଅ ଯାଉଛି, ମୁଁ ଦେଖିକି ଆସିବି, ଚଏସ୍ କରିବି, ତୁଟା କ'ଣ ଚଏସ୍ କରିବୁ, ତୁଟା ତ ଅନ୍ଧ, ତୁ ତ କାମରେ ଅନ୍ଧ, ତୁ ଯିବୁ ଆଉ ଗୋଟେ କାମି ଲୋକକୁ ଦେଖିକି ଆସିବୁ, ଦୁଇ ଜଣ ଯାଏ ଗାତରେ ପଡ଼ିବ, ଦେଖିବି ନଥିଲେ ନା, କାରଣ ସେ ଜାଣନ୍ତି ଏ ଜୀବନଟା, ବୈବାହିକ ଜୀବନଟା ମୋତେ କିଛି ଦିନ କେବଳ ଶରୀରକୁ ଶୃଙ୍ଖଳା କରିବା ପାଇଁ କିଛି ଦିନ ପ୍ରବେଶ କରିବାକୁ ପଡ଼ିବ, ତାପରେ ପୁଣି ବାହାରିବାକୁ ପଡ଼ିବ। ଏଥିରେ କ'ଣ ମୋର ଦରକାର, ଏତେ ଇଣ୍ଟରେଷ୍ଟ ନେବାର କ'ଣ ଦରକାର ଅଛି? ତେଣୁ ଜୀବର ସବୁଠୁ ବଡ କ୍ଲେଶ ଭଗବାନ ତାଙ୍କ ମାଙ୍କୁ କହୁଛନ୍ତି, ୟୋସିତ ସଙ୍ଗୀ ତଥା ସଙ୍ଗ ତଥା ଯଥା ତତ୍ସଙ୍ଗୀ ସଙ୍ଗତ। ସ୍ତ୍ରୀ ଆଉ ସ୍ତ୍ରୀ ସଙ୍ଗୀର ସଙ୍ଗରେ ଜୀବର ଯେତେ ଦୁଃଖ ଆରମ୍ଭ ହୁଏ, ଅଲଗା କୌଣସି ବନ୍ଧନ ଏମିତି ନାହିଁ। ଭଗବାନ ତାଙ୍କ ମାଙ୍କୁ ଏ କଥା କହୁଛନ୍ତି, ତାଙ୍କ ମା କୋଉ ଶରୀରରେ ଅଛନ୍ତି? ନାରୀ ଶରୀରରେ। ଏଥିରେ ନାରୀକୁ ନିନ୍ଦା କରୁନାହାନ୍ତି, ନାରୀ ଆମ ପାଇଁ ବିପଦ ନୁହେଁ, ଆମେ ନିଜେ ନିଜେ ସଂଯମିତ ନ ହୋଇପାରିକି ନାରୀଙ୍କ ପ୍ରତି ଆକୃଷ୍ଟ ହେଉଛେ, ତେଣୁ ନାରୀର ଦୋଷ ନା ଆମର ଦୋଷ? ଆମର ଦୋଷ ନା ତାଙ୍କର କଣ ଦୋଷ? ସଂଯମତା ଆମର ନାହିଁ, ଆମେ ସଂଯମିତ ହବା ଦରକାର। ତେଣୁ ଏଠି ନାରଦମଣି କହୁଛନ୍ତି, ଯାବତ୍ ଅର୍ଥ ବ୍ୟବହାରେ ସୁସ୍ତ୍ରୀ ସୁସ୍ତ୍ରୀ ନିର୍ଜିତ ଏ ସୂଚ। ବ୍ରହ୍ମଚାରୀ ଜୀବନରେ କେହି ବି, ବ୍ରହ୍ମଚାରୀ ହଉ, ବ୍ରହ୍ମଚାରୀ ପାଇଁ ତ ପୁରା କଡ଼ା ପ୍ରିନ୍ସିପୁଲ, ଆଉ ଯିଏ ବିବାହ ହେଇନାହାନ୍ତି, ବିବାହ ହେବା ପୂର୍ବରୁ କୌଣସି ଝିଅ ପିଲା ସାଙ୍ଗରେ ସମ୍ପର୍କ ରଖିବା ଉଚିତ ନାହିଁ, ସେ ରଖିଲେ ସେ ପରମାର୍ଥରୁ ଭ୍ରଷ୍ଟ ହବ, ଭୌତିକ ଜୀବନରୁ ବି ଭ୍ରଷ୍ଟ ହେଇଯିବ, ସେ ଭୌତିକ ଜୀବନରୁ ବି ଭ୍ରଷ୍ଟ ହେଇଗଲା, କାହିଁକି ସେ ବିବାହ ହେଲା ପରେ ବି ତା ଜୀବନରେ ସେ ଗୋଟିଏ ନାରୀର ସାଟିସ୍ଫାଏଡ୍ ହେଇପାରିବନି, କାହିଁକି ହେଇପାରିବନି? ଯେହେତୁ ପୂର୍ବରୁ ଗୋଟେ ନାରୀ ସହିତ ସମ୍ପର୍କ ରଖିଛି, ତେଣୁ ସ୍ୱଭାବ ଯେହେତୁ ଭିନ୍ନ, ସେ ବିବାହ ହେଲା ପରେ ବି ଚିନ୍ତା କରିବ, ଆରେ ମୁଁ ଯାହାକୁ ଯୁବକ ବେଳେ ଭଲ ପାଉଥିଲି ସେ ଝିଅଟା ଭଲ ଆଉ, ଏଇଟା ଖରାପ ଆଉ, ତେଣୁ ମୁଁ ଆଉ ଗୋଟେ ଆଉ କାହା ସହିତ ସମ୍ପର୍କ ରଖିବି। ଏବେ ଏବେ ସେ ପଟାମୁଣ୍ଡି ପାଖରେ ଗୋଟେ ଘଟଣା, ଏ ଯେଉଁ ବିବାହ ସିଜିନ୍ ଚାଲିଥାଏ, ଲାଷ୍ଟ ଡେ ଯେଉଁ ଦିନ ବିବାହର ଲାଷ୍ଟ ଡେ, ଆମର ଡେଲି ପ୍ରବଚନ, ସେଠି ଗୋଟେ ପିଲା 8 କିଲୋମିଟର ଦୂରରୁ ସେ ଡେଲି ଆସେ, ସେ ମାତାଜୀ ଦୀକ୍ଷା ନେଇଛି, ସେ ଡେଲି 2 ଜଣ ଆସିବେ କଥା ଶୁଣିକି ଜାଣନ୍ତି। ସେ ଆସିଲାକୁ ରାସ୍ତା ରୋକ ହେଇଛି, ପୁରା ରାସ୍ତା ରୋକି ଦେଇଛନ୍ତି, ସେ ଡେରିରୁ ଆସିଲେ ମାନେ ଏତେ ଡେରି କାହିଁ ହେଲା, କଥା ଅଧା ପାସ୍ କରିଗଲା ନା ପ୍ରଭୁ, ସେଠି ଆମର ଗାଁ ଲୋକ ସବୁ ବସି ଗୋଟେ ମିଟିଂ ଚାଲିଛି ନା, କ'ଣ ମିଟିଂ ଚାଲିଛି ନା, ଗାଡ଼ି ଫାଡ଼ି ଛାଡ଼ୁନା ନା, ଯେଉଁ ପିଲାର ବିବାହର ହବ, ଦେଖନ୍ତୁ ମାନେ ବିବାହ ପୂର୍ବରୁ ଭଲ ପାଇଥିବା ପିଲାର ବୈବାହିକ ଜୀବନ କେମିତି ଅସୁବିଧା, ସେ ବିବାହ ପୂର୍ବରୁ ସେ ଗୋଟେ ମାନେ ବୈବାହିକ ଲୋକ ସହିତ ସମ୍ପର୍କ ରଖିଛି, ମାନେ ବିବାହ ହେବା ବହୁ ସାଙ୍ଗରେ ସମ୍ପର୍କ ରଖିଛି, ତେଣୁ ଯେହେତୁ ତାର ସମ୍ପର୍କଟା ବଢ଼ିଯାଇଛି, କିନ୍ତୁ ବାପା ମା ତାକୁ ଫୋର୍ସ କରିଛନ୍ତି ବିବାହ ହେବା ପାଇଁ, ତେଣୁ ସେ ଫରେନ୍ରେ ରହୁଛି, କାରଣ ସେ ସାଇଡ଼ରେ ସମସ୍ତେ ଫରେନ୍ରେ ରହୁଛନ୍ତି, ଏ ପାଣିପାଇପ କାମ କରୁଛନ୍ତି ସବୁ ଗଲ୍ଫ କଣ୍ଟ୍ରି ମାନଙ୍କରେ, ତେଣୁ ତାକୁ ଯେତେବେଳେ ବାପା ମା ଫୋର୍ସ କରୁଛନ୍ତି ତୁ ଏଇ ଝିଅକୁ ବିବାହ ହବୁ, ତାକୁ ଫଟୋ ଫଟୋ ଦେଇଛନ୍ତି, ତା ସମ୍ବନ୍ଧ ସବୁ ସ୍ଥାପନ କରିଦେଇଛନ୍ତି, ଇଏ ତାକୁ କ'ଣ କରିଛି, ଇଏ ସେ ଝିଅକୁ କେତେ ଲକ୍ଷ ଟଙ୍କା ଦେଇସାରିଛି ବିବାହ ହେବା ପାଇଁ, ମାନେ ଯାହାକୁ ବିବାହ ହେବ ଆପଣମାନେ ଠିକ କରିଛନ୍ତି ତାକୁ କେତେ ଲକ୍ଷ, ମାନେ 4-5 ଲକ୍ଷ ଟଙ୍କା ଦେଇସାରିଛି, ଗୋଟେ ବର୍ଷ ହେଲା ତାକୁ ବିବାହ ବୋଲି 4-5 ଲକ୍ଷ ଟଙ୍କା ଦେଇସାରିଛି, ତୁ ଏଇଟା କର, ସୁନା କର, ଏତେ ଟଙ୍କିଆ ମୋବାଇଲ ଧର, ଏୟା କର, ତା କର, ସବୁ ଗାଡି କର, ସବୁ ଦେଇସାରିଛି, ବିଦେଶରୁ ସବୁ ଆକାଉଣ୍ଟରୁ ପଇସା ପଠେଇଛି, କିନ୍ତୁ ଯେତେବେଳେ ଏଠି ଆସିକି ପହଞ୍ଚି ଯାଇଛି, ଦେଖନ୍ତୁ ପୂର୍ବରୁ ଗୋଟେ ନାରୀ ସହିତ ସମ୍ପର୍କ ଥିଲା କେମିତି ବିପଦରେ ପଡ଼ିଗଲ, ସେ ଆସିକି ଯେତେବେଳେ ପହଞ୍ଚି ଯାଇଛି ସେ ନାରୀ ଜାଣିଦେଲା ତୁ ବିବାହ ହେଇଯିବୁ, ଆରେ ତୁ ତ ମୋ ସଙ୍ଗେ ସମ୍ପର୍କ, ତୁ କଣ ବିବାହ କରୁ, ତା କଣ ଏମିତି ତା ସାଙ୍ଗରେ ଏଭଳି ସମ୍ପର୍କ, ଯେହେତୁ ଆମର ଦୈହିକ ସମ୍ପର୍କ ଆଗରୁ ଅଛି, ତାକୁ ଏଭଳି କଥାବାର୍ତ୍ତା କରିଛି, ବିବାହ ଯୋଉଦିନ ବିବାହ ସେଦିନ ସେ ବୋଉ ସାଙ୍ଗ ଧରିକି ସେ ତାର ଉଠି ପଳେଇଲା, କଣ ଯାହା ଶେଷ, ଏ ଝିଅ ତାର ବସିଛି, ଏ ଝିଅ ହଉଛି ସେଇ ଗାଁ, ସେ ତାର ମଙ୍ଗଳେ କୁହନ୍ତି ନାଇଁ କଣ ହଳଦୀ ଫଳଦୀ, ସେ ତାର ବସିଛି, ଲାଷ୍ଟ ଡେ ସେଦିନ ଫାଇନାଲ କଥା ହବ, ସେଦିନ ନହେଲେ ଆଉ ବିବାହ ଦିନ ନାହିଁ, ତେଣୁ ତାକୁ ଯୋଉଠି ହେଲେ ବିବାହ କରିବାକୁ ପଡିବ, ତେଣୁ ଗାଁ ଲୋକମାନେ ବସିଛନ୍ତି କଣ କରିବା, ଆଉ ଝିଅଟାକୁ କେମିତି ବିବାହ କରା, ଦେଖୁଛନ୍ତି ଗୋଟିଏ ପିଲା ବିବାହ ହେଇନି, ବିବାହ ପୂର୍ବରୁ ଗୋଟେ ସମ୍ପର୍କ ରଖିଦେଇଛି ଗୋଟେ ନାରୀ ସହିତ, ତା ଜୀବନରେ ଏତିକି ସମ୍ପର୍କ ଅସୁବିଧା ହେଲା, ଏଠି ବନ୍ଧନ ରହିଗଲା, ସେଥିପାଇଁ ବିବାହ ପୂର୍ବରୁ ଜଣେ ବ୍ରହ୍ମଚାରୀ ଜୀବନରେ ତ କଦାପି ସମ୍ପର୍କ ରଖିବନି, ବିବାହ ପୂର୍ବରୁ ବି କୌଣସି ନାରୀ ସହିତ ସମ୍ପର୍କ ରହିବନି, କାରଣ ନାରୀ ସହିତ ସମ୍ପର୍କ ରହିଲେ ଭବିଷ୍ୟତରେ ଆମେ ତାଙ୍କୁ ବିବାହ ହେଲେ ବି ଅସୁବିଧାରେ ପଡିବା, କଣ ଅସୁବିଧାରେ ପଡିବା ଜାଣିଛନ୍ତି, ଯୋଉମାନଙ୍କର ଜୀବନ ଆଜି ଖତରନାକ ଅବସ୍ଥାକୁ ଯାଇ, ତା ଭିତରେ ଦେଖିବେ 1 ନମ୍ବର ଲିଷ୍ଟରେ ଯୋଉମାନେ ଲଭ୍ ମ୍ୟାରେଜ୍ କରିଛନ୍ତି, କାହିଁକି ଜାଣିଛନ୍ତି ନା, ଆପଣଙ୍କ ଦୁର୍ବଳତା ଗୁଡାକ ସବୁ ଆପଣ ତା କତିରେ କହିଦେଇଥିବେ, ମୁଁ ଏମିତି ଭଲ ପାଏ, ଏମିତି ଏହା ଖାଏ, ଏହା ଆସେ, ମୁଁ ଏମକୁ ଡରେ, ଆକୁ ଡରେ, ସାପକୁ ଡରେ, ବେଙ୍ଗୁକୁ ଡରେ, ସବୁ କହିଦେଇଛନ୍ତି, ସେ ଆପଣଙ୍କ ଦୁର୍ବଳତାକୁ ଜାଣିଛି, ଯେତେବେଳେ ଆପଣ ତାପରେ କମାଣ୍ଡିଂ ନେଚର କରିବେ, ମୁଁ ଜାଣିଛି ତୁ କେମିତିଆ ଲୋକ, ମତେ ବେଶୀ କଥାବାର୍ତ୍ତା କରନି, ଶାସ୍ତ୍ର ଏତେ ଅନ୍ଧ ନୁହେଁ, ସମାଜ ଅନ୍ଧ, ସମାଜ ଲୋକ ଅନ୍ଧ, ଏ ଶିକ୍ଷାକୁ ଜାଣିନାହାନ୍ତି, ଶାସ୍ତ୍ର ଅନ୍ଧ ନୁହେଁ, ଶାସ୍ତ୍ର ପାଇଁ ସୂର୍ଯ୍ୟବେଳେ ସବୁ ଦେଇଦେଇଛନ୍ତି ଗାଇଡ୍ଲାଇନ୍, କାହିଁକି ମନା କରୁଛନ୍ତି ତୁମେ ବିବାହ ପୂର୍ବରୁ ସମ୍ପର୍କ ରଖିବ ନାହିଁ, ଏଇଥିପାଇଁ ମନା କରୁଛନ୍ତି, ସମ୍ପର୍କ ରଖିଲା ମାନେ ତୁମର ଦୁର୍ବଳତା ସବୁବେଳେ ସେ ସେ ସୁଯୋଗ ନବ, ଦୁର୍ବଳତାର ସୁଯୋଗ ନବ, ଆଉ ତୁମେ ବି କେବେ ସଂଯମୀ ହେଇପାରିବ, ସେଥିପାଇଁ ଶାସ୍ତ୍ର ମନା କଲେ, ଅବଶେଷ କଥା ଆମେ କାଲି ଶୁଣିବା ବ୍ରହ୍ମଚାରୀ ଧର୍ମରେ, କିନ୍ତୁ ମେନ୍ ଫ୍ୟାକ୍ଟର ଏଇଟା, ଆଗେ ନିଦ୍ରା, ତାପରେ ଭୋଜନ, ତାପରେ ନାରୀ, ଏ ତ ଜୀବନ ସମସ୍ୟା ଆଉ, ଆମେ ଫୋର୍ଥ ରହିବୁ ଡିପେଣ୍ଡେଣ୍ଟ, ଆହାର ନିଦ୍ରା ଭୟ ମୈଥୁନ, ଚତୁର୍ଥ ଭଗବାନଙ୍କ ଉପରେ କିଭଳି ବ୍ରହ୍ମଚାରୀ ସମ୍ପୂର୍ଣ୍ଣ ନିର୍ଭର କରି ରହିବ, ତାହେଲେ ଭଗବାନ ତାଙ୍କୁ ସୁରକ୍ଷା ଦେବେ, ନାରୀ ତୁମେ ସବୁ କହିବେ ଆସନ୍ତାକାଲି ଆମେ ଶୁଣିବା, ହରେ କୃଷ୍ଣ। ଆଚ୍ଛା କାହାର ପ୍ରଶ୍ନ ଅଛି, ସମୟ ହେଇଗଲାନି, କିଛି କାହାର ପ୍ରଶ୍ନ ଥିବ, ନା ଧ୍ରୁବ ଧ୍ରୁବ ମହାରାଜ ଅଲଗା, ପ୍ରହ୍ଲାଦ ମହାରାଜ ଅଲଗା, ପ୍ରହ୍ଲାଦ ମହାରାଜ ହେଉଛନ୍ତି ହିରଣ୍ୟକଶିପ ହେଉଛନ୍ତି ତାଙ୍କର ବାପା, ଧ୍ରୁବ ହେଉଛନ୍ତି ସିଏ ବି ରାଜାଙ୍କର ପୁଅ, ଇଏ ବି ରାଜାଙ୍କର ପୁଅ, ଅଲଗା, ଧ୍ରୁବ ମହାରାଜ ଭଗବାନଙ୍କୁ ପାଇଗଲା ପରେ 36,000 ବର୍ଷ ଶାସନ କରିଛନ୍ତି, ଆମର ସବୁ ଛୋଟ ଛୋଟ ବହି ସବୁ ଅଛି ପ୍ରଭୁପାଦଙ୍କର, ତାକୁ ଧୀରେ ଧୀରେ ଆପଣ ଯେତେବେଳେ ସମୟ ହବ ପଢା ସାରିବେ, ଯେତେବେଳେ ଲିଜର ଆୱାର ଥିବ ସେ ସମୟରେ ପଢ଼ିବେ, ଧ୍ରୁବଙ୍କର ଚରିତ୍ର, ପ୍ରହ୍ଲାଦଙ୍କ ଚରିତ୍ର, ଛୋଟ ଛୋଟ ବହି ସବୁ ଅଛି, ସେଟା ସବୁ ପଢ଼ିବେ, ଆଉ କିନ୍ତୁ ଗୋଟେ ଗୋଟେ ମାଳା ଜପ କରିବେ, ନାମ ଜପଟା ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ, ଏଠି ଭଦ୍ରକରେ ପଢ଼ିସାରିଲା ଆଉ କେଉଁଠି ଗଲେ, ଆଉ କାଉଣ୍ଟିଂ ମେସିନ୍ ବି ଆମର ଅଛି, ପିଲାମାନଙ୍କ ଆମର ଷ୍ଟୁଡେଣ୍ଟମାନଙ୍କ ପାଇଁ ସବୁ କାଉଣ୍ଟିଂ ମେସିନ୍ ବି ଅଛି, କାରଣ ମାଳା ଜପ କଲେ ଷ୍ଟୁଡେଣ୍ଟମାନେ ଆପଣଙ୍କୁ ଥଟ୍ଟା ପରିହାସ କରିବେ, ଭଲ ମନ୍ଦ କରିବେ, ଆପଣଙ୍କ ରୁମ୍ରେ ଆପଣ ମାଳା ଜପ କଲେ, ଅଲଗା ଆଡ଼େ ଯୁଆଡ଼େ ଗଲେ ଖାଲି ବୁଲିବା ପାଇଁ ଯାଉଛନ୍ତି, ଆଙ୍ଗୁଳିରେ ଭରି କରିଦେଲେ ମହାମନ୍ତ୍ର ଜପ କରିବେ, ଏଥିରେ ଆମର ତ କ୍ଷତି କିଛି ହେଉନି ନା, ଭଗବାନଙ୍କ ନାମ ନେବା ଦ୍ୱାରା ଆମର କିଛି କ୍ଷତି ହେଉଛି, କିଛି ତ କ୍ଷତି ହେଉନି, ଆମେ ଅଲଗା ଥଟ୍ସ କାହିଁ କରିବା, ଅଲଗା ବିଶ୍ୱାସ, ଅଲଗା ଚିନ୍ତା ଗୁଡ଼ା କାହିଁ କରିବା, ବରଂ ପ୍ରଭୁଙ୍କର ନାମଟା ନେବା, ମନ ସଂଯମ ରହିବ, ଆମର ମାଳିରେ ଯେଉଁମାନେ ମାଳି ରଖିଛନ୍ତି ମାଳି ଜପ କରିବେ, କିନ୍ତୁ ପ୍ରତିଦିନ ଗୋଟିଏ ନିୟମ ରଖିବେ, ଆଜି ସକାଳେ କରିପାରୁନି ତ ସନ୍ଧ୍ୟାରେ କରିବି, କିନ୍ତୁ ଗୋଟିଏ ମାଳା ହେଲେ କରିବି ଜପ, କାରଣ ଅଭ୍ୟାସ ଗୁଡ଼ିକ ଜୀବନରେ ଭଲ ଅଭ୍ୟାସକୁ ପୁରା କ'ଣ କୁହାଯାଏ, ଗୋଟେ ଡିଟର୍ମିନେସନରେ କରିବାକୁ ପଡ଼ିବ, ଦେଖୁଛ ନା ଯେଉଁମାନେ ସିଗାରେଟ୍ ଖାଇବା ଲୋକ ସେ ଏନି କଣ୍ଡିସନରେ ସିଗାରେଟ୍ ଖାଉଛନ୍ତି, ଏସି ବଗିରେ ଗଲେ ବି ସେ ଯାଇକି ଲାଟ୍ରିନ୍ ଭିତରେ ପଶିକି ଜଣେ ଜଣେ କାଳେ ଲାଟ୍ରିନ୍ ଭିତରେ ପଶିଲେ ଗନ୍ଧ ହବ, ସେ ଭେଣ୍ଟିଲେସନ୍ ଫ୍ୟାନ୍ ପାଖରେ ନହେଲେ ସେ ପ୍ୟାନ୍ ପାଖରେ ବସିକି ଖାଇଦେବେ, ଧୂଆଁଟାକୁ ଛାଡ଼ିଦେବେ ପ୍ୟାନ୍ ଭିତରେ, କାରଣ ତାଙ୍କର ସିଗାରେଟ୍ ଖାଇବାକୁ ପଡ଼ିବ, ତେଣୁ ସେ ଯେକୌଣସି କଣ୍ଡିସନରେ ଖାଇବ। ତେଣୁ ଜଣେ ଖରାପ ଅଭ୍ୟାସଟାକୁ ଯେକୌଣସି ପରିସ୍ଥିତିରେ କରିପାରିବ, ତେଣୁ ଆମେ ଭଲ ଅଭ୍ୟାସଟା କାହିଁକି ଯେକୌଣସି ପରିସ୍ଥିତିରେ ନ କରିବା, ଯେଉଁଟା ଆମର କଲ୍ୟାଣ। ସେଥିପାଇଁ ଜପ ଉପରେ ସମସ୍ତେ ଧ୍ୟାନ ଦେବେ, ଗୋଟେ ମାଳା ଦୁଇ ମାଳା ଷ୍ଟୁଡେଣ୍ଟ ମାନେ ଜପ କରିବା କମ୍ପଲସରି, ଏଇଟା ତାଙ୍କର ଲାଭ ହବ, ଆଉ ବୁଦ୍ଧି ବି ସ୍ଥିର ହବ, ମନ ବି ସ୍ଥିର ହବ, ଆଉ ଭଗବାନ ତମକୁ ସାହାଯ୍ୟ କରିବେ। ହଉ, ହରେ କୃଷ୍ଣ। ଜୟ ଗ୍ରନ୍ଥରାଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦେ ହରି।